ବାକ୍ୟର ପାଠ କରାଯିବା ସମାପ୍ତି ସେବା ପାଇଁ ସେହି କାରଣ ଯେଉଁଥି ଯୋଗୁଁ ମୁଁ ଆପଣମାନଙ୍କୁ ଛିଡ଼ା ହେବା ପାଇଁ କହିଲି, ଯେତେବେଳେ ସେମାନେ ସେହି ଗୀତ ଷ୍ଟାର ସ୍ପାଙ୍ଗଲ ବ୍ୟାନର ବଜାନ୍ତି, ଆପଣମାନେ ଛିଡ଼ା ହୁଅନ୍ତୁ। ଆପଣ ହେବେ ନାହିଁ କି? ତାହେଲେ ପରମେଶ୍ୱରଙ୍କ ବାକ୍ୟ ପାଇଁ କାହିଁକି ନୁହେଁ? ଏହା ଏକ ସମ୍ମାନ। ଯାତ୍ରା ପୁସ୍ତକ ତାର ବାର ପର୍ବରେ ବାର ପଦରୁ ଆରମ୍ଭ କରି ମୁଁ ଶାସ୍ତ୍ରର ଏକ ଅଂଶ ବାର ଏବଂ ତେର ପଦ ପାଠ କରିବାକୁ ଇଚ୍ଛା କରେ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶର ଦେଶର ମଧ୍ୟ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ପ୍ରଥମ ଜାତିକୁ ସଂହାର କରିବା, ପୁଣି ବିଚାର କରି ଦଣ୍ଡ ଦେବା ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମ୍ଭେ ମିଶର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ମୋର ବିଷୟ ହେଉଛି ଟୋକନ ବା ସେହି ଚିହ୍ନ। ଆସନ୍ତୁ ଆମେମାନେ ବର୍ତ୍ତମାନ ନିଜର ମସ୍ତକଗୁଡ଼ିକୁ ନତ କରିବା ଏବଂ ଏହି ପବିତ୍ର ମୁହୂର୍ତ୍ତର ସ୍ଥିରତାରେ ପ୍ରାର୍ଥନାରେ ତାଙ୍କ ନିକଟକୁ ଯିବା ପୂର୍ବରୁ କ'ଣ ଏପରି କିଛି ନିବେଦନ ଅଛି ଯାହାକି ପରମେଶ୍ୱର ଆଜି ଅପରାହ୍ନରେ ଉତ୍ତର ଦିଅନ୍ତୁ ବୋଲି ଆପଣ ଚାହୁଁଛନ୍ତି? ଯଦି ଆପଣ ଚାହାନ୍ତି ତେବେ କେବଳ ନିଜର ହାତଗୁଡ଼ିକୁ ଉପରକୁ ଉଠାନ୍ତୁ ଏବଂ ନିଜ ହୃଦୟରେ ତା ଚିନ୍ତା କରନ୍ତୁ ଯାହା ସେ କରନ୍ତୁ ବୋଲି ଆପଣ ଚାହାନ୍ତି। ଭବନର ଯେକୌଣସି ସ୍ଥାନରେ କେବଳ ତା ଚିନ୍ତା କରନ୍ତୁ ଯାହା ସେ କରନ୍ତୁ ବୋଲି ଆପଣ ଚାହାନ୍ତି। ଆମର ସ୍ୱର୍ଗୀୟ ପିତା, ତୁମେ ଅପରିବର୍ତ୍ତନୀୟ ପରମେଶ୍ୱର ଅଟ ଏବଂ ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଆମର ପ୍ରାର୍ଥନାଗୁଡ଼ିକୁ ଆଜି ଅପରାହ୍ନରେ ଉତ୍ତର ଦେବ ଯେତେବେଳେ କି ଆମେ ଆମର ହାତଗୁଡ଼ିକୁ ଧରିଅଛୁ ଏବଂ ତୁମେ ଦେଖୁଛ ଯେ ମୋର ହାତଗୁଡ଼ିକ ମଧ୍ୟ ଉପରକୁ ଉଠିଅଛି ଏବଂ ମୋର ଅନୁରୋଧ ମୁଁ ଏହାକୁ ସର୍ବସାଧାରଣରେ ଜଣାଇବି, ଅର୍ଥାତ୍ ପ୍ରଭୁ, ଯେ ତୁମେ ଆଜି ଏଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ କରିବ, ପ୍ରତ୍ୟେକ ହଜିଯାଇଥିବା ବ୍ୟକ୍ତିଙ୍କୁ ରକ୍ଷା କରିବ। ବର୍ତ୍ତମାନ ତୁମେ କହିଲ ଯଦି ତୁମେ ପିତାଙ୍କୁ ମୋ ନାମରେ କିଛି ମାଗିବ ମୁଁ ତାହା କରିବି। ତୁମେ ପ୍ରଭୁ ବିଶ୍ୱାସୀ ପିଲାମାନଙ୍କର ଏକକ ଭାବରେ ବିଶ୍ୱାସ କରିବାକୁ ଆମମାନଙ୍କୁ ଏକାଠି ସାହାଯ୍ୟ କର। ହେ ପ୍ରଭୁ, ତୁମ ବାକ୍ୟ ମାଧ୍ୟମରେ କଥା କୁହ, ତୁମର ବାକ୍ୟ ସତ୍ୟ ଅଟେ, ଆମ ହୃଦୟଗୁଡ଼ିକୁ ଆଶୀର୍ବାଦ କର। ଏହି ସଭା ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଭାଇ ଗ୍ରାଣ୍ଡ ଏବଂ ତାଙ୍କର ସମସ୍ତ କର୍ମକର୍ତ୍ତା ଆଉ ସମସ୍ତ ମଣ୍ଡଳୀ ଓ ଲୋକମାନଙ୍କ ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ ଏବଂ ପ୍ରଭୁ ସେ ସମସ୍ତ ବିଷୟ ପାଇଁ ଯାହା ତୁମେ ଆମ ପାଇଁ କରିଛ ଆମେ ତୁମଠାରେ କୃତଜ୍ଞ ଅଟୁ। ପିତା, ତେବେ ଏଠାରେ ଆମମାନଙ୍କ ମଧ୍ୟରୁ ଅନେକ ଥାଇପାରନ୍ତି ଯେଉଁମାନେ କି ପରସ୍ପର ଜଣେ ଅନ୍ୟକୁ ଆଉ କଦାପି ଦେଖିବେ ନାହିଁ ଯେପର୍ଯ୍ୟନ୍ତ କି ଆମେ ଅନ୍ୟ ପାର୍ଶ୍ୱରେ ନ ଦେଖୁ। ଏହା ହୁଏତ ଶେଷ ସେବା ହୋଇପାରେ ଯାହାକି ଆମେ ଏହି ପୃଥିବୀରେ ଏକାଠି ବସିଥିବା। ପବିତ୍ର ଆତ୍ମା ଆସି ଆମକୁ ଏକାଠି ଆଶୀର୍ବାଦ କରନ୍ତୁ, ଆମର ଆବଶ୍ୟକତାଗୁଡ଼ିକୁ ଯୋଗାନ୍ତୁ। ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରୁଅଛୁ, ଆମେନ୍। ଆପଣ ବସି ଯାଇପାରନ୍ତି। ମୋର ଏଠାରେ କାଗଜର ଏକ ଛୋଟ ଟ୍ୟାବ୍ଲେଟ୍ ଅଛି। ମୁଁ କିଛି ଶାସ୍ତ୍ରାଂଶ ଏବଂ ଛୋଟ ଛୋଟ ବିଷୟମାନ ଲେଖିଥାଏ। ପୂର୍ବରୁ ଏପରି ଥିଲା ଯେ ମୁଁ ଏହାକୁ ନିଜ ମସ୍ତିଷ୍କରେ ମନେ ରଖିପାରୁଥିଲି, ମାତ୍ର ମୁଁ ଏବେ ହେଁ 25 ବର୍ଷ ଅତିକ୍ରମ କରିଅଛି, ଆପଣମାନେ ଜାଣନ୍ତି, ଅର୍ଥାତ୍ ଦ୍ୱିତୀୟ ଥର। ଆଉ ତେବେ ମୋର ସେହିପରି ମନେ ରହେ ନାହିଁ ଯେପରି ମୋର ପୂର୍ବରେ ରହୁଥିଲା ଏବଂ ଅନେକ ସଭାମାନ ଏବଂ ବିଷୟମାନ ହେଉଅଛି ଏବଂ ବହୁତ କିଛି କରିବାକୁ ପଡୁଛି। ଏହି ଅପରାହ୍ନରେ ଆମର ବିଷୟ ହେଉଛି ଟୋକନ ଅବା ସେହି ଚିହ୍ନ। ଆମର ଦୃଶ୍ୟ ମିଶରରେ ଉନ୍ମୋଚିତ ହୁଏ। ଏହା ବର୍ତ୍ତମାନ ଏଠାରେ ଏକ ବହୁତ ବଡ଼ ଚିତ୍ର ଅଟେ। ମୁଁ ଚାହେଁ ଯେ ଆପଣ ସମସ୍ତେ ଏହାକୁ ଦେଖନ୍ତୁ ଓ ଆପଣ ଯେତେ ପାରନ୍ତି ସେତେ ଭକ୍ତି ସହକାରେ ରୁହନ୍ତୁ। ମିଶର ହେଉଛି ଦୃଶ୍ୟର ସ୍ଥାନ ଏବଂ ଦୃଶ୍ୟର ସମୟ ହେଉଛି ନିର୍ଗମନର ଠିକ୍ ଆରମ୍ଭ। ଆଉ ତେବେ ଏହା ଆଜିର ଏକ ପ୍ରତିଚିତ୍ରଣ ଅଟେ, ପ୍ରଦର୍ଶିତ ହୋଇଅଛି ଯେହେତୁ ଆମେମାନେ ମଧ୍ୟ ଆଉ ଏକ ନିର୍ଗମନର ସମ୍ମୁଖୀନ ହେଉଅଛୁ। ପରମେଶ୍ୱର ଇସ୍ରାଏଲକୁ ମିଶରରୁ ବାହାର କରି ପ୍ରତିଜ୍ଞାତ ଦେଶକୁ ଆଣିବା ତା ଖ୍ରୀଷ୍ଟଙ୍କର ସେହି କନ୍ୟାକୁ ମଣ୍ଡଳୀରୁ ବାହାର କରି ପ୍ରତିଜ୍ଞାତ ଦେଶକୁ ଆଣିବାର ଏକ ପ୍ରତିରୂପ ଥିଲା। ଆମେମାନେ ଅନ୍ୟ ଏକ ନିର୍ଗମନରେ ଅଛୁ। ବର୍ତ୍ତମାନ ଯଦି ଆପଣମାନେ ଶାସ୍ତ୍ର ଅଧ୍ୟୟନ କରିବେ, ଆମ ପାଖରେ କେବଳ ସେହି ମୁଖ୍ୟ ବିନ୍ଦୁଗୁଡ଼ିକୁ ସ୍ପର୍ଶ କରିବାର ସମୟ ଅଛି, ତା ସତ ଅଟେ। ଆମେମାନେ ଯେପରି ପରମେଶ୍ୱର ଏକ ରାଷ୍ଟ୍ରରୁ ଆଉ ଏକ ରାଷ୍ଟ୍ରକୁ ବାହାର କରି ଆଣିଲେ, ସେହିପରି ପରମେଶ୍ୱର ସେହି କନ୍ୟାକୁ ଏକ ମଣ୍ଡଳୀରୁ ବାହାର କରି ଆଣିବେ। ସେହି କନ୍ୟା ସମସ୍ତ ମଣ୍ଡଳୀରୁ ଡକାଯିବ। ଏହା ପରମେଶ୍ୱରଙ୍କ ମନୋନୀତ ହେବ ଯାହାକି ବାହାର କରି ଅଣାଯିବ ଏବଂ ଆମେମାନେ ବର୍ତ୍ତମାନ ଠିକ୍ ସେହି ନିର୍ଗମନର ସମୟରେ ଅଛୁ, କାରଣ ଆମ ପାଖରେ ପ୍ରତ୍ୟେକ ସେହି ଶାସ୍ତ୍ରର ପ୍ରମାଣ ଅଛି ଯେ ଆମେ ସେଠାରେ ଛିଡ଼ା ହୋଇଅଛୁ। ବର୍ତ୍ତମାନ ମୁଁ ଜାଣେ ଯେ ତାହା ଅନେକ ଥର କୁହାଯାଇଅଛି, ମାତ୍ର ମୋର ବନ୍ଧୁ, ଥରେ ଏହାକୁ ଶେଷ ଥର ପାଇଁ କୁହାଯିବ। ସମୟ ଅନନ୍ତତାରେ ବିଲୀନ ହୋଇଯିବ। ସେ ଏକ ମଣ୍ଡଳୀରୁ ଗୋଟିଏ କନ୍ୟାକୁ ନେବା ପାଇଁ ଆସୁଛନ୍ତି। ସେହି ଚିହ୍ନ ହିଁ ସେହି ବିଷୟ ଥିଲା ଯାହାକି ସେ ଦୁଇ ରାଷ୍ଟ୍ର ମିଶର ଏବଂ ଇସ୍ରାଏଲ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିଲା। ସେମାନେ ସମସ୍ତେ ମଣିଷ ଥିଲେ, ମାତ୍ର ସମସ୍ତେ ପରମେଶ୍ୱର ସୃଷ୍ଟ, ପରମେଶ୍ୱରଙ୍କ ହସ୍ତକୃତ କର୍ମ ଥିଲେ। କିନ୍ତୁ ସେହି ପାର୍ଥକ୍ୟ ଯେତେବେଳେ କି ମୃତ୍ୟୁଦଣ୍ଡ ଘୋଷଣା କରାଗଲା, ଜୀବନ ଏବଂ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ସେହି ଚିହ୍ନ ହିଁ ଥିଲା। ଆଉ ପରମେଶ୍ୱରଙ୍କ ପୁତ୍ରଙ୍କ ଆଗମନରେ ଠିକ ତାହା ହିଁ ହେବ। ଯେତେବେଳେ ସେ କନ୍ୟାକୁ ମଣ୍ଡଳୀରୁ ବାହାର କରି ଆଣନ୍ତି, ପାର୍ଥକ୍ୟ ସେହି ଚିହ୍ନ ହିଁ ହେବ। ତେବେ ଆପଣ ଆଜି ଅପରାହ୍ନରେ ଧ୍ୟାନ ସହକାରେ ଶୁଣନ୍ତୁ ଏବଂ ଦେଖନ୍ତୁ ଯେ ତାହା ସତ କି ନୁହେଁ। ସେହି ଚିହ୍ନ ହିଁ ପାର୍ଥକ୍ୟ ହେବ। ସେଠାରେ ଏକ ପାର୍ଥକ୍ୟ ହେବାକୁ ହିଁ ଅଛି। କୌଣସି ଦିନେ ପରମେଶ୍ୱର ଜଗତର ବିଚାର କରିବାକୁ ଯାଉଛନ୍ତି। ଯଦି ମୁଁ କ୍ୟାଥୋଲିକ ଲୋକଙ୍କୁ ପଚାରେ ସେ କାହାକୁ ବିଚାର କରିବେ, ସେ ଜଗତକୁ କେଉଁ ବିଷୟ ଦ୍ୱାରା ବିଚାର କରିବେ, ସେମାନେ କହିବେ ମଣ୍ଡଳୀ। କେଉଁ ମଣ୍ଡଳୀ? କ୍ୟାଥୋଲିକ ମଣ୍ଡଳୀ। କେଉଁ କ୍ୟାଥୋଲିକ ମଣ୍ଡଳୀ? ସେମାନଙ୍କ ମଧ୍ୟରୁ ତ ସେପରି ଅନେକ ଅଛନ୍ତି। ମେଥଡିଷ୍ଟ ମାନେ କହିବେ ମେଥଡିଷ୍ଟ ଦ୍ୱାରା, ତାହେଲେ ବାପ୍ଟିଷ୍ଟ ମାନେ ଏଥିରୁ ବାହାର ଅଟନ୍ତି। ତାପରେ ଯଦି ଆପଣ ଏହାକୁ ବାପ୍ଟିଷ୍ଟ ମଣ୍ଡଳୀ ଦ୍ୱାରା ବିଚାର କରନ୍ତି, ତେବେ ବାକି ସମସ୍ତେ ବାହାର ଅଛନ୍ତି। ପେଣ୍ଟିକଷ୍ଟାଲ ମାନେ କୁହନ୍ତି ପେଣ୍ଟିକଷ୍ଟ ଦ୍ୱାରା, ତାହେଲେ ବାକି ସମସ୍ତେ ବାହାର ଅଟନ୍ତି। ଦେଖନ୍ତୁ, ଏପରି ଏକ କଥା ଭାବିବା ଦ୍ୱନ୍ଦ୍ୱ ଉତ୍ପନ୍ନ କରେ, ଅତ୍ୟଧିକ ଦ୍ୱନ୍ଦ୍ୱାତ୍ମକ ହୁଏ, ମନକୁ ଅତ୍ୟଧିକ ଦ୍ୱନ୍ଦ୍ୱପୂର୍ଣ୍ଣ କରେ। ମାତ୍ର ପରମେଶ୍ୱରଙ୍କ ଏଠାରେ ଏକ ଉପାୟ ଥିଲା ଯେ ସେ ତାହା କହିଥିଲେ ଯେ ସେ ପୃଥିବୀର ବିଚାର କରିବାକୁ ଯାଉଛନ୍ତି। କ୍ୟାଥୋଲିକ ମଣ୍ଡଳୀ ଦ୍ୱାରା ନୁହେଁ, ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ଦ୍ୱାରା ନୁହେଁ, କିନ୍ତୁ ସେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଜଗତର ବିଚାର କରିବାକୁ ଯାଉଛନ୍ତି ଏବଂ ଯୀଶୁ ହେଉଛନ୍ତି ସେହି ବାକ୍ୟ। ତେଣୁ ସେଠାରେ ଏହା ପୁଣି ଥରେ ବାଇବେଲ ନିକଟକୁ ଫେରିଆସେ। ବୁଝିଲେ, ସେ ବାଇବେଲ ଦ୍ୱାରା ଜଗତର ବିଚାର କରିବେ ଏବଂ ବାଇବେଲ ହେଉଛି ପରମେଶ୍ୱରଙ୍କ ବିଚାର ପୁସ୍ତକ, ଯାହାକି ଯୀଶୁଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ପ୍ରକାଶନ ଅଟେ, ଯେଥିରେ ଅନ୍ୟ କିଛି ଯୋଗ କରାଯାଇପାରେ ନାହିଁ କିମ୍ବା ଏଥିରୁ କିଛି ଲୋପ କରାଯାଇପାରେ ନାହିଁ। ଏହା କରିବାର ଦଣ୍ଡ ହେଲା ଜୀବନ ପୁସ୍ତକରୁ ଆପଣଙ୍କର ନାମକୁ ଲୋପ କରିଦେବା। ଠିକ ସେହି ପୁସ୍ତକରେ କେବଳ ରହିଥାନ୍ତୁ ଏବଂ ପରମେଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆମକୁ ତାହାର ଅଂଶ କରନ୍ତୁ। ବର୍ତ୍ତମାନ ଆମେ ପାଉ ଯେ ଏକ ଟୋକନ ବା ଚିହ୍ନ, ଗୋଟିଏ ଚିହ୍ନ କଣ ଅଟେ? ଏକ ଚିହ୍ନ ହେଉଛି ଏକ ଦେୟ ମୂଲ୍ୟର ସଂକେତ। ସେହି ଚିହ୍ନ ଠିକ ଯେପରିକି ଆମର ରେଳପଥ ଏବଂ ବସ୍ ପଥମାନ ଥାଏ, ଆମେ ଆମର ଟଙ୍କା ନେଉ ଏବଂ ଏକ ଷ୍ଟେସନକୁ ଯାଉ। ବର୍ତ୍ତମାନ ଦେଖନ୍ତୁ, ବସ୍ ଯାତ୍ରାରେ ଅନୁମତି ନାହିଁ ସେହି ସ୍ଥାନମାନଙ୍କରେ ଯେଉଁଠାରେ କି ଟୋକନ ଅର୍ଥାତ୍ ସେହି ଚିହ୍ନ ବ୍ୟବହାର କରାଯାଏ, ସେମାନଙ୍କୁ ଟଙ୍କା ନେବାକୁ ଅନୁମତି ନଥାଏ। ସେମାନେ ଟଙ୍କା ନେଇପାରନ୍ତି ନାହିଁ, ଏହା ତ ସେହି ଚିହ୍ନକୁ ଗ୍ରହଣ କରେ, ଯଥା ବିମାନ ଗୁଡ଼ିକ ଆଉ ଯାହା କିଛି ବି ଥାଏ। ଆପଣ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଆନ୍ତି କିଣିବା କାଉଣ୍ଟରକୁ ଏବଂ ନିଜ ଟଙ୍କାରୁ ଅନେକ ଟୋକନ ବା ଚିହ୍ନମାନ ରହିଥାଏ, ସେଥିରୁ ଏକ ନିର୍ଦ୍ଦିଷ୍ଟ ଚିହ୍ନକୁ କିଣନ୍ତି ଏବଂ ଏହି ଟୋକନ ହେଉଛି ଏକ ସଂକେତ ଯେ ଆପଣଙ୍କର ଭଡ଼ା ଦିଆଯାଇ ସାରିଛି। ଆପଣଙ୍କର ଜାହାଜରେ ବସିବାର, ବିମାନରେ ବସିବାର, ବସ୍ରେ ବସିବାର ଏକ ଅଧିକାର ଅଛି କିମ୍ବା ଯାହା କିଛି ବି ଏହା ଅଟେ, ଯେପର୍ଯ୍ୟନ୍ତ କି ଆପଣ ସେ ଚିହ୍ନକୁ ଏହା ଦେଖାଇବା ପାଇଁ ଧରିଥାନ୍ତି ଯେ ଆପଣଙ୍କର ଯାତ୍ରା ପାଇଁ ଦେୟ ଦିଆଯାଇ ସାରିଛି, ତେବେ ତା ମନେ ରଖନ୍ତୁ, ଏହାକୁ ଭୁଲନ୍ତୁ ନାହିଁ। ଇସ୍ରାଏଲର ହତ ମେଷ ଶାବକ ପରମେଶ୍ୱରଙ୍କର ପ୍ରୟୋଜନ ଥିଲା। ସଦାପ୍ରଭୁ ଏକ ହତ ମେଷ ଶାବକ, ଏକ ନିରୀହ ବିକଳ୍ପକୁ ଆବଶ୍ୟକ କରିଥିଲେ। ଯେପରିକି ଆମେ ବର୍ତ୍ତମାନ ଅତିକ୍ରମ କରିଥିବା ଏହି ବିଗତ ସପ୍ତାହ ମଧ୍ୟରେ ଦେଖିଛୁ ଯେ ପରମେଶ୍ୱର ଯେତେବେଳେ ସେ ଏକ ନିଷ୍ପତ୍ତି ନିଅନ୍ତି, ସେ ଏହାକୁ କଦାପି ପରିବର୍ତ୍ତନ କରନ୍ତି ନାହିଁ ଏବଂ ସେ ଏକ ମାର୍ଗ ପ୍ରସ୍ତୁତ କଲେ। ତାଙ୍କର ପ୍ରଥମ କାର୍ଯ୍ୟ ଯାହା ସେ କରିଥିଲେ ଯେତେବେଳେ ମନୁଷ୍ୟ ପତିତ ହୋଇଥିଲା, ତାହାଙ୍କୁ ତାର ଫେରି ଆସିବା ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଯଦି ସେ କେବେ ତାଙ୍କୁ ମୁକ୍ତ କରିବାକୁ ଚାହୁଁଥିଲେ ଏବଂ ସେ ଏକ ନିଷ୍ପତ୍ତି ନେଇଥିଲେ ଯେ ସେ ଜଣେ ନିର୍ଦ୍ଦୋଷର ରକ୍ତ ଦ୍ୱାରା ମନୁଷ୍ୟକୁ ଉଦ୍ଧାର କରିବେ ଏବଂ ସେ ଚିରଦିନ ପାଇଁ ସେ ସମାନ କାର୍ଯ୍ୟ କରିଛନ୍ତି, ସେ ଏହାକୁ କଦାପି ପରିବର୍ତ୍ତନ କରିନାହାନ୍ତି। ସେହି ପରମେଶ୍ୱର କଦାପି କୌଣସି ଉପାସକଙ୍କୁ ଅନ୍ୟ କୌଣସି ସ୍ଥାନରେ ଭେଟିବେ ନାହିଁ, କେବଳ ସେ ରକ୍ତ ତଳେ ଭେଟିବେ, ତାହା ହିଁ ହେଉଛି ତାହାଙ୍କର ଏକମାତ୍ର ସ୍ଥାନ। ଆମେ ତାହାଙ୍କୁ ଆମର ପରମାର୍ଥ ଶିକ୍ଷା ଅଧୀନରେ, ଆମର ନାମଧାରୀ ସଂସ୍ଥା ଅଧୀନରେ, ଆମର ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧୀନରେ ଭେଟିବାକୁ ଚେଷ୍ଟା କରୁ। କେତେକ ଗଡ଼ ନିର୍ମାଣ କରିଛନ୍ତି ଏବଂ କେତେକ ସହର ନିର୍ମାଣ କରିଛନ୍ତି, ବାବିଲ ଏବଂ ବାବିଲର ଗଡ଼ ଏବଂ ବିଭିନ୍ନ ପ୍ରକାରର ବିଷୟ ସବୁ, ମାତ୍ର ତଥାପି ଏହା ରହିଥାଏ। ପରମେଶ୍ୱର ସେହି ପ୍ରକୃତ ଉପାସକଙ୍କୁ କେବଳ ରକ୍ତ ତଳେ ଭେଟିଥାନ୍ତି, ସେ ଏହାକୁ କେବେ ପରିବର୍ତ୍ତନ କରନ୍ତି ନାହିଁ। ଆମେ ସମସ୍ତେ ମେଥଡିଷ୍ଟ ହୋଇପାରିବା ନାହିଁ, ଆମେ ସମସ୍ତେ ପେଣ୍ଟିକୋଷ୍ଟାଲ ହୋଇପାରିବା ନାହିଁ, ଆମେ ସମସ୍ତେ ଏହା ତାହା କିମ୍ବା ଅନ୍ୟ କିଛି ହୋଇପାରିବା ନାହିଁ, ଆମେ ସହମତ ହେବା ନାହିଁ। କିନ୍ତୁ ଯେତେବେଳେ ମୁଁ ଜଣେ ବ୍ୟକ୍ତିଙ୍କ ନିକଟକୁ ଆସେ, ସେ କ୍ୟାଥୋଲିକ ପୁରୋହିତ ହୋଇଥାନ୍ତୁ କିମ୍ବା ସେ ଯାହା କିଛି ହୋଇଥାନ୍ତୁ, ଯେତେବେଳେ ସେ ସେହି ରକ୍ତ ତଳେ ଥାନ୍ତି, ଆମେମାନେ ଭାଇ ଅଟୁ। ଏଥିରେ କିଛି ଫରକ ପଡ଼େ ନାହିଁ ଯେ ସେ କେଉଁଠାରେ ଅଛନ୍ତି, ଯେପର୍ଯ୍ୟନ୍ତ ସେ ସେହି ରକ୍ତ ତଳେ ଅଛନ୍ତି। ତେବେ ଇସ୍ରାଏଲର ହତ ମେଷ ଶାବକ ଯେହୋବାଙ୍କର ଆବଶ୍ୟକତା ଥିଲା ଏବଂ ସେହି ରକ୍ତ ସେହି ଚିହ୍ନ ଥିଲା ଯେ କାମ ହୋଇସାରିଛି। ମିସରରୁ ପ୍ରତିଜ୍ଞାତ ଦେଶକୁ ଯିବା ପାଇଁ ପରମେଶ୍ୱର ମୁକ୍ତି ନିମନ୍ତେ ଆବଶ୍ୟକ କରିଥିଲେ, ସେ ଏକ ହତ ପଶୁ ଆବଶ୍ୟକ କରିଥିଲେ। ଏବଂ ସେହି ପଶୁଟି ନିଶ୍ଚୟ ହେବା ଉଚିତ। ସେହି ମୃତ ପଶୁର ରକ୍ତକୁ ଦ୍ୱାରର ବାଜୁବନ୍ଧ ଏବଂ କପାଳି ଉପରେ ଲଗାଯିବା ଉଚିତ। ଆଉ ତାହା ଏକ ଚିହ୍ନ ପାଇଁ ରହିଥିଲା ଯେ ଯେହୋବା ଯାହା ଆବଶ୍ୟକ କରିଥିଲେ ତାହା ପୂରଣ ହୋଇଥିଲା। ବୁଝିଲେ? ତେବେ ସେ ମେଷ ଶାବକଟି ଚିହ୍ନ ନଥିଲେ, ସେହି ରକ୍ତଟି ଚିହ୍ନ ଥିଲା। ତେବେ ବଳିଦାନରୁ ଜୀବନ ଚାଲି ଯାଇଥିଲା ଏବଂ ବର୍ତ୍ତମାନ ରକ୍ତ ସେହି ଚିହ୍ନ ଥିଲା। ତାହାଙ୍କର ଆଦେଶ ପାଳନ କରାଯାଇଥିଲା। ସେହି ରକ୍ତ ଚିହ୍ନ ନିମନ୍ତେ ଥିଲା ସେହି ସଙ୍କେତ ଯେ ଏହି ବିଶ୍ୱାସୀ ଜଣକ ଅବିକଳ ଠିକ ତାହା ହିଁ କରିଥିଲା ଯାହା ଆବଶ୍ୟକ ଥିଲା। ତାହା ସେହି ଚିହ୍ନ ଥିଲା, ଠିକ ଅଛି। ଏହା ଦେଖି ଯେ ସେହି ବିଶ୍ୱାସୀ ଉପାସନା ତେବେ ତାଙ୍କର ବଳିଦାନ ସହିତ ଚିହ୍ନଟ ହୋଇଥିଲା। ବୁଝିଲେ? ଏଠାରେ ସେହି ଘର ଏବଂ ସେହି ଉପାସକ ଅଛନ୍ତି। ପ୍ରୟୋଜନ କଣ ଥିଲା? ଗୋଟିଏ ମେଷ ଶାବକକୁ ବଧ କର, ଏହାକୁ ବନ୍ଦ ରଖାଯିବା ପରେ ଚତୁର୍ଦ୍ଦଶ ଦିନରେ ଏକ ନିର୍ଦ୍ଦୋଷ ପୁଂସାବକ ସମଗ୍ର ଇସ୍ରାଏଲ ଏହାକୁ ବଧ କରିବେ ଏବଂ ସେହି ରକ୍ତ ଏସବରେ ଘେନାଯିବ ଏବଂ ଦ୍ୱାରର ବାଜୁବନ୍ଧରେ ଲଗାଯିବ। ଆଉ ଅବଶ୍ୟ ସେହି ଏସବ କେବଳ ଏକ ସାଧାରଣ ତୃଣ ଥିଲା। ଏସବ ଅର୍ଥ ଆପଣଙ୍କର ବିଶ୍ୱାସ। କେହି କେହି ଅଲୌକିକ ବିଶ୍ୱାସ ରଖିବାକୁ ଚେଷ୍ଟା କରନ୍ତି, ସେହି କାରଣରୁ ହିଁ ଆପଣ ନିଜର ଆରୋଗ୍ୟତାକୁ ପାଇବାରେ ବିଫଳ ହୁଅନ୍ତି। ବିଶ୍ୱାସ କେବଳ ଏକ ସାଧାରଣ ବିଷୟ ଅଟେ। ଆପଣଙ୍କ ପାଖରେ ମଣ୍ଡଳୀକୁ ଆସିବା ପାଇଁ ବିଶ୍ୱାସ ଅଛି, ଆପଣଙ୍କ ପାଖରେ ସେଠାକୁ ଯିବା ପାଇଁ ବିଶ୍ୱାସ ଅଛି, ଆପଣଙ୍କ ପାଖରେ ନିଜର କାର୍କୁ ଆରମ୍ଭ କରିବା ପାଇଁ ବିଶ୍ୱାସ ଅଛି, ଆପଣଙ୍କ ପାଖରେ ନିଜ ରାତ୍ରି ଭୋଜନ କରିବାକୁ ବିଶ୍ୱାସ ଅଛି। ତାହା ଠିକ ସେହି ପ୍ରକାରେ ହିଁ ଅଟେ, କେବଳ ସାଧାରଣ ବିଶ୍ୱାସ। ତେବେ ରକ୍ତକୁ ଲଗାଇବା ପାଇଁ ଏସବ ଦ୍ୱାରା ଲଗାଯାଇଥିଲା, ଯାହାକି କେବଳ ସାଧାରଣ ତୃଣ ଅଟେ ଯାହା ପାଲେଷ୍ଟାଇନରେ ଯେକୌଣସି ସ୍ଥାନରେ ବଢିଥାଏ। ଏହା ଦର୍ଶାଏ ଯେ ସେହି ବିଶ୍ୱାସ ଯାହାଦ୍ୱାରା ରକ୍ତକୁ ଲଗାଯିବାକୁ ଅଛି ତାହା କୌଣସି ଏପରି ସର୍ବୋତ୍କୃଷ୍ଟ ବିଷୟ ନୁହେଁ ଯେ ତାହା କରିବା ପାଇଁ ଆପଣଙ୍କୁ ସମସ୍ତ ପ୍ରକାରର ଡାକ୍ତର ଡିଗ୍ରୀ ରଖିବାର ଆବଶ୍ୟକ ଅଟେ। ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଏହା କେବଳ ସାଧାରଣ ଦୈନନ୍ଦିନ ବିଶ୍ୱାସ ଅଟେ। ବୁଝିଲେ? ରକ୍ତକୁ ଲଗାନ୍ତୁ ବିଶ୍ୱାସ ଦ୍ୱାରା, ଏସବ ଜରିଆରେ। ବର୍ତ୍ତମାନ ସେହି ଉପାସକ, ତେବେ ଏହି ରକ୍ତ ତଳେ ଦେଖାଯିବାର ଅର୍ଥ ଏହା ଦର୍ଶାଉଥିଲା ଯେ ସେ ଯେହୋବାଙ୍କ ଅନୁରୋଧ ପାଳନ କରିଥିଲେ ଏବଂ ସେ ଚିହ୍ନିତ କରାଯାଇଥିଲେ। ସେହି ଚିହ୍ନ ଏହା ଦର୍ଶାଉଥିଲା ଯେ ସେ ସେହି ହତମେଷ ଶାବକ ସହିତ ଚିହ୍ନିତ ହୋଇଥିଲେ ଯାହାକି ଯେହୋବା ପ୍ରୟୋଜନ କରିଥିଲେ। କାମ ସମ୍ପନ୍ନ ହୋଇଥିଲା। ତାହା ଆଜିର କି ଏକ ଖ୍ରୀଷ୍ଟ ଏବଂ ସେହି ବିଶ୍ୱାସୀର ସିଦ୍ଧ ପ୍ରତିଚିତ୍ରଣ ଅଟେ। ଯେତେବେଳେ ସେହି ଚିହ୍ନ ବିଶ୍ୱାସୀକୁ ପ୍ରଦର୍ଶିତ କରାଯାଏ ସେତେବେଳେ ତାହା ଏହା ଦର୍ଶାଏ ଯେ ଏହା ଗ୍ରହଣ କରାଯାଇଅଛି ଏବଂ କାର୍ଯ୍ୟଟି ସମ୍ପନ୍ନ ହୋଇଅଛି। ତାପରେ ରକ୍ତ ପରିଚୟର ଏକ ଚିହ୍ନ ଥିଲା। ସେହି ରକ୍ତ ନିଜେ ସେହି ପଶୁର ରକ୍ତ ଝରିଥିଲା, ସେ ମରିଥିଲା ଏବଂ ତାର ରକ୍ତ କାନ୍ଥରେ ଥିଲା। ପଶୁ ଜୀବନ ଯାହାକି ରକ୍ତରେ ଥିଲା, ଆଉ ରକ୍ତରେ ଜୀବନ ଅଛି ଆମେ ତାହା ଜାଣୁ। ବାଇବେଲ ଏହା ବ୍ୟକ୍ତ କରେ ଏବଂ ବିଜ୍ଞାନ ଏହାକୁ ପ୍ରମାଣ କରେ, ରକ୍ତରେ ଜୀବନ ଅଛି। ତେଣୁକରି ଅତଏବ ଯେତେବେଳେ ସେହି ପଶୁକୁ ହତ୍ୟା କରାଗଲା ଏବଂ ପଶୁଠାରୁ ସେହି ଜୀବନ ବିଚ୍ଛିନ୍ନ ହେଲା, ସେହି ଚିହ୍ନ ନିମନ୍ତେ ରହିବା ପାଇଁ ସେହି ରକ୍ତକୁ ରକ୍ତର ରସାୟନ ହେବା ଆବଶ୍ୟକ ଥିଲା। କାରଣ ରକ୍ତରେ ଥିବା ଜୀବନଟି ବିଶ୍ୱାସୀଙ୍କ ଉପରେ ଆସିପାରେ ନାହିଁ, କାରଣ ଏହା ଏକ ପଶୁର ଜୀବନ ଥିଲା। ଏବଂ ଗୋଟିଏ ପଶୁ ଜୀବନ ଏବଂ ଏକ ମାନବ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ଅଟେ ନା? ଏଥିରେ ଆଦୌ କିଛି ହେଲେ ନାହିଁ। ଆପଣ ନିଅନ୍ତୁ ଗୋଟିଏ ପଶୁର ରକ୍ତ ନେଇ ନିଜ ଉପରେ ଲଗାନ୍ତୁ, ଆପଣ ମରିଯିବେ। ଏଣୁ ଆପଣ ଦେଖନ୍ତୁ, ଆମେ ପଶୁର ରକ୍ତରେ ଏହା ଏକ ତାହାଠାରୁ ଭିନ୍ନ ପ୍ରକାରର ଜୀବନ ଥାଏ ଯାହାକି ମନୁଷ୍ୟର ରକ୍ତରେ ଥାଏ, କାରଣ ମନୁଷ୍ୟଠାରେ ଏକ ପ୍ରାଣ ଥାଏ, ପଶୁଠାରେ କୌଣସି ପ୍ରାଣ ନାହିଁ। ଆଉ ତେବେ ତେଣୁକରି ସେହି ରକ୍ତ ନିଜେ, ବର୍ତ୍ତମାନ ବୁଝନ୍ତୁ, ସେ ଲାଲ ରସାୟନ ରକ୍ତର ରାସାୟନିକ ପଦାର୍ଥମାନଙ୍କୁ ମେଷ ଶାବକ ମରିଯାଇଥିବାର ଏକ ଚିହ୍ନ ଭାବରେ ବର୍ତ୍ତମାନ ସେହି ଦ୍ୱାର ପାଖରେ ରହିବାକୁ ପଡିଥିଲା। କାରଣ ମେଷ ଶାବକଙ୍କ ଜୀବନ ମନୁଷ୍ୟ ଉପାସକଙ୍କ ନିକଟକୁ ଫେରି ଆସିପାରେ ନାହିଁ, ମାତ୍ର ଆଜି ଏହା କେବଳ ଏକ ପ୍ରତିରୂପରେ ଥିଲା। ଆଜି ଏହା ଆମର ମେଷ ଶାବକ ପ୍ରଭୁ ଯୀଶୁଙ୍କ ରାସାୟନିକ ରକ୍ତ ନୁହେଁ, ମାତ୍ର ଏହା ତ ସେହି ଜୀବନ ଅଟେ ଯାହାକି ରକ୍ତରେ ଥିଲା, ଯାହା ହେଉଛନ୍ତି ପବିତ୍ର ଆତ୍ମା। ଏହା ଫେରି ଆସେ ଏବଂ ସେହି ଚିହ୍ନ ଅଟେ ଯେ ଆମେ ତାହାକୁ ଗ୍ରହଣ କରିଅଛୁ ଏବଂ ପରମେଶ୍ୱର ଆମକୁ ଯାହା କରିବାକୁ କହିଛନ୍ତି ଠିକ ତାହା ହିଁ କରିଅଛୁ। ଏବଂ ତାପରେ ସେ ଚିହ୍ନ ରଖିଥିବା ଯୋଗୁଁ ଆମେ ଆମର ବଳିଦାନ ସହିତ ଚିହ୍ନିତ କରାଯାଇଥାଉ ସିଦ୍ଧ ଭାବରେ। ମୁଁ ଦେଖେ ନାହିଁ ଯେ ଅନ୍ୟ କୌଣସି ବିଷୟ ତାହାଠୁ ଆହୁରି ଅଧିକ ସରଳ କିପରି ବା ହୋଇପାରେ। ବୁଝିଲେ? କେବଳ ମାତ୍ର ଉପାୟ ଯେ କେହି କହିପାରିବେ ଯେ ସେହି ଘରଟି ମଧ୍ୟ କାହାର ଅଟେ, ସେ ରକ୍ତ ତଳେ, କାରଣ ସେହି ରକ୍ତର ରସାୟନ ଦ୍ୱାରରେ ରହିଥିଲା। ସେମାନେ ତାହା ଦେଇ ଅତିକ୍ରମ କଲେ, ସେହି ସଂହାରକ ଦୂତଙ୍କୁ ତାହା ଅନାଇ ସେହି ରକ୍ତକୁ ଦେଖିବାକୁ ପଡିଥିଲା। ତେବେ ପୁଣି ଥରେ ଏହା ପବିତ୍ର ଆତ୍ମାର ଏକ ନିଦର୍ଶନ ଥିଲା। ତେବେ ଦେଖନ୍ତୁ, ଯୀଶୁଙ୍କର ସେହି ଆକ୍ଷରିକ ରକ୍ତ କଦାପି ଆମମାନଙ୍କ ପ୍ରତ୍ୟେକଙ୍କ ଉପରକୁ ଆସିପାରେ ନାହିଁ, କାରଣ ତାହାଙ୍କଠାରେ ତାଙ୍କ ଶରୀରରେ ଏତିକି ମାତ୍ର ହିଁ ରକ୍ତ ଥିଲା ଏବଂ 2000 ବର୍ଷ ପୂର୍ବେ ଏହା ତାଙ୍କ ଶରୀରରୁ ଭୂମିରେ ଝରି ଯାଇଥିଲା। ମାତ୍ର ଏହା ଏକ ଟୋକନ ଅର୍ଥାତ୍ ଚିହ୍ନ ନିମନ୍ତେ ନଥିଲା। ତେବେ ସେଇ ଜୀବନ ଯାହା ସେଇ ରକ୍ତରେ ଥିଲା ତାହା ସେଇ ଚିହ୍ନ ଥିଲା। ମୁଁ ମାତ୍ର ଗୋଟିଏ ମିନିଟରେ ବାଇବେଲ ଦ୍ୱାରା ଆପଣମାନଙ୍କୁ ଏହା ପ୍ରମାଣ କରିବି। ଏହା ତ ସେଇ ଚିହ୍ନ ଅଟେ ଯାହା ଆମ ପ୍ରତ୍ୟେକଙ୍କ ଉପରେ ଆସିବାକୁ ଅଛି। ଏହା ଦେଖାଇବା ହେତୁ ଯେ ଆମେ ଆମର ବଳିଦାନ ସହିତ ଚିହ୍ନିତ କରାଯାଇଅଛୁ ଏବଂ ଯେହୋବାଙ୍କ ଅନୁରୋଧକୁ ରକ୍ଷା କରିଅଛୁ। ପିତର କହିଥିଲେ ପେଣ୍ଟିକସ୍ ଦିନରେ ତୁମମାନେ ପ୍ରତ୍ୟେକ ଅନୁତାପ କର ଏବଂ ପାପକ୍ଷମା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ ଆଉ ତୁମେମାନେ ପବିତ୍ର ଆତ୍ମାଙ୍କ ଦାନ ପାଇବ, କାରଣ ଏହି ପ୍ରତିଜ୍ଞାଟି ତୁମମାନଙ୍କ ପାଇଁ ଓ ତୁମ ସନ୍ତାନମାନଙ୍କ ପାଇଁ ଅଟେ ଏବଂ ଦୂରବର୍ତ୍ତୀ ସେମାନଙ୍କ ପାଇଁ ଯେତେ ଜଣଙ୍କୁ ପ୍ରଭୁ ଆମ ପରମେଶ୍ୱର ଆହ୍ୱାନ କରିବେ। ଦେଖନ୍ତୁ, କେବଳ ଏହା ସେମାନଙ୍କୁ ଦେଖାଇଲେ ନାହିଁ, ଯେତେ ଜଣଙ୍କୁ ପ୍ରଭୁ ଆହ୍ୱାନ କରିବେ। ଅନେକ ଅଛନ୍ତି ଯେଉଁମାନେ କି ଭାବନ୍ତି ଯେ ସେମାନେ ଆହ୍ୱାନ ପ୍ରାପ୍ତ ହୋଇଛନ୍ତି, ମାତ୍ର ସେ ସମସ୍ତେ ଯାହାକୁ ପ୍ରଭୁ ଆହ୍ୱାନ କରନ୍ତି, ଯାହାଙ୍କୁ ସେ ପୂର୍ବରୁ ଜାଣିଥିଲେ ସେ ଆହ୍ୱାନ କଲେ, ସେ ସମସ୍ତଙ୍କୁ ଯାହାଙ୍କୁ ସେ ଆହ୍ୱାନ କଲେ ସେ ଧାର୍ମିକ ଗଣନା କଲେ, ସେ ସମସ୍ତଙ୍କୁ ଯାହାଙ୍କୁ ସେ ଧାର୍ମିକ ଗଣନା କଲେ ସେ ଗୌରବାନ୍ୱିତ କରିଛନ୍ତି। ସେ ବିଷୟଟି ଆଗରୁ ସମାଧାନ ହୋଇସାରିଛି। ଏବଂ ତାପରେ ଯେତେବେଳେ ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ନିଅନ୍ତି ଯିଏକି ଏହା ବିଶ୍ୱାସ କରନ୍ତି ନାହିଁ ଯେ ପବିତ୍ର ଆତ୍ମା ଆଜିର ଦିନ ପାଇଁ ଅଟେ, ଦେଖନ୍ତୁ ସେମାନେ କଣ କରୁଛନ୍ତି। ସେମାନେ ସେହି ଚିହ୍ନକୁ ଅସ୍ୱୀକାର କରୁଛନ୍ତି ଯାହାକି ଠିକ ସେହି ବିଷୟର ପ୍ରତୀକ ଅଟେ ଯେ ଆପଣ ନିଜର ବଳିଦାନ ସହିତ ସଂଯୁକ୍ତ ଅଟନ୍ତି। ଦେଖନ୍ତୁ ଯେ ମୋର କହିବାର ଅର୍ଥ କ'ଣ। ଯଦି ଆପଣ ଏହାକୁ କେବଳ ସେହିପରି ଭାବରେ ଦେଖନ୍ତି ଯେମିତି ଭାବରେ ପରମେଶ୍ୱର ଏହାକୁ ବର୍ତ୍ତମାନ ଲେଖି ରଖିଛନ୍ତି, ତେବେ ଏହା ବହୁତ ସରଳ ଅଟେ। ରକ୍ତ ଆମକୁ ଘେନି ନେଇଗଲା ଏବଂ ଆମେମାନେ ଥିଲୁ ତାହା ପବିତ୍ର ଆତ୍ମାଙ୍କର ସେହି ପ୍ରତୀକକୁ ଦେଖାଏ ଯାହା ହେଉଛି ସେହି ଜୀବନ। ତେବେ ସେହି ପଶୁ ଜୀବନ ମଣିଷ ଉପରକୁ ଫେରି ଆସିପାରେ ନାହିଁ, କାରଣ ସେମାନେ ମେଳ ଖାନ୍ତି ନାହିଁ। ପଶୁ ଜୀବନରେ କୌଣସି ପ୍ରାଣ ନାହିଁ, ମାନବ ଜୀବନରେ ଏକ ପ୍ରାଣ ଅଛି। ସେହି ପଶୁ ଜାଣେ ନାହିଁ ଯେ ସେ ଉଲଗ୍ନ ଅଛି, ସେ ଭୁଲରୁ ଠିକ ପାର୍ଥକ୍ୟ ଜାଣେ ନାହିଁ। ସେ କେବଳ ତାହାଠାରେ ଏକ ଆତ୍ମା ଅଛି, ମାତ୍ର ଏକ ପ୍ରାଣ ନାହିଁ। ବର୍ତ୍ତମାନ ମନେ ରଖନ୍ତୁ, ତେବେ ଅବଶ୍ୟ ପ୍ରାଣ ହେଉଛି ଆତ୍ମାର ପ୍ରକୃତି। ବର୍ତ୍ତମାନ ଦେଖନ୍ତୁ, ମାତ୍ର ଯେତେବେଳେ ଆମର ବଳିଦାନ ଯୀଶୁ ଖ୍ରୀଷ୍ଟଙ୍କର ଜୀବନ ଯେତେବେଳେ ତାହାଙ୍କ ରକ୍ତ ପାତିତ ହେଲା, ସେ ଜଣେ ମନୁଷ୍ୟ ଭିତରେ ରହିଥିବା ପରମେଶ୍ୱର ଥିଲେ। ବର୍ତ୍ତମାନ ସେ ଜିହୋବା ହେବା ଠାରୁ ଓହ୍ଲାଇ ଆସିଲେ ଯେପରିକି ସେ ନିଜକୁ ଜଣେ ମନୁଷ୍ୟ ଭାବରେ ପରିଚିତ କରନ୍ତି ଓ ଜଣେ ମନୁଷ୍ୟର ରୂପକୁ ଗ୍ରହଣ କରନ୍ତି, ପୁଣି ତାହାଙ୍କ ସହିତ ଆମକୁ ଚିହ୍ନିତ କରନ୍ତି। ସେ ପରମେଶ୍ୱରଙ୍କ ମେଷାବକ ଥିଲେ ଏବଂ ତାହାଙ୍କ ଭିତରେ ଯେଉଁଠାରେ କି ରକ୍ତ। ବର୍ତ୍ତମାନ ମୁଁ ଜାଣେ ଯେ କେହି ଜଣେ କୁହନ୍ତି ସେ ଜିହୁଦୀ ରକ୍ତ ଥିଲେ। ଆପଣ ଜିହୁଦୀମାନଙ୍କୁ ସେପରି କହୁଥିବାର ଶୁଣନ୍ତି, ସେ ଜିହୁଦୀ ରକ୍ତ ନଥିଲେ କିମ୍ବା ସେ ବିଜାତି ରକ୍ତ ମଧ୍ୟ ନଥିଲେ, ସେ ତ ପରମେଶ୍ୱରଙ୍କ ରକ୍ତ ଥିଲେ। ତାହାଙ୍କଠାରେ ନା ଜିହୁଦୀ ଥିଲେ, ସେ ଜିହୁଦୀ କିମ୍ବା ବିଜାତି ନଥିଲେ, ସେ ପରମେଶ୍ୱର ଥିଲେ। ଜଣେ କୁମାରୀ ଗର୍ଭବତୀ ହେବେ, ତେବେ ମୁଁ ଜାଣେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକମାନେ ଏବଂ ପ୍ରୋଟେଷ୍ଟାଣ୍ଟ ମାନେ ଭାବନ୍ତି ଯେ ସେହି ଅଣ୍ଡାଟି ମରିୟମଙ୍କର ଥିଲା ଏବଂ ସେ ହେମୋଗ୍ଲୋବିନ ରକ୍ତ ଯାହା ଆସେ ଜୀବନଟି ରକ୍ତ କୋଷିକାରେ ଆସେ। ଯେହେତୁ ଗୋଟିଏ ମାଈ କୁକୁଡ଼ା ଅଣ୍ଡିରା ଗଞ୍ଜା ପକ୍ଷୀ ସହିତ ନ ରହି ମଧ୍ୟ ଏକ ଅଣ୍ଡା ଦେଇପାରେ, ଏହା ଛୁଆ ଫୁଟାଇବ ନାହିଁ, କାରଣ ଏହା ଉର୍ବର ନୁହେଁ। ଜୀବନଟି ରକ୍ତ ସ୍ରୋତରୁ ଆସିଥାଏ ଯାହାକି ପୁରୁଷ ଲିଙ୍ଗରୁ ଆସେ, ମାତ୍ର ଏହି କ୍ଷେତ୍ରରେ କୌଣସି ପୁରୁଷ ଲିଙ୍ଗ ନଥିଲା। ତେଣୁ ରକ୍ତରେ ଥିବା ଜୀବନ ଏହାକୁ କେବଳ ପରମେଶ୍ୱରଙ୍କ ଠାରୁ ହିଁ ଆସିବାକୁ ଥିଲା। ଆଉ ସେ ମରିୟମଙ୍କ ଗର୍ଭରେ ଏକ ରକ୍ତ କୋଷିକା ସୃଷ୍ଟି କଲେ। ପରମେଶ୍ୱର ନିଜେ ସୃଷ୍ଟିକର୍ତ୍ତା ସ୍ୱୟଂ ଏକ ରକ୍ତ କୋଷିକା ସୃଷ୍ଟି କଲେ। ବର୍ତ୍ତମାନ ଦେଖନ୍ତୁ, ସେମାନେ କୁହନ୍ତି ତେବେ ଏହା ତ ଶରୀର ଥିଲା, ମରିୟମଙ୍କ ଠାରେ ଅଣ୍ଡା ଥିଲା। ନା ଆଜ୍ଞା, ସେ ନଥିଲା, ଅଣ୍ଡା ନଥିଲା। ଯଦି ଏହା ଏକ ଅଣ୍ଡା ଥିଲା, ଆପଣ ବିନା ସମ୍ବେଦନାରେ ଶୁକ୍ରାଣୁ ପାଇପାରିବେ ନାହିଁ, ଏବଂ ଯଦି ସେ ତାର ଏକ ସମ୍ବେଦନା ରହିଥିଲା ତାହେଲେ ପରମେଶ୍ୱରଙ୍କର କି କାମ। ସେ ଉଭୟ ଅଣ୍ଡା ଏବଂ ରକ୍ତ ସୃଷ୍ଟି କରିଥିଲେ, ତାହା ହିଁ ଅବିକଳ ଠିକ ଯାହାକି ସେ ଥିଲେ। ଆମେ ପରମେଶ୍ୱରଙ୍କ ହସ୍ତରେ ଧରିଲୁ, ବାଇବେଲ କୁହେ ପ୍ରଥମ ତିମୋଥି 3:16, ନିଃସନ୍ଦେହ ପରମେଶ୍ୱରଙ୍କ ନିଗୁଢ ତତ୍ତ୍ୱ ମହାନ। ପରମେଶ୍ୱର ଶରୀରରେ ପ୍ରକଟିତ ହେଲେ ଆମେମାନେ ତାହାଙ୍କୁ ନିଜ ହସ୍ତରେ ଧରିଲୁ। ସେହି ଶରୀର ପରମେଶ୍ୱର ଥିଲେ, ନିଶ୍ଚିତ ଭାବରେ ତାହା ଥିଲା। ସେ ଏକ ମଣିଷ ରୂପରେ ସମଗ୍ର ଅବସ୍ଥାରେ ପରମେଶ୍ୱର ଥିଲେ। ତେବେ ଆମେ ଏଥିରେ ଲକ୍ଷ୍ୟ କରୁ ଯେ ସେ ରକ୍ତ କୋଷିକା ଭାଙ୍ଗିବା ଯୋଗୁଁ ତାହା ପରମେଶ୍ୱରଙ୍କୁ ମୁକ୍ତ କରିଲା। ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ଥାଇ ଜଗତକୁ ନିଜ ସହିତ ପୁନର୍ମିଳନ କରୁଥିଲେ, ଯେଉଁଠାରେ କି ଅନ୍ୟ କେହି ତାହା କରିପାରିନଥାନ୍ତେ, ଅନ୍ୟ କିଛି କରାଯାଇପାରିନଥାନ୍ତା। ଏହା ନିଜେ ସେହି ପବିତ୍ର ରକ୍ତକୁ ଆବଶ୍ୟକ କଲା। ପରମେଶ୍ୱରଙ୍କୁ ତାହାଙ୍କର ନିଜ ନିୟମକୁ ଭୋଗିବା ନିମନ୍ତେ ତଳକୁ ଓହ୍ଲାଇ ଆସି ମଣିଷ ହେବାକୁ ପଡ଼ିଲା। ଯଦି ଯୀଶୁ କେବଳ ଜଣେ ଭବିଷ୍ୟତ ବକ୍ତା ଥିଲେ, ପରମେଶ୍ୱରଙ୍କ ଠାରୁ ଭିନ୍ନ ଜଣେ ବ୍ୟକ୍ତି, ତେବେ ପରମେଶ୍ୱର ଅନ୍ୟାୟ କରିଛନ୍ତି। ଯଦି ମୁଁ କହିପାରେ ତେବେ ଭାଇ ଗ୍ରାଣ୍ଟ ଏପରି କୌଣସି ପାପ ନିମନ୍ତେ ମୃତ୍ୟୁବରଣ କରନ୍ତୁ ଯାହା ପାଇଁ ବିଲିର ମରିବାର ଉଚିତ ଥିଲା କିମ୍ବା ଅନ୍ୟ କିଛି କୌଣସି ଦଣ୍ଡ ପାଇଁ ତେବେ ତାହା ଅନ୍ୟାୟ ହେବ। ଯଦି ମୁଁ ମୋ ନିଜର ପୁଅକୁ ଏପରି ଏକ ଦଣ୍ଡ ପାଇଁ ମରିବାକୁ ଦିଏ ଯାହାକି ମୁଁ ଘୋଷଣା କରିଥିଲି ତଥାପି ଏହା ନ୍ୟାୟବାନ ହେବ ନାହିଁ। କେବଳ ଗୋଟିଏ ମାତ୍ର ନ୍ୟାୟ ଯାହା ମୁଁ କରିପାରେ ତାହା ହେଲା ତାର ସ୍ଥାନ ଗ୍ରହଣ କରେ ଯଦି ମୁଁ ତାକୁ ବଞ୍ଚାଇବାକୁ ଚାହେଁ ଏବଂ ପାପୀର ସ୍ଥାନ ଗ୍ରହଣ କରିବା ନିମନ୍ତେ ପରମେଶ୍ୱରଙ୍କୁ ମାଂସମୟ ଶରୀର ଧାରଣ କରିବାକୁ ପଡ଼ିଲା। ପରମେଶ୍ୱର ଶରୀରରେ ପ୍ରକଟିତ ହେଲେ ସ୍ୱୟଂ ପରମେଶ୍ୱରଙ୍କ ଠାରୁ କୌଣସି ମତେ କମ୍ ନୁହେଁ। ତେବେ ଏଠାରେ ସେ ଜଗତର ପାପ ଦୂର କରିବା ପାଇଁ ଶରୀରରେ ପ୍ରକଟିତ ହେଲେ ଏବଂ ସେ ଆପଣାକୁ ଆମ ଭିତରେ ପରିଚିତ କରାଇଲେ ଯେପରିକି ଆମେ ତାହାଙ୍କଠାରେ ପରିଚିତ ହୋଇପାରୁ। କଣ ଏହାର ଉଦ୍ଦେଶ୍ୟ ଦେଖୁଛନ୍ତି କି? ତେବେ ଆମେ ଆମର ବଳିଦାନ ସହିତ ଆମର ପରିଚୟକୁ ପାଉ। ବଳିଦାନର ସେହି ଜୀବନ ଆମ ଭିତରେ ରହିଥାଏ ଯାହାକି ପବିତ୍ର ଆତ୍ମା ଅଟେ। ଯେତେବେଳେ ସେହି କୋଷିକାଟି ଭଙ୍ଗାଗଲା ଏହା ପରମେଶ୍ୱରଙ୍କୁ ମୁକ୍ତ କଲା। ପରମେଶ୍ୱରଙ୍କୁ ମୁକ୍ତ କଲା ଯେ ସେ ନିଜ ରକ୍ତରେ ଏକ ଲୋକଙ୍କୁ ପବିତ୍ରୀକୃତ କଲେ ଏବଂ ପୁନର୍ବାର ପରମେଶ୍ୱରଙ୍କୁ ସେହି ମନୁଷ୍ୟ ଭିତରେ ରଖିଦେଲେ। ପରମେଶ୍ୱର ଆପଣଙ୍କ ଭିତରେ ଅନନ୍ତ ଜୀବନ ଏବଂ ଯେକୌଣସି ଗ୍ରୀକ୍ ପଣ୍ଡିତ ଜାଣନ୍ତି ଯେ ସେହି ଶବ୍ଦ ଅନନ୍ତ ଜୀବନ ସେହି ଶବ୍ଦ ଜୋଇରୁ ଆସିଛି ଯାହାର ଅର୍ଥ ପରମେଶ୍ୱରଙ୍କ ନିଜର ଜୀବନ। ତା ଠିକ୍ ଏକମାତ୍ର ଉପାୟ ଯେ ଆପଣ କେବେ ଜୀବନ ପାଇପାରିବେ। ଅନନ୍ତ ଜୀବନର କେବଳ ଗୋଟିଏ ମାତ୍ର ରୂପ ଅଛି ଏବଂ ତାହା ହେଉଛି ଆପଣଙ୍କ ଭିତରେ ପରମେଶ୍ୱରଙ୍କ ନିଜର ଜୀବନ। ବୁଝିଲେ? ତାପରେ ଆପଣଙ୍କ ପାଖରେ ଅନନ୍ତ ଜୀବନ ଥାଏ କାରଣ ସେ ହିଁ କେବଳ ସେଠାରେ ଏକମାତ୍ର ଅନନ୍ତ ଅଟନ୍ତି ଏବଂ ଆମେମାନେ ତାହାଙ୍କ ଚିନ୍ତାଧାରାର ଗୁଣ ସକଳ ଅଟୁ। ଏହା ପୂର୍ବେ କି ଜଗତରେ ଏକ ଭିତ୍ତିମୂଳ କିମ୍ବା ଅନ୍ୟ କିଛି ରହିଥିଲା ଆଉ ଏସବୁ ତ କେବଳ ତାହାଙ୍କର ଚିନ୍ତାଧାରା ଅଟେ ଏବଂ ଆମେ ତ ତାହାଙ୍କର ଚିନ୍ତା ସକଳର ପ୍ରଦର୍ଶନ ଅଟୁ ଯେ ତାହା କଣ ଥିଲା। ଏବଂ ତାହାଙ୍କୁ ପାପକୁ ଦୂର କରିବା ନିମନ୍ତେ ତଳକୁ ଓହ୍ଲାଇ ଆସିବାକୁ ପଡ଼ିଲା। ଅନ୍ୟ କେହି ତାହା କରିପାରିନଥାନ୍ତେ, ତା କରିବାକୁ କେହି ଯୋଗ୍ୟ ନଥିଲେ। ତାହାଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିନଥାନ୍ତେ ଏବଂ ସେ ତାହା କଲେ। ଏବଂ ତାପରେ ଯେତେବେଳେ ସେହି ଜୀବନ ସେହି ଶରୀର ମନୁଷ୍ୟଠାରୁ ମୁକ୍ତ ହେଲା ଯିଏକି ପରମେଶ୍ୱରଙ୍କ ପୁତ୍ର ଥିଲେ, ତାହାଙ୍କର ସୃଜନଶୀଳ ଶକ୍ତି ଏକ ଭବନ ନିର୍ମାଣ କଲା କୌଣସି ଠିକାଦାର ପରି। ସେ ଯେଉଁ ଭବନକୁ ନିର୍ମାଣ କଲେ ସେ ନିଜେ ତା ଭିତରକୁ ପ୍ରବେଶ କଲେ, ପରମେଶ୍ୱର ତାହା କଲେ। ଏବଂ ତାପରେ ଯେତେବେଳେ ସେହି ଜୀବନକୁ ନେଇ ନିଆଗଲା, ସେହି ରକ୍ତ ଏହାର ରସାୟନ ଭୂମି ଉପରେ ଢାଳି ଦିଆଗଲା, ଠିକ ଯେପରି ଠିକ ହେବଲର ଭୂମି ଉପରେ ଢାଳି ଦିଆଯାଇଥିଲା। ମାତ୍ର ସେହି ରକ୍ତରୁ ପରମେଶ୍ୱରଙ୍କ ପବିତ୍ର ଆତ୍ମା ଆସିଲେ ଏବଂ ତାହାକୁ ପେଣ୍ଟିକସ୍ ଦିନରେ ମନୁଷ୍ୟ ଉପରେ ପଠାଗଲା, ଯେପରିକି ସେହି ବଳିଦାନ ସହିତ ଚିହ୍ନିତ ହେବ ଯାହା ସେମାନଙ୍କ ପାଇଁ ମୃତ୍ୟୁବରଣ କରିଥିଲା। ଜଗତରେ ଅନ୍ୟ କୌଣସି ଉପାୟ ନାହିଁ ଯେ ଆମେ ତାହା ପାଇପାରୁ, ଏକ ସକାରାତ୍ମକ ଟୋକନ ବା ଚିହ୍ନ। ଦେଖନ୍ତୁ, ଯଦି ଆପଣ ମୃତ୍ୟୁରେ ଦୋଷୀ ଅଟନ୍ତି ଏବଂ ଆପଣ ଜାଣନ୍ତି ଯେ ଆପଣ ଇଲେକ୍ଟ୍ରିକ୍ ଚୌକିକୁ ଯାଉଅଛନ୍ତି ଏବଂ ମନେ ରଖନ୍ତୁ ପ୍ରତ୍ୟାଖ୍ୟାନ କରିବା, ଡାଲାସ ଶୁଣନ୍ତୁ, ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ ତାହାଙ୍କ ରକ୍ତର ଚିହ୍ନକୁ ପ୍ରତ୍ୟାଖ୍ୟାନ କରିବା, ଯଦି ଆପଣ ଏହାକୁ ଦେଖନ୍ତି ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି, ଆପଣ ନିଜ ହାତରେ ତାହାଙ୍କ ରକ୍ତକୁ ରଖି ବିଚାରର ସମ୍ମୁଖୀନ ହେବାକୁ ଯାଉଛନ୍ତି। ପାପୀ ମଣ୍ଡଳୀ ସଦସ୍ୟ ତାହା ମନେ ରଖନ୍ତୁ। କଣ ହୁଅନ୍ତା ଯଦି ଲି ଓସ୍ୱାଲ୍ଡ ସକ୍ଷମ ହୋଇଥାନ୍ତା ସେହି କେତୋଟି ଦିନମାନ ଏବଂ ସେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ଝାଳନାଳ ହେବା ଯାହାକି ତାଙ୍କୁ ସମ୍ମୁଖୀନ ହେବାକୁ ଥିଲା, ଏବଂ ଜାଣିଥିଲା ଯେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପରଠାରୁ ଦୟାର ଏପରିକି ଗୋଟିଏ ଛୋଟ ଚିହ୍ନ ବର୍ଣ୍ଣ ସୁଦ୍ଧା ରହିବ ନାହିଁ। ସେ ବ୍ୟକ୍ତି ନିଶ୍ଚିତରେ କିପରି ଅନୁଭବ କରୁଥିବ, ଏହା ନିଶ୍ଚିତରେ ଏକ ଭୟଙ୍କର ବିଷୟରେ ହୋଇଥିବ। ତାକୁ କେବେ ବି ସମ୍ମୁଖୀନ ହେବାକୁ ପଡ଼ିନଥିଲା କାରଣ ଅନ୍ୟ ବ୍ୟକ୍ତି ଜଣକ ତାକୁ ଗୁଳି କରିଥିଲା। ମାତ୍ର ସେଠାରେ ଏକ କ୍ରୋଧିତ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ବସିବା ବିଷୟରେ ଚିନ୍ତା କରନ୍ତୁ, ପୁଣି ଆପଣଙ୍କ ହାତରେ ଆପଣଙ୍କ ସାଥୀ ଆମେରିକାର ରାଷ୍ଟ୍ରପତିଙ୍କ ରକ୍ତ ସହିତରେ, ତାହା ଆପଣ ଲୋକମାନଙ୍କ ପାଇଁ ଏକ ମୃଦୁ ବିଷୟ ହେବ ଯେଉଁମାନେ କି ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ ହେୟଗାନ କରି ଚାଲିଯାଆନ୍ତି। ଯେତେବେଳେ ଆପଣ ପରମେଶ୍ୱରଙ୍କ ନ୍ୟାୟାଳୟରେ ଛିଡ଼ା ହେବେ, ଏହାକୁ ରଖିବାରେ ପରିଶ୍ରମ କରନ୍ତୁ ଯେତେବେଳେ ଯାଏ ଆପଣ ଏହା ଜାଣିଛନ୍ତି। ଓସ୍ୱାଲ୍ ନିଜ ପାଇଁ ଏହି ଜୀବନକୁ ଛାଡ଼ିବା ବ୍ୟତୀତ ଆଉ କିଛି ଅଧିକ କରିପାରିନଥିଲେ, ମାତ୍ର ପରମେଶ୍ୱର ଆପଣଙ୍କୁ ତାଙ୍କ ଉପସ୍ଥିତିରୁ ଅନନ୍ତ କାଳ ପାଇଁ ନିଷ୍କାସିତ କରିଦିଅନ୍ତି। ଏହା ଏକ ଭୟଙ୍କର ବିଷୟ ହେବ, ଧ୍ୟାନ ଦିଅନ୍ତୁ। ଯଦି ଦୋଷୀ ସାବ୍ୟସ୍ତ ହୋଇ ଆପଣଙ୍କୁ ନ୍ୟାୟାଳୟକୁ ଆସିବାକୁ ପଡ଼ିଥାଏ, ତାହେଲେ ଆପଣ ସର୍ବୋତ୍ତମ ଓକିଲକୁ ଖୋଜିବେ ଯାହା ଆପଣ ପାଇପାରିବେ, ଯେ କେହି ବି ତା କରିବେ। ଏବଂ ଜଗତରେ ଜନ୍ମ ହୋଇଥିବା ପ୍ରତ୍ୟେକ ମନୁଷ୍ୟ, ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ କେତେ ଭଲ ଘରୁ ଆସିଥାଏ, ସେ ଯୀଶୁଖ୍ରୀଷ୍ଟଙ୍କ ରକ୍ତର ଦୋଷୀ ଅଟେ ଯେପର୍ଯ୍ୟନ୍ତ କି ସେ ଏହାର କ୍ଷମାକୁ ଗ୍ରହଣ ନ କରିଅଛି। ଏବଂ ଏକମାତ୍ର ଉପାୟ ଯେ ଆପଣ ଜାଣନ୍ତି ସେହି କ୍ଷମାଟି ଠିକ୍ ଅଟେ ଯେତେବେଳେ ସେହି ଚିହ୍ନ ନିଜକୁ ଆପଣଙ୍କ ଉପରେ ଲଗାଏ ଏବଂ ଆପଣଙ୍କ ପାଖରେ ସେହି ଚିହ୍ନ ଥାଏ। ଧ୍ୟାନ ଦିଅନ୍ତୁ, ଆପଣ ଦୋଷୀ ଅଟନ୍ତି ଏବଂ ଆପଣ ସର୍ବୋତ୍ତମ ଓକିଲଙ୍କୁ ଖୋଜିବେ ଯାହାକୁ କି ଆପଣ ନିଜର ମୋକଦ୍ଦମା ପାଇଁ ଖୋଜିପାରିବେ। ଏବଂ ଯଦି ମୁଁ ପରମେଶ୍ୱରଙ୍କ ବିଚାରକୁ ଯାଉଥାଏ ତେବେ ମୁଁ କୌଣସି ପୁରୋହିତ ଚାହିଁବି ନାହିଁ, ମୁଁ କୌଣସି ମଣିଷ ଚାହିଁବି ନାହିଁ, ମୁଁ ତ ସର୍ବୋତ୍ତମ ଓକିଲକୁ ଚାହିଁବି ଯାହାକୁ ମୁଁ ମୋର ମୋକଦ୍ଦମା ଲଢିବା ପାଇଁ ପାଇପାରେ। ମୋର ଖ୍ରୀଷ୍ଟିଆନ ବନ୍ଧୁ, ମୋତେ ଆପଣଙ୍କୁ ଏହା କହିବାକୁ ଦିଅନ୍ତୁ, ଆମର ଓକିଲ ଆମର ବିଚାରପତି ମଧ୍ୟ ଅଟନ୍ତି ଏବଂ ଆମର ବିଚାରପତି ଆମର ଓକିଲ ହୋଇଗଲେ। ଯେତେବେଳେ ଆମେ ତାହାଙ୍କର କ୍ଷମାକୁ ପାଇଲୁ ମାମଲାଟି ସେତେବେଳେ ସମାଧାନ ହୋଇଗଲା। ବିଚାରପତି ନିଜେ ତଳକୁ ଓହ୍ଲାଇ ଆସି ଓକିଲ ହୋଇଗଲେ ଏବଂ ଓକିଲ ଓ ବିଚାରପତି ସେ ସମାନ ବ୍ୟକ୍ତି ଅଟନ୍ତି। ପରମେଶ୍ୱର ମନୁଷ୍ୟ ହୋଇଗଲେ ଯେପରିକି ସେ ନିଜର ମୃତ୍ୟୁ ଦ୍ୱାରା ମନୁଷ୍ୟକୁ ଧାର୍ମିକ କରିପାରନ୍ତି, ଯେଉଁ ମୃତ୍ୟୁକୁ ସେ ନିଜ ଉପରେ ସ୍ଥାପନ କରିଥିଲେ। ହାଲେଲୁୟା! ତାହାର ଅର୍ଥ ଆମମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ହେଉ, ସେ ସମସ୍ତ ପ୍ରଶଂସା ପାଇବାକୁ ଯୋଗ୍ୟ। ଆମର ବିଚାରପତି ଏବଂ ଆମର ଓକିଲ ସମାନ ବ୍ୟକ୍ତି ଅଟନ୍ତି। ପବିତ୍ର ଆତ୍ମା ସେହି ଟୋକନ ବା ଚିହ୍ନ ଅଟନ୍ତି ଯେ ଆମକୁ କ୍ଷମା କରାଯାଇଅଛି, ମାମଲାଟି ବନ୍ଦ ଅଟେ। ପ୍ରତ୍ୟେକ ପୁରୁଷ ଏବଂ ସ୍ତ୍ରୀଙ୍କୁ ଯିଏକି ପ୍ରକୃତରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଗ୍ରହଣ କରିଛନ୍ତି, ସେ ବିଚାର କରାଯାଇଅଛନ୍ତି। ସେ ତାଙ୍କ ଓକିଲଙ୍କ ସହିତ, ତାଙ୍କ ବିଚାରପତିଙ୍କ ସହିତ, ତାଙ୍କର ବଳିଦାନ ସହିତ ଚିହ୍ନିତ କରାଯାଇଅଛନ୍ତି ଏବଂ ସେ ନିଜ ପାଖରେ ରଖିଥିବା ସେହି ଚିହ୍ନ ଏହା ଦର୍ଶାଏ ଯେ ତାଙ୍କର ମହିମା ପର୍ଯ୍ୟନ୍ତ ଯାତ୍ରାର ମୂଲ୍ୟ ପ୍ରଦାନ କରାଯାଇଅଛି। ଆମେନ୍। ଏହା ସମାପ୍ତ ହୋଇଯାଇଅଛି। ସେ ସେହି ଚିହ୍ନକୁ ଧରିଛନ୍ତି, ଏହା ତାହାଙ୍କର ଅଟେ, ସେହି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଯାହା ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ଅଟେ। ଆମେନ୍। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ତାହା ଆପଣଙ୍କର ପରିଚୟ ଅଟେ, ଆପଣ ଚିହ୍ନକୁ ଧରିଛନ୍ତି। ତେବେ ଯଦି ଆପଣଙ୍କ ପାଖରେ ସେହି ଚିହ୍ନ ନାହିଁ ତେବେ ଆପଣ ଭିତରକୁ ଆସିବାକୁ ଯାଉନାହାନ୍ତି। ଆପଣଙ୍କୁ ନିଶ୍ଚିତରେ ସେହି ଚିହ୍ନ ରଖିବାକୁ ଅଛି, ତାହା ହିଁ ହେଉଛି ଆବଶ୍ୟକ ମୂଲ୍ୟ। ଯେତେବେଳେ ମୁଁ ରକ୍ତକୁ ଦେଖିବି, ରକ୍ତ ହେଉଛି ସେହି ଚିହ୍ନ। ଯେତେବେଳେ ମୁଁ ରକ୍ତକୁ ଦେଖିବି ମୁଁ ତୁମକୁ ଛାଡ଼ି ଆଗକୁ ଚାଲିଯିବି। ଆପଣଙ୍କୁ ତ ନିଶ୍ଚିତରେ ସେହି ଚିହ୍ନ ରଖିବାକୁ ଅଛି। ଯଦି ଆପଣ ରଖିବେ ନାହିଁ କାହିଁକି ଆପଣ ଯିବେ ନାହିଁ? ଆପଣଙ୍କୁ ତ ସେହି ଚିହ୍ନକୁ ରଖିବାକୁ ହିଁ ଅଛି। ଯଦି ସେହି ଚିହ୍ନ ପ୍ରଦର୍ଶିତ ନ ହୁଏ, ସେହି ଚିହ୍ନ ସେଠାରେ ଦେଖା ନ ଯାଏ, ଏପରିକି ସେହି ନିୟମ ମଧ୍ୟ କାର୍ଯ୍ୟକାରୀ ହୁଏ ନାହିଁ। ଆପଣ କୁହନ୍ତି, ଆଚ୍ଛା ତେବେ ଭାଇ ବ୍ରାନମ୍ ବର୍ତ୍ତମାନ ମାତ୍ର ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ। ତା ଅବିକଳ ଠିକ ଅଟେ। ଚିହ୍ନଟି ନିୟମ ଉପରେ ଥିଲା, କାରଣ ଇସ୍ରାଏଲ ପାଖରେ ସୁନ୍ନତ ହେବାର ଏକ ନିୟମ ଥିଲା ଏବଂ କୌଣସି ଜିହୁଦୀ ବାହାରକୁ ଯାଇ କୌଣସି ବ୍ୟକ୍ତିଙ୍କୁ ଏହା ଦେଖାଇ ପାରିଥିଲେ। ମୁଁ ତୁମକୁ ପ୍ରମାଣ କରିପାରେ ଯେ ମୁଁ ସୁନ୍ନତ ହୋଇଛି, ମୁଁ ଜଣେ ଜିହୁଦୀ ଅଟେ, ଯେହୋବାଙ୍କ ଆଦେଶ ଅନୁଯାୟୀ ମୁଁ ସୁନ୍ନତ ହୋଇଅଛି। ମାତ୍ର ତଥାପି ଏହା ତାଙ୍କୁ ବହିଷ୍କାର କରେ ନାହିଁ ଯଦି ସେ ଚିହ୍ନ ମଧ୍ୟ ସେଠାରେ ନଥାଏ। ତାଙ୍କୁ ତ ନିଶ୍ଚିତ ଭାବରେ ସେ ଚିହ୍ନକୁ ପ୍ରଦର୍ଶନ କରିବାକୁ ଅଛି। କଣ ଆପଣ ଏହା ବୁଝିଲେ? ସେ ଯେକୌଣସି ପ୍ରକାରେ ମଧ୍ୟ ସେ ଚିହ୍ନକୁ ସେଠାରେ ରହିବା ଆବଶ୍ୟକ। ଏବଂ ଯଦି ଆପଣ ନିୟମରେ ଅଛନ୍ତି, ଯଦି କୌଣସି ଜିହୁଦୀ କହିବେ ମୁଁ ମୋ ଦ୍ୱାରରେ କୌଣସି ରକ୍ତ ଲଗାଇବାକୁ ଯାଉନାହିଁ, ମୁଁ ପ୍ରମାଣ କରିପାରେ ଯେ ମୁଁ ଏକ ନିୟମବଦ୍ଧ ଜିହୁଦୀ ଅଟେ, ତେବେ ତ ସେ ସଂହାରକ ଦୂତ ତାହାଙ୍କୁ ଧରି ପକାଇବ। ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ କେତେ ବିଶ୍ୱସ୍ତ ଥିଲେ, ସେ କେତେ ମଣ୍ଡଳୀର ସଦସ୍ୟ ଥିଲେ, ସେ କେତେ ଦଶମାଂଶ ଦେଉଥିଲେ, ସେ କିପରି କହୁଥିଲେ ଯେ ସେ ଯେହୋବାଙ୍କୁ ବିଶ୍ୱାସ କରନ୍ତି। ଯେହୋବା ତ ସେ ଚିହ୍ନକୁ ଆବଶ୍ୟକ କରିଥିଲେ, ଆଉ ଆଜି ମଧ୍ୟ ସେ ତାହା ହିଁ କରନ୍ତି। ତାହା ହେବାକୁ ହିଁ ଅଛି, ତାହା ହେବା ଉଚିତ, କାରଣ ସ୍ୱର୍ଗ ତଳେ ଅନ୍ୟ କୌଣସି ମାର୍ଗ ନାହିଁ, ଅନ୍ୟ କୌଣସି ନାମ ଦିଆଯାଏ ନାହିଁ, କୌଣସି ଉପାୟ ନାହିଁ। ଏଥିରେ କିଛି ଯାଏ ଆସେ ନାହିଁ ଯେ କେତେ ଭଲ, କେତେ ବିଶ୍ୱସ୍ତ ଅଟେ, ସେହି ଚିହ୍ନକୁ ସେଠାରେ ରହିବାକୁ ଅଛି ଏବଂ ପ୍ରଦର୍ଶିତ ହେବାକୁ ଅଛି। ସେହି ରକ୍ତ ଆପଣ କୁହନ୍ତି, ତେବେ ମୁଁ ମେଷାବକକୁ ମାରିଲି ଏବଂ ଏହାକୁ ମୁଁ ଏକ ପାତ୍ରରେ ରଖିଲି, ମୁଁ ଏହାକୁ ଏଠାରେ ପଛରେ ରଖିଛି। ଏହା ତାହା ନଥିଲା ଯାହା ସେ କହିଥିଲେ। ଏହାକୁ ତ ଦ୍ୱାରର ବାଜୁବନ୍ଧରେ ଏବଂ କପାଳିରେ ରହିବା ଉଚିତ, ଏହାକୁ ତ ପ୍ରଦର୍ଶିତ ହେବା ଉଚିତ, ଏବଂ ଆପଣଙ୍କର ଜୀବନକୁ ତ ଏହାକୁ ପ୍ରଦର୍ଶିତ କରିବାକୁ ଅଛି ଯେ ସେହି ଚିହ୍ନ ଆପଣଙ୍କ ଠାରେ ଅଛି। ହେ ତୁମେ ପେଣ୍ଟିକୋଷ୍ଟାଲ ମାନେ, ତୁମ ସହିତ କଣ ସମସ୍ୟା ଅଟେ? ଛୋଟ କର୍ତ୍ତନ କେଶ, ଚିତ୍ରିତ ମୁଖମଣ୍ଡଳ, ପୁରୁଷ ମନ୍ଦ ଥଟା ଏବଂ ବିଷୟମାନ, ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ହେଉଛି ପବିତ୍ର ଆତ୍ମାଙ୍କ ଚିହ୍ନ ବୋଲି ସେହି ପ୍ରଦର୍ଶନ କେଉଁଠାରେ ଅଛି? ତୁମେ ଭକ୍ତିର ଏକ ଭେକ ଧରିଥାଅ ଏବଂ ଯାଦୁକରୀ ଏବଂ ଅନ୍ୟ ସମସ୍ତ ବିଷୟଗୁଡ଼ିକୁ ପରମେଶ୍ୱରଙ୍କ କାର୍ଯ୍ୟ ବୋଲି କହିଥାଅ। ଯାଦୁକରୀ, ଆପଣ କିପରି ଏକ ଚିହ୍ନ ପ୍ରଦର୍ଶନ କରିବେ? ସେମାନେ କୁହନ୍ତି, ମୁଁ ପେଣ୍ଟି, ତୁମେ କଣ ଅଟ, ମୋର ସେଥିରେ କିଛି ଫରକ ପଡେ ନାହିଁ। ମୁଁ ବାପ୍ଟିଷ୍ଟ, ମୁଁ ପ୍ରେସ, ତୁମେ କଣ ଅଟ, ମୋର ସେଥିରେ କିଛି ଫରକ ପଡେ ନାହିଁ। ସେ ଚିହ୍ନକୁ ସେଠାରେ ରହିବା ଆବଶ୍ୟକ, ପରମେଶ୍ୱର ତା ଆବଶ୍ୟକ କରନ୍ତି ଏବଂ ଏହା ବ୍ୟତୀତ ଅନ୍ୟ କିଛି ନୁହେଁ। ଆପଣ କୁହନ୍ତି, ତେବେ ମୁଁ ଏକ ଡାକ୍ତର ଉପାଧି ପାଇଅଛି, ମୋର ଏଥିରେ କିଛି ଫରକ ପଡେ ନାହିଁ ଯେ ତୁମେ କେତେ ଉପାଧିମାନ ପାଇଛ। ପରମେଶ୍ୱର ସେ ଚିହ୍ନକୁ ଆବଶ୍ୟକ କରନ୍ତି ଏବଂ କେବଳ ତାହା ହିଁ ଆବଶ୍ୟକ କରନ୍ତି। ଏହା ଏକ ସଂକେତ ଅଟେ ଯେ ତୁମର ଯାତ୍ରାର ମୂଲ୍ୟ ପରିଶୋଧ କରାଯାଇଅଛି। ସେ ଆପଣଙ୍କର ପ୍ରମାଣପତ୍ର କିମ୍ବା ଅନ୍ୟ କିଛି ନେବାକୁ ଯାଉନାହାନ୍ତି। ତାହାଙ୍କୁ ତ ସେ ଚିହ୍ନ ପାଇବାକୁ ଅଛି। ବସ୍ ଡ୍ରାଇଭର କୁହନ୍ତି, ଏଠାରେ ଗୋଟିଏ ମିନିଟ୍ ରୁହନ୍ତୁ, ତାହା ମୋର ଚିହ୍ନ ନୁହେଁ। ବିମାନର ଲୋକ କୁହନ୍ତି, ତେବେ ଆପଣ ବର୍ତ୍ତମାନ ସେଠାକୁ ଯାଆନ୍ତୁ, ଏକ ଟିକଟ ହଉଛି ଏକ ଚିହ୍ନ। ଆପଣ ସେଠାକୁ ଯାଇ ସେ ବିମାନ ଚାଳକକୁ କୁହନ୍ତୁ, ଏଠାରେ ମୁଁ ତୁମ ବିମାନ ଉପରେ ଚଢିବାକୁ ଚାହୁଁଛି, ଏଇଟା କେତେ ମୂଲ୍ୟ? ଭିତରକୁ ଯାଆନ୍ତୁ ଏବଂ ନିଜର ଚିହ୍ନ ଗ୍ରହଣ କରନ୍ତୁ। ମୁଁ ଆପଣଙ୍କୁ ମୂଲ୍ୟ ଦେବି, ମୁଁ ଏହାକୁ ନେଇପାରେ ନାହିଁ। ଆପଣ ମୋ ବିମାନରେ ସେ ପର୍ଯ୍ୟନ୍ତ ଚଢିବେ ନାହିଁ ଯେପର୍ଯ୍ୟନ୍ତ ଆପଣ ଯାଇ ମୂଲ୍ୟ ନ ଦିଅନ୍ତି ଓ ଚିହ୍ନ ନ ନେଇ ନିଅନ୍ତି। ମୁଁ ସେଇ ଚିହ୍ନକୁ ଖୋଜୁଅଛି। ଆପଣ କୁହନ୍ତି, ତେବେ ମୁଁ ବିଦ୍ୟାଳୟକୁ ଗଲି, ମୁଁ ଏହା କଲି, ମୋର ଏଥିରେ କିଛି ଫରକ ପଡେ ନାହିଁ ଯେ ଆପଣ କଣ କରିଛନ୍ତି। ଆପଣଙ୍କୁ ତ ସେଇ ଚିହ୍ନକୁ ରଖିବାକୁ ଅଛି, ଅନ୍ୟଥା ଆପଣ ଚଢିବେ ନାହିଁ। ଆମେନ୍ ଏବଂ ଆମେନ୍। କଣ ଆପଣ ଏହାକୁ ଦେଖିପାରୁନାହାନ୍ତି? ପରମେଶ୍ୱର ସେ ଚିହ୍ନକୁ ଆବଶ୍ୟକ କରନ୍ତି। ଯେତେବେଳେ ମୁଁ ରକ୍ତକୁ ଦେଖିବି ଆଉ ଯେତେବେଳେ ମୁଁ ସେ ଚିହ୍ନକୁ ଦେଖିବି, କେବଳ ସେତେବେଳେ ମୁଁ ତୁମକୁ ଛାଡି ଆଗକୁ ଚାଲିଯିବି। ଏହା ପ୍ରଦର୍ଶିତ ନ ହୁଏ, ସେ ଚୁକ୍ତି ମଧ୍ୟ କାର୍ଯ୍ୟକାରୀ ହୁଏ ନାହିଁ ବା ପ୍ରଭାବହୀନ ହୁଏ। ଜଣେ ଜିହୁଦୀ ସମ୍ପୂର୍ଣ୍ଣ ଭାବରେ କହିପାରେ ଏବଂ ନିଜକୁ ଏକ ସୁନ୍ନତ ହୋଇଥିବା ଜିହୁଦୀ ବୋଲି ପ୍ରମାଣ କରିପାରେ। ସେ ଭାଇମାନଙ୍କୁ ବାହାରକୁ ନେଇଯାଇ ଏହା କହିପାରେ, ଏଠାରେ ଦେଖ, ମୁଁ ସୁନ୍ନତ ହୋଇଅଛି। ଏହାର କିଛି ହେଲେ ଅର୍ଥ ନୁହେଁ। ଆପଣ କୁହନ୍ତି, ମୁଁ ମେଥଡିଷ୍ଟ, ମୁଁ ବାପ୍ଟିଷ୍ଟ, ମୁଁ ପେଣ୍ଟିକଷ୍ଟାଲ, ମୁଁ ଏହା, ମୁଁ ତାହା, ତାହାର କିଛି ହେଲେ ଅର୍ଥ ନୁହେଁ। ଆପଣଙ୍କୁ ତ ସେ ଚିହ୍ନକୁ ରଖିବାକୁ ଅଛି, ଏବଂ ଯେତେବେଳେ ସେ ଚିହ୍ନ ଆସେ, ଏହା ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦିଏ, ଏହା ହେବ ବୋଲି ସେ କହିଥିଲେ। ଆଉ ଖ୍ରୀଷ୍ଟ ହେଉଛନ୍ତି ସେହି ବାକ୍ୟ, ଏବଂ ଆପଣ କିପରି ଭାବରେ ଅସ୍ୱୀକାର କରିପାରିବେ ଯେ ବାଇବେଲଟି ସତ୍ୟ ଅଟେ, ଏହାର ଏକ ଅଂଶ ମାତ୍ର, ଆଉ ତଥାପି ଆପଣ କହିପାରିବେ ଯେ ଆପଣଙ୍କ ପାଖରେ ଚିହ୍ନ ଅଛି, ଯେତେବେଳେ କି ସେ ଚିହ୍ନ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ? ଦେଖନ୍ତୁ, ତାହା ହିଁ ଅଟେ ଯାହା ବିଷୟରେ ମୁଁ ଆଶ୍ଚର୍ଯ୍ୟ କରେ। ଓହ, କୁହନ୍ତି, ମୁଁ ବିଶ୍ୱାସ କରେ ନାହିଁ, ମୁଁ ବିଶ୍ୱାସ କରେ ଯେ ଚମତ୍କାରର ଦିନଗୁଡ଼ିକ। ଓହ, ତେବେ ଦେଖନ୍ତୁ, ସେଠାରେ କୌଣସି ଚିହ୍ନ ନାହିଁ। ସେ ଚିହ୍ନ ପ୍ରତ୍ୟେକ ବାକ୍ୟକୁ ଏକ ଆମେନ୍ ସହିତ ପୂର୍ଣ୍ଣ ବିରାମ ଲଗାଏ ସବୁକିଛିରେ, କାରଣ ଏହା ନିଜେ ପରମେଶ୍ୱର ଅଟନ୍ତି। ବୁଝିଲେ? ଠିକ୍ ଅଛି। ମାତ୍ର ଯଦି ସେ ଚିହ୍ନ ସେଠାରେ ନଥାଏ, ସେ ଚୁକ୍ତିଟି କାର୍ଯ୍ୟକାରୀ ହୋଇନଥାଏ, ଏହାକୁ ପ୍ରଭାବହୀନ କରାଯାଇଥିଲା। ବର୍ତ୍ତମାନ ସେ ସମାନ ବିଷୟ, ଏଥିରେ କିଛି ଜାୟାସେ ନାହିଁ ଯେ ଆପଣ କେତେ ଅଧିକ କୁହନ୍ତି, ଆପଣ କେତେ ଅଧିକ କହୁଛନ୍ତି, ମୁଁ ବାଇବଲରେ ପ୍ରତ୍ୟେକ ବାକ୍ୟକୁ ବିଶ୍ୱାସ କରେ। କୁହନ୍ତି, ଭାଇ ବ୍ରାନାମ, ମୁଁ ଆପଣଙ୍କୁ ସେ ବାଇବଲର ସମସ୍ତ ବାଇବଲର ଅଧା ମୁଖସ୍ଥ କରି ଉଦ୍ଧୃତ କରିପାରେ, ମୁଁ ଏହାର ପ୍ରତ୍ୟେକ ଅଂଶକୁ ବିଶ୍ୱାସ କରେ। ତା ଭଲ ଅଟେ, ଶୈତାନ ମଧ୍ୟ ତାହା କରେ, ଏହା ତ ସେହି ଚିହ୍ନକୁ ଆବଶ୍ୟକ କରେ। ତେବେ ଭାଇ ବ୍ରାନାମ, ମୋର କାନ୍ତ ଉପାଧି ଗୁଡ଼ିକରେ ପରିପୂର୍ଣ୍ଣ ଅଟେ, ମୁଁ କଳାରେ ସ୍ନାତକ ଅଟେ, ଏବଂ ମୋ ପାଖରେ ଡାକ୍ତର ଉପାଧି ଅଛି, ଏବଂ ଲାଟିନ ଭାଷାରେ LLD ଉପାଧି ଅଛି, ଏବଂ ମୁଁ ପୁସ୍ତକମାନ ଲେଖିଅଛି, ମୁଁ ଏହା କରିଅଛି, ମୁଁ ସବୁକିଛି କରିଅଛି, ମୁଁ ଏହି ସବୁ ବିଷୟ କରିଅଛି, ମୋର କିଛି ଫରକ ପଡେ ନାହିଁ, ତାହା ସବୁ ଠିକ୍ ଅଟେ। ମାତ୍ର ତଥାପି ଆପଣଙ୍କୁ ତ ସେହି ଚିହ୍ନ ରଖିବାକୁ ହେବ, ସେହି ଚିହ୍ନ, ତଥାପି ସେହି ଚିହ୍ନ ଆବଶ୍ୟକ ହୁଏ। ଆପଣ କୁହନ୍ତି, ମୁଁ ଜଣେ ବାଇବେଲ ଛାତ୍ର ଅଟେ, ମୁଁ ଜଣେ ଭଲ ବ୍ୟକ୍ତି ଅଟେ, ମୁଁ ଏହା ତାହା ଅଟେ, ତା ଭଲ ହୋଇପାରେ, ତା ସବୁ ଉତ୍ତମ ଅଟେ, କିନ୍ତୁ ତଥାପି ଏହାକୁ ସେହି ଚିହ୍ନ ରଖିବାକୁ ଅଛି। ତେବେ ମୃତ୍ୟୁ ଯେକୌଣସି ସମୟରେ ମିସରକୁ ଆଘାତ କରିବାକୁ ପ୍ରସ୍ତୁତ ଥିଲା, ଏବଂ ତଦ୍ରୂପେ ମୃତ୍ୟୁ ବର୍ତ୍ତମାନ ଯେକୌଣସି ସମୟରେ ଦେଶକୁ ଆଘାତ କରିବାକୁ ପ୍ରସ୍ତୁତ ଅଛି। ଆନ୍ନାଜିନେ, ମୁଁ ଏପରି କିଛି ଅନୁଭବ କରେ ଯେପରିକି ତୁମ ବାପା ଥରେ ଏକ ମନ୍ତବ୍ୟ ଉଲ୍ଲେଖ କରିଥିଲେ, ମୁଁ ସବୁବେଳେ ତାହା ପସନ୍ଦ କରିଅଛି। ସେ କହିଥିଲେ, ଆପଣ ଜାଣନ୍ତି, ଏହି ରାଷ୍ଟ୍ର ସେ ସମାନ ପାପ ଗୁଡ଼ିକ ସହିତ, ଯଦି ପରମେଶ୍ୱର ଆମେରିକାକୁ ସେ ଯାହା କରୁଅଛି ତାହା ସହିତ ରକ୍ଷା ପାଇଯିବାକୁ ଦିଅନ୍ତି, ତାହେଲେ ସେ ସଦମ ଏବଂ ଗମରାକୁ ଉତ୍ଥିତ କରିବାକୁ ଏବଂ ସେମାନଙ୍କୁ ଦଗ୍ଧ କରିଥିବାରୁ କ୍ଷମା ମାଗିବାକୁ ନୈତିକ ଭାବରେ ବାଧ୍ୟ ହେବେ, ଏବଂ ତାହା ଠିକ୍ ଅଟେ। ମନେ ରଖନ୍ତୁ, ଇସ୍ରାଏଲ ତାର କରିଥିବା ପ୍ରତ୍ୟେକ ପାପ ପାଇଁ ମୂଲ୍ୟ ଦେଇଥିଲା, ଏବଂ ଆମେମାନେ ମଧ୍ୟ ତାହା କରିବା। ଆମେ କେତେ ହୁଗୁଳା ହୋଇଯାଇଅଛୁ, ଶିରସ୍ତ୍ରାଣକୁ କଷିକି ଟାଣନ୍ତୁ ମଣ୍ଡଳୀ, ପରମେଶ୍ୱର ନିକଟକୁ ଫେରି ଆସନ୍ତୁ। ଏହି ବିଷୟଗୁଡ଼ିକ ଭିନ୍ନ ହେବା ପାଇଁ କହୁନାହିଁ, ମୁଁ ଆପଣଙ୍କୁ ଏକ ଚେତାବନୀ ଭାବରେ କହୁଅଛି। ଆପଣ ବିଶ୍ୱାସ କରନ୍ତୁ, ମୃତ୍ୟୁ ଆଘାତ କରିବାକୁ ପ୍ରସ୍ତୁତ ଥିଲା। ପରମେଶ୍ୱର ଶକ୍ତି ଏବଂ ଚିହ୍ନମାନ ଓ ଚମତ୍କାର ଗୁଡ଼ିକ ମାଧ୍ୟମରେ ସେମାନଙ୍କୁ ନିଜର ଅନୁଗ୍ରହ ଏବଂ ନିଜର ଦୟା ଦେଖାଇଥିଲେ। ଠିକ୍ ସେହିପରି ସେ ଆଜି ମଣ୍ଡଳୀକୁ ବାହାର କରି ନେବା ପୂର୍ବରୁ କରିଛନ୍ତି, ତଥାପି ସେମାନେ ଅନୁତାପ କରିବାକୁ ଏବଂ ବାର୍ତ୍ତାକୁ ବିଶ୍ୱାସ କରିବାକୁ ଇଚ୍ଛା କଲେ ନାହିଁ। ଦେଖନ୍ତୁ, ମଣ୍ଡଳୀକୁ ବାହାର କରି ନେବା ପୂର୍ବରୁ ଏକ ବାର୍ତ୍ତା ରହିଥିଲା, ସବୁବେଳେ ରହିବା ଆବଶ୍ୟକ ଅଟେ। ବର୍ତ୍ତମାନ ସେ ସମାନ ବିଷୟ, ପ୍ରତ୍ୟେକ ଆତ୍ମିକ ଘଟଣା ପରମେଶ୍ୱରଙ୍କ ଠାରୁ ଏକ ଚିହ୍ନ ଅଟେ। କଣ ଆପଣ ତାହା ବିଶ୍ୱାସ କରନ୍ତି? ସେହି ବାର୍ତ୍ତା ପରି ଗୋଟିଏ ଚିହ୍ନ ଅଛି, ଆଉ ତାପରେ ବାର୍ତ୍ତା ଚିହ୍ନକୁ ଅନୁସରଣ କରେ। ପରମେଶ୍ୱର ମୂଷାଙ୍କୁ କହିଲେ, ଯଦି ସେମାନେ ପ୍ରଥମ ଚିହ୍ନର ସ୍ୱରକୁ ବିଶ୍ୱାସ କରିବେ ନାହିଁ, ବୋଧହୁଏ ସେମାନେ ଦ୍ୱିତୀୟ ଚିହ୍ନର ସ୍ୱରକୁ ବିଶ୍ୱାସ କରିବେ। ତେବେ ଯେତେବେଳେ ଆପଣ ଚିହ୍ନଗୁଡ଼ିକୁ ଘଟୁଥିବାର ଦେଖନ୍ତି ଏବଂ ଏହା ପଛରେ କୌଣସି ବାର୍ତ୍ତା ନଥାଏ, ତେବେ ତାହା ଠିକ୍ ସେହି ସମାନ ଈଶ୍ୱର ତତ୍ତ୍ୱବାଦର ପୁରାତନ ବିଦ୍ୟାଳୟ ଅଟେ, ଏବଂ ସେହିପରି ବିଷୟମାନ ତାହା ପରମେଶ୍ୱରଙ୍କ ଠାରୁ ନଥିଲା। ମାତ୍ର ଯେଉଁଠାରେ ଏକ ଚିହ୍ନ ଦେଖାଯାଏ, ଗୋଟିଏ ବାର୍ତ୍ତା ଏହାକୁ ଅନୁସରଣ କରେ। ତେବେ ଦେଖନ୍ତୁ, ଯୀଶୁ ଦୃଶ୍ୟକୁ ଆସିଲେ, କଣ ମୁଁ ଆପଣମାନଙ୍କୁ ବଧିର କରୁଅଛି କିମ୍ବା ଯିଏ କେହି ଏଠାରେ ଏହି ମାଇକ୍ରୋଫୋନ୍ରେ ଅଛନ୍ତି ଏପରି ଶୁଭୁଛି ଯେପରିକି ଏହା ଫେରି ଆସୁଅଛି? ବୋଧହୁଏ ଏହା ଟିକେ ଅଧିକ ଉଚ୍ଚ ସ୍ୱର ଅଟେ, ମୁଁ ଚାହେଁ ଯେ ଆପଣ ଏହାକୁ ବୁଝନ୍ତୁ, ଯେତେବେଳେ ଯୀଶୁ ଦୃଶ୍ୟକୁ ଆସିଲେ ସେ କେବେ ହେଲେ ଲୋକମାନଙ୍କୁ ବହୁତ କିଛି କହିଲେ ନାହିଁ। ସମସ୍ତେ ତାଙ୍କୁ ନିଜ ମଣ୍ଡଳୀରେ ଚାହୁଁଥିଲେ। ଓ ଏହି ଯୁବା ଭବିଷ୍ୟତ ବକ୍ତା, ଆମେ ତାହାଙ୍କୁ ପାଇ ବହୁତ ଖୁସି ଅଟୁ। ରୋଗୀମାନଙ୍କୁ ସୁସ୍ଥ କରୁଥିଲେ। ଓ ପରମେଶ୍ୱରଙ୍କ ଗୌରବ ହଉ, ପରମେଶ୍ୱର ଆମ ମଧ୍ୟରେ ଜଣେ ମହାନ ବ୍ୟକ୍ତିଙ୍କୁ ଉଠାଇ ଅଛନ୍ତି, ତାହା ଠିକ ଥିଲା। ତେଣୁ ଦିନେ ଏହା ଏପରି ଏକ ସ୍ଥାନକୁ ଆସିଲା ଯେଉଁଠାରେ କି ତାହା ତାଙ୍କର ଚିହ୍ନ ଥିଲା। ଯେଶାଇଅ 35 କହିଥିଲା ଯେ ଏହା ଏକ ଚିହ୍ନ ହେବ, ଛୋଟା ଲୋକ ହରିଣ ପରି ଡିଆଁ ମାରିବ ଏବଂ ଅନ୍ୟାନ୍ୟ ସବୁ ଅନ୍ଧ ଦେଖିବ। ଏହା ଏକ ଚିହ୍ନ ଥିଲା। ସେ ଖ୍ରୀଷ୍ଟ ଭାବରେ ତାହାଙ୍କର ଚିହ୍ନକୁ ଦେଖାଇଲେ ଏବଂ ପ୍ରଭୃତି ସବୁ। ଆଉ ସେମାନଙ୍କ ମଧ୍ୟରୁ ଅନେକ କହିଲେ, ହଁ ମୁଁ ଏହାକୁ ବିଶ୍ୱାସ କରିପାରେ। ତେବେ ବର୍ତ୍ତମାନ ଯଦି ତାହା ଏକ ଚିହ୍ନ ଥିଲା, ତାହେଲେ ସେ ଚିହ୍ନର ଏକ ସ୍ୱର ହେବା ଆବଶ୍ୟକ। ଏହା ପଛରେ ସ୍ୱର କ'ଣ ଥିଲା? ଯେତେବେଳେ ସେ ନିଜର ମତ ସିଦ୍ଧାନ୍ତ ଶିଖାଇବା ଆରମ୍ଭ କରନ୍ତି ଏବଂ ସେମାନଙ୍କୁ ଘାସରେ ଥିବା ସାପର ଏକ ଦଳ ବୋଲି ଡାକନ୍ତି, ତେବେଠାରୁ ସେ ଆଉ ଲୋକପ୍ରିୟ ହେଲେ ନାହିଁ। ଦେଖନ୍ତୁ, ଯେତେବେଳେ ସେହି ସ୍ୱର ଚିହ୍ନ ସହିତ ଆସିଲା, ଚିହ୍ନ ପ୍ରଥମେ ଗଲା। ମୂଷା ଏକ ଚିହ୍ନ ସହିତ ମିସ୍ରକୁ ଗଲେ ଏବଂ ସେ ନିଜର ବାଡ଼ିକୁ ଫିଙ୍ଗି ଦେଲେ, ତାହା ଏକ ସର୍ପରେ ପରିଣତ ହେଲା। ତାହା ଏକ ଚିହ୍ନ ଥିଲା, କିନ୍ତୁ କିଛି ସମୟ ପରେ ସ୍ୱର ସେହି ଚିହ୍ନ ସହିତ ଆସେ, ତାପରେ ଏହା ଭିନ୍ନ ହୋଇଗଲା। ଦେଖନ୍ତୁ, ସେମାନେ ତାହା ଚାହିଁନଥିଲେ। ସେହି ସ୍ୱର ନିଶ୍ଚିତ ଭାବରେ ଏକ ଚିହ୍ନକୁ ଅନୁସରଣ କରିବା କଥା, ଆଉ ଅନ୍ୟ କୌଣସି ସମୟରେ ଏହା କେବେ ଆସିପାରି ନଥାନ୍ତା, ମାତ୍ର ସେହି ସମୟରେ, କାରଣ ଏହା ଶାସ୍ତ୍ରଗୁଡ଼ିକର ସଫଳ ହେବାର ସମୟ ଆସିଯାଇଥିଲା। ଦେଖନ୍ତୁ ଯେ ଜଳୁଥିବା ବୁଦାରେ ସେ କ'ଣ କହିଥିଲେ, ମୁଁ ମୋର ଲୋକମାନଙ୍କର କ୍ରନ୍ଦନ ଦେଖିଅଛି ଏବଂ ତାହା ବିଷୟରେ ଶୁଣିଅଛି, ଏବଂ ମିଶ୍ରର କ୍ରୀତଦାସ ସ୍ୱାମୀମାନଙ୍କ ଦ୍ୱାରା ଦିଆଯାଉଥିବା ସେମାନଙ୍କ ଉପରେ ଦୁଃଖଭୋଗକୁ ଦେଖିଅଛି, ଏବଂ ମୁଁ ମୋର ପ୍ରତିଜ୍ଞାକୁ ସ୍ମରଣ କରିଅଛି ଯାହା ମୁଁ ଅବ୍ରାହ୍ମଙ୍କ ସହିତ କରିଥିଲି। 400 ବର୍ଷ ସମାପ୍ତ ହୋଇଯାଇଥିଲା ଏବଂ ସେ ଅବ୍ରାହ୍ମଙ୍କୁ କହିଥିଲେ ଯେ ସେମାନେ ସେଠାରେ ତଳେ ରହିବେ। ଦେଖନ୍ତୁ, ଅନ୍ୟ କୌଣସି ସମୟରେ ଏହା ହୋଇପାରେ ନାହିଁ। ମୂଷାଙ୍କୁ ତ ଠିକ ସେହି ସମୟରେ ଆସିବାକୁ ଥିଲା। ପରମେଶ୍ୱରଙ୍କ ବଡ଼ ଘଣ୍ଟା ସଠିକ ଭାବେ ଚାଲେ। ଏହା ଗୋଟିଏ ମିନିଟ୍ ଦ୍ରୁତ କିମ୍ବା ଗୋଟିଏ ମିନିଟ୍ ବିଳମ୍ବ ହେବ ନାହିଁ, ଏହା ତ ସମ୍ପୂର୍ଣ୍ଣ ଠିକ ସମୟରେ ହିଁ ହେବ। ତେବେ ତେଣୁକରି ଆପଣ ଦେଖନ୍ତୁ, ସବୁକିଛି ଠିକ ଭାବରେ ଚାଲିଥିଲା। ଅନ୍ୟ କୌଣସି ସମୟରେ ଆସିପାରିନଥାନ୍ତା, ନା ଏହି ବିଷୟଗୁଡ଼ିକ ଅନ୍ୟ କୌଣସି ସମୟରେ ଆସିପାରିଥାନ୍ତା। ଏହା ଲୁଥରଙ୍କ ଦିନରେ ଆସିପାରିନଥାନ୍ତା, ୱେସ୍ଲିଙ୍କ ସମୟରେ ଆସିପାରିନଥାନ୍ତା, ବାପ୍ଟିଷ୍ଟ ବା ମେଥଡିଷ୍ଟ ମାନଙ୍କର ଦିନ, ସେମାନଙ୍କ ଦିନରେ ଏହା ଆସିପାରିନଥାନ୍ତା। ଏହାକୁ ତ ବର୍ତ୍ତମାନ ଆସିବାକୁ ଅଛି। ଇସ୍ରାଏଲକୁ ଏକ ରାଷ୍ଟ୍ର ହେବାକୁ ଅଛି, ମଣ୍ଡଳୀଗୁଡ଼ିକୁ ସେହିପରି ହେବାକୁ ଅଛି ଯେପରିକି ସେମାନେ ବର୍ତ୍ତମାନ ଅଟନ୍ତି। ସେଠାରେ ଏକ ତୃତୀୟ ବାର୍ତ୍ତା, ଏକ ତୃତୀୟ ମଣ୍ଡଳୀ ଯୁଗ ରହିବାକୁ ଥିଲା, ସେଠାରେ ଏକ ଲାଦକିଆ ରହିବାକୁ ଥିଲା। ଏହା ସେପର୍ଯ୍ୟନ୍ତ ଗଠନ ହୋଇପାରେ ନାହିଁ ଯେପର୍ଯ୍ୟନ୍ତ କି ପେଣ୍ଟିକଷ୍ଟ ଆସି ସେମାନଙ୍କର ସମସ୍ତ ଧନକୁ ବ୍ୟୟ କଲା ନାହିଁ ଏବଂ ବାହାରକୁ ଯାଇ ସଂଗଠିତ ହେଲା ନାହିଁ, ଆଉ ତାହା କଲା ନାହିଁ ଯାହାକି ସେମାନେ କରିଥିଲେ। ତେବେ ଏହାକୁ ଆସିବାକୁ ହେବ, ତାପରେ ପ୍ରଭୁ ଆସିବେ। ଯେତେବେଳେ ସେମାନେ ତାହାଙ୍କୁ ମଣ୍ଡଳୀରୁ ବାହାର କରିଦିଅନ୍ତି, ସେ ହେଉଛନ୍ତି ବାକ୍ୟ। ସେମାନେ ସେହି ବାକ୍ୟକୁ ଯେକୌଣସି ସ୍ଥାନରେ ଆହ୍ୱାନ କରିବାକୁ ଭୟ କରନ୍ତି। ସେମାନେ ଏହା ବିଷୟରେ ଅତିଶୟ ଭାବେ ଚୁପ୍ ରୁହନ୍ତି, କିନ୍ତୁ ତଥାପି ସେମାନେ ଏହା ବିଷୟରେ କୋଳାହଳ କରନ୍ତି। ଶିକାଗୋ, ଏଠାରେ ଅଧିକ ସମୟ ହୋଇନାହିଁ ଯେତେବେଳେ ପ୍ରଭୁ ମୋତେ ଏକ ଦର୍ଶନ ଦେଇଥିଲେ। ମୁଁ ସେଠାରେ 300 ସେବକ ଥିଲେ। ମୁଁ କହିଲି, ତେବେ ମୁଁ ଜାଣେ ଯେ ଆପଣମାନେ କ'ଣ ସର୍ପବଂଶ ଏବଂ ଅନ୍ୟାନ୍ୟ ପ୍ରଭୃତି ବିଷୟରେ। ମୁଁ କହିଲି, ଆପଣମାନଙ୍କ ମଧ୍ୟରୁ ଜଣେ କେହି ନିଜର ବାଇବେଲ ନେଇ ଏଠାକୁ ଆସନ୍ତୁ ଏବଂ ମୋ ପାଖରେ ଛିଡ଼ା ହୋଇ ଏହାକୁ ଭୁଲ ପ୍ରମାଣ କରନ୍ତୁ। ତାହା ଆପଣ ଶୁଣିଥିବା ସବୁଠୁ ଶାନ୍ତ ସମୂହ ଥିଲା। ମୁଁ କହିଲି, ତାହେଲେ ମୋ ପିଠିରୁ ଦୂରେଇ ରୁହନ୍ତୁ। ଦେଖନ୍ତୁ, ଏହା ସେମାନଙ୍କ ଚିନ୍ତାଧାରାର ବାହାରେ ଅଟେ। ତଥାପି ସେମାନେ କୁହନ୍ତି, ଭାଇ ବ୍ରାନାମ ଜଣେ ଭବିଷ୍ୟବକ୍ତା ଅଟନ୍ତି, ଯେତେବେଳେ ସେ ଅଭିଷିକ୍ତ ହୋଇଥାନ୍ତି। ମାତ୍ର ଯେତେବେଳେ ଅଭିଷେକ ତାଙ୍କଠାରୁ ଦୂରେଇ ଯାଏ, ଓହ ମୁଁ ଜାଣେ ନାହିଁ କି ଏକ, ଯଦି ତାହା ଜଣେ ମିଶ୍ରିତ ଈଶ୍ୱରତତ୍ତ୍ୱବିତ୍ର ଚିହ୍ନ ନୁହେଁ କି? ଠିକ ସେହି ଭବିଷ୍ୟତ ବକ୍ତା ଶବ୍ଦର ଅର୍ଥ ହେଉଛି ବାକ୍ୟର ଏକ ଦିବ୍ୟ ପ୍ରକାଶକ। ପ୍ରଭୁଙ୍କର ବାକ୍ୟ ଭବିଷ୍ୟତ ବକ୍ତାମାନଙ୍କ ନିକଟକୁ ଆସେ। ଏହିପରି ଭାବରେ ତ ଯୀଶୁ ଚିହ୍ନଟ କରାଯାଇଥିଲେ। ପୁଣି ପୁନରୁତ୍ଥାନ ପରେ ସେମାନେ କହିଥିଲେ, ସେମାନେ କହିଲେ, ଆମେ ଜାଣୁ ଯେ ସେ ପରମେଶ୍ୱରଙ୍କ ଜଣେ ଭବିଷ୍ୟତ ବକ୍ତା ଥିଲେ। ଦେଖନ୍ତୁ, କୌଣସି ମନୁଷ୍ୟ ଏସବୁ କରିପାରେ ନାହିଁ ଯେପର୍ଯ୍ୟନ୍ତ କି ପରମେଶ୍ୱର ତାହା ସହିତ ନଥାନ୍ତି, ଆଉ ତାପରେ ତାହାଙ୍କର ବାର୍ତ୍ତାକୁ ଗ୍ରହଣ କରନ୍ତି ନାହିଁ। ସେମାନେ ଯୋହନଙ୍କୁ ଗ୍ରହଣ କଲେ ନାହିଁ ଏବଂ ସେ ଜଣେ ଭବିଷ୍ୟତ ବକ୍ତା ଥିଲେ। ଏଲିଆଙ୍କୁ ଗ୍ରହଣ କଲେ ନାହିଁ, ସେମାନଙ୍କ ମଧ୍ୟରୁ କାହାରିକୁ କଲେ ନାହିଁ, ଆଉ ସେମାନଙ୍କ ପାଖରେ ଦିବ୍ୟ ପ୍ରକାଶନ ରହିଥିଲା। ସେହି ଶବ୍ଦ, ଇଂରାଜୀ ଶବ୍ଦ ଭବିଷ୍ୟତ ବକ୍ତା, ଇଂରାଜୀ ଶବ୍ଦଗୁଡ଼ିକର ଯେକୌଣସି ଅର୍ଥ ହୋଇପାରେ, ଏହାର ଅର୍ଥ ହେଉଛି ଜଣେ ପ୍ରଚାରକ। ମାତ୍ର ଯେତେବେଳେ ଆପଣ ପୁରାତନ ବାଇବଲର ଭବିଷ୍ୟତ ବକ୍ତା କୁହନ୍ତି, ଏହାର ଅର୍ଥ ହୁଏ ଜଣେ ଦର୍ଶୀ, ଏବଂ ତାଙ୍କର ପ୍ରମାଣପତ୍ର ହେଲା ଯେ ସେ ଯାହା କହୁଥିଲେ ତାହା ସଫଳ ହେଉଥିଲା, ଆଉ ତାହା ଏକ ଚିହ୍ନ ଥିଲା ଯେ ସେ ଜଣେ ଭବିଷ୍ୟତ ବକ୍ତା ଥିଲେ। ସେ ଆହୁରି ମଧ୍ୟ ସେହି ଚିହ୍ନ ଥିଲେ ଯେ ତାଙ୍କ ପାଖରେ ଲିଖିତ ବାକ୍ୟର ଦିବ୍ୟ ପ୍ରକାଶନ ରହିଥିଲା, ଏବଂ ତାପରେ ପରମେଶ୍ୱର ତାର ପଛରେ ଏହାକୁ ସୁନିଶ୍ଚିତ କରୁଥିଲେ, ଏହାକୁ ପ୍ରମାଣ କରୁଥିଲେ। କିପରି? ତେବେ ଏହାକୁ କେବଳ ଏହିପରି ଭାବରେ ହିଁ ହେବା ଆବଶ୍ୟକ ଥିଲା, ତାହା ହିଁ ସବୁକିଛି ଅଟେ। ଏହା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ପରମେଶ୍ୱର କହିଥିଲେ ଯେ ଏହା ସେହିପରି ହେବ ଏବଂ ଆପଣ ସେଠାରେ ଅଛନ୍ତି, କିନ୍ତୁ ଆଜି ତାହା ସେଠାରେ ଅଛି। ଦେଖନ୍ତୁ, ସେ ଚିହ୍ନକୁ ତ ସେଠାରେ ରହିବାକୁ ଅଛି, ଯାହାକି ସେହି ବାକ୍ୟକୁ ଚିହ୍ନଟ କରେ ଏବଂ ଏହାକୁ ଅବିକଳ ଭାବେ ଠିକ୍ ପ୍ରତିପାଦିତ କରେ। ତାପରେ ସେ କିପରି ପ୍ରତିଜ୍ଞା କରିଥିଲେ, କିପରି ଭାବରେ ସେ ତାହାଙ୍କର ସମସ୍ତ ପ୍ରତିଜ୍ଞାତ ଦେଶ ଲୋକମାନଙ୍କୁ ପ୍ରସ୍ତୁତ କରିଥିଲେ। ତେବେ ଯେତେବେଳେ ସେହି ପ୍ରସ୍ଥାନ କରିବାକୁ ଯାଉଥିଲେ,
ଯାହାକି ଏକ ପ୍ରତିରୂପ ଥିଲା। ତେବେ ମୁଁ ବାର୍ତ୍ତା ସହିତ ପ୍ରାୟ ଆଉ 15-20 ମିନିଟରେ ବାହାରି ଯିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଧ୍ୟାନ ଦେଇ ଶୁଣନ୍ତୁ, ମୁଁ ଚାହେଁ ଯେ ଆପଣ ଏହାକୁ ବୁଝନ୍ତୁ, କାରଣ ହୁଏତ ମୁଁ ଆଉ ଆପଣମାନଙ୍କୁ ଦେଖି ନପାରେ। ବୁଝିଲେ, ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ ଯେ ସେ କିପରି ନିଜର ଲୋକମାନଙ୍କୁ ପ୍ରସ୍ତୁତ କରିଥିଲେ। କେତେ ଜଣ ଜାଣନ୍ତି ଯେ ସେ ନିଜର ମାର୍ଗ ସକଳ କଦାପି ପରିବର୍ତ୍ତନ କରନ୍ତି ନାହିଁ, ସେ କଦାପି କରନ୍ତି ନାହିଁ। ସେ ତେବେ ବାଇବେଲ ଦେଇ ଅନାନ୍ତୁ ଏବଂ ଦେଖନ୍ତୁ ଯେ ସେ କେବେ ଏହାକୁ ପରିବର୍ତ୍ତନ କରିଛନ୍ତି କି ନା। ଆଜ୍ଞା, ସେ ଲୋକମାନଙ୍କୁ କିପରି ପ୍ରସ୍ତୁତ କରିଥିଲେ। ପ୍ରଥମେ ସେ ଏକ ଚିହ୍ନ ସହିତ ଜଣେ ଭବିଷ୍ୟତ ବକ୍ତାଙ୍କୁ ପଠାଇଲେ, ଯିଏକି ମୋସା ଥିଲେ, କଣ ଏହା ଠିକ୍? ଏବଂ ସେହି ଚିହ୍ନ ସହିତ ଏକ ବାର୍ତ୍ତା ଥିଲା। ବାର୍ତ୍ତାଟି ହେଲା, ପ୍ରସ୍ତୁତ ହୁଅ। ସେମାନେ ସେହି ଦେଶକୁ ଯାଉଥିଲେ ଯାହାକି ପ୍ରତିଜ୍ଞା କରାଯାଇଥିଲା। ତାପରେ ତାଙ୍କର ପରିଚୟ ଥିଲା ଏହି ଭବିଷ୍ୟତ ବକ୍ତାଙ୍କର, ଯେ ତାଙ୍କ ଉପରେ ଏକ ଆଲୋକ ଥିଲା, ଏକ ଅଗ୍ନିସ୍ତମ୍ଭ ଏହି ଭବିଷ୍ୟତ ବକ୍ତାଙ୍କୁ ଅନୁସରଣ କରିଥିଲା। ଆମେ ତାହା ଜାଣୁ, ମୋସାଙ୍କ ସହିତ ପ୍ରାନ୍ତର ଦେଇ ଯାଇଥିଲା, ଆମେ ତାହା ଅନୁଭବ କରୁ। ଏବଂ ତାପରେ ସେ ସେମାନଙ୍କୁ ଆଶ୍ୱାସନ ନିମନ୍ତେ ଏକ ଚିହ୍ନ ଦେଇଥିଲେ, ଯେପରିକି ସେମାନଙ୍କୁ ଭୟଭୀତ ହେବାକୁ ନ ପଡେ, ସର୍ବତ୍ର ବିବ୍ରତ ଏବଂ ଅଧୀର ହେବାକୁ ନ ପଡେ। ଯେଉଁଠାରେ ସେ କହିଥିଲେ, ଯେତେବେଳେ ମୁଁ ସେହି ଚିହ୍ନକୁ ଦେଖିବି, ମୁଁ ଛାଡି ଆଗକୁ ଚାଲିଯିବି। ଦେଖନ୍ତୁ ଯେ ବର୍ତ୍ତମାନ ସେ କିପରି କଲେ। ସେ ପ୍ରଥମେ ପ୍ରସ୍ତୁତ କଲେ ଏକ ଚିହ୍ନକୁ, ତାପରେ ଏକ ବାର୍ତ୍ତାବହକୁ, ତତ୍ପରେ ଚିହ୍ନିତ ବାର୍ତ୍ତାକୁ, ପୁଣି ବାର୍ତ୍ତାବହର ପରିଚୟକୁ ଏବଂ ଏକ ଚିହ୍ନକୁ, ସେହି ଆଶ୍ୱାସନ ନିମନ୍ତେ ଯେ ମାର୍ଗର ମୂଲ୍ୟ ପ୍ରଦାନ କରାଯାଇଅଛି। ସେମାନେ ପ୍ରତିଜ୍ଞାତ ଦେଶ ଅଭିମୁଖେ ଥିଲେ। ସେହି ସମାନ ବିଷୟକୁ ସେ ଆଜି କରିଛନ୍ତି। ସେ କଣ କଲେ? ସେ ଆମ ପାଇଁ ପବିତ୍ର ଆତ୍ମାକୁ ପଠାଇଲେ। ପବିତ୍ର ଆତ୍ମା ହେଉଛନ୍ତି ବାର୍ତ୍ତାବହ, ଏବଂ ତାହାଙ୍କର ଶାସ୍ତ୍ର ସମ୍ବନ୍ଧୀୟ ପରିଚୟ ତାହାଙ୍କୁ ଆମ ମଧ୍ୟରେ ପରିଚିତ କରାଏ, ଯେ ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଏବଂ ସେହି ଚିହ୍ନ ହେଉଛି ଆଶ୍ୱାସନ। ଆମେ କେଉଁ ବିଷୟ ନେଇ ଭୟଭୀତ ଅଟୁ? ଆମର ଭଡ଼ା ପୂର୍ବରୁ ପ୍ରଦାନ କରାଯାଇଅଛି, ଏବଂ ଆମେ ଆମର ବଳିଦାନ ସହିତ ଚିହ୍ନିତ ଅଟୁ। ସେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିପାରନ୍ତି ନାହିଁ। ସେ ତା ପ୍ରତିଜ୍ଞା କରିଥିଲେ, ଆମେ ଚିହ୍ନିତ ଅଟୁ। ଇସ୍ରାଏଲ ମିଶ୍ରରୁ ବାହାରିବା, ଯେପରି ମୁଁ କହିଥିଲି, ତା ଏପରି ଅଟେ ଯେପରିକି ସେହି କନ୍ୟା ମଣ୍ଡଳୀରୁ ବାହାରି ଆସୁଅଛି। ଯେତେବେଳେ ମୋସା ତାଙ୍କର ସେବା କାର୍ଯ୍ୟ ଆରମ୍ଭ କଲେ, ଇସ୍ରାଏଲ ସମସ୍ତ ଗୋଶନରେ ଏକତ୍ରିତ ହେଲେ, ପ୍ରାର୍ଥନା ଉପାସନା ନିମନ୍ତେ ଅବିକଳ ଭାବେ ମିଶ୍ରର ସମସ୍ତ ସ୍ଥାନରୁ ଆସିଥିଲେ। ଠିକ ସେହିଭଳି କନ୍ୟା କରିବ, ଏହା ଏକତ୍ୱବାଦ, ଦୁଇଶ୍ୱରବାଦ, ତ୍ରିତ୍ୱବାଦ ଏବଂ ଅନ୍ୟ ସମସ୍ତ ପ୍ରକାରରୁ ବାହାରି ଆସିବ। ଏହା ବାହାରି ଆସିବ, ଏହାକୁ ଆସିବାକୁ ହିଁ ଅଛି। ତେବେ ଆମେ ଏଠାରେ ଏବ୍ରିରେ ପାଠ କରୁ। ଆମେ ବର୍ତ୍ତମାନ ପ୍ରଥମ କଥା ଯାହା ବିଷୟରେ ଆମେ ଚିନ୍ତା କରିବା ଉଚିତ, ସମସ୍ତ ସ୍ଥାନରୁ ଆସିବା, ଅବିଶ୍ୱାସ ମଧ୍ୟରୁ ବାହାରି ଆସ। ତେବେ ପବିତ୍ର ଆତ୍ମା ଏହାକୁ ଶେଷ ଦିନରେ ଡାକିବାକୁ ପ୍ରତିଜ୍ଞା କରିଥିଲେ, ଅବିଶ୍ୱାସୀମାନଙ୍କ ମଧ୍ୟରୁ ବାହାରି ଆସ। ଧ୍ୟାନ ଦିଅନ୍ତୁ, ଆମେ ଏବ୍ରି 10:26 ପାଉ, ମୁଁ ଏଠାରେ ଲେଖିଅଛି, ତାହା ଏହା କୁହେ, ଆମେ ସତ୍ୟର ଜ୍ଞାନ ଲାଭ କରିସାରିବା ପରେ ଯଦି ଜାଣିଶୁଣି ପାପ କରୁ, ତେବେ ପାପ ପାଇଁ ଆଉ କୌଣସି ବଳିଦାନ ବାକି ନାହିଁ। ଦେଖନ୍ତୁ, ଯଦି ଆପଣ ଜାଣିଶୁଣି ଅବିଶ୍ୱାସ କରନ୍ତି, ତେବେ ଯଦି ଆପଣ ଧ୍ୟାନ ଦେବେ ଯାହା ମୁଁ ଏଠାରେ କହିପାରେ, ଯଦି ଆପଣ ମୋତେ ଗୋଟିଏ କ୍ଷଣ ଦେବେ, ଯେପର୍ଯ୍ୟନ୍ତ କି ମୁଁ ସେହି ଦୃଷ୍ଟାନ୍ତକୁ ପ୍ରସ୍ତୁତ କରେ, ମୁଁ ଆତ୍ମାରେ ଅନୁଭବ କରିପାରିଲି ଯେ ଠିକ ଭାବରେ ହେଲା ନାହିଁ। ବୁଝିଲେ, ଧ୍ୟାନ ଦିଅନ୍ତୁ, ଏଠାରେ ଏଭ୍ରି ପୁସ୍ତକରେ ଅଛି, ସେମାନେ ନିଜ ମାର୍ଗରେ ଯାଇଥିଲେ, ପରମେଶ୍ୱର 12 ବାଛିଲେ, କିମ୍ବା ପରମେଶ୍ୱରଙ୍କ ହସ୍ତ ଦ୍ୱାରା ମୂଷା ବାଛିଥିଲେ ଯେ ସେମାନେ ଦେଶକୁ ଯାଆନ୍ତି ଓ ଗୁପ୍ତଚର କାର୍ଯ୍ୟ କରନ୍ତି ଏବଂ ଫେରି ଆସନ୍ତି, ସେହି ଦେଶର ଏକ ଚିହ୍ନ ଆଣନ୍ତି। ଆଉ ଯେତେବେଳେ ସେମାନେ ସେଠାରେ ପହଞ୍ଚିଲେ, ସେମାନଙ୍କ ମଧ୍ୟରୁ 10 ମୃତ୍ୟୁ ପ୍ରାୟ ଭୟରେ ଡରି ଯାଇଥିଲେ। କାହିଁକି? ସେମାନେ କହିଲେ, ସେଠାରେ ଥିବା ସେହି ଅମାଲିକୀୟମାନେ, ଆମେ ତ ସେମାନଙ୍କ ସମ୍ମୁଖରେ ଫଡିଙ୍ଗ ପରି ଦେଖାଯାଉ, ଜିହୋଶୁ ଏବଂ କାଲେବ ପ୍ରମାଣ ନେଇକରି ଫେରି ଆସି ଆମେ ଏହା କରିପାରୁ। ଆପଣ ଦେଖନ୍ତୁ, ସେମାନେ ସୀମାରେଖୀୟ ବିଶ୍ୱାସୀମାନେ ଅଟନ୍ତି। ସେମାନେ ଏହି ଭିନ୍ନ ଉପାଦାନ ଗୁଡ଼ିକ ଦେଇ ଆସନ୍ତି ଏବଂ ମଣ୍ଡଳୀ ଦେଇ ଆସନ୍ତି ଓ ମଣ୍ଡଳୀରେ ଯୋଗ ଦିଅନ୍ତି ଆଉ ବାପ୍ତିସ୍ମମାନ ଓ ରୂପଗୁଡ଼ିକ କରନ୍ତି। ମାତ୍ର ଯେତେବେଳେ ଏହା ଠିକ ନଦୀ ପାର କରି ସେ ଚିହ୍ନକୁ ଗ୍ରହଣ କରିବା ବିଷୟ ଆସେ, ସେ ପ୍ରମାଣ ଯେ ସେହି ଭୂମି ସେଠାରେ ଅଛି, ସେ ଜୀବନ ଯୀଶୁଖ୍ରୀଷ୍ଟ ମରିନାହାନ୍ତି, ଏହା ଅନ୍ୟ ଏକ ପରିସର ଅଟେ, ସେଥିରେ ରୁହନ୍ତି, ସେ ଆମ ସହିତ ଅଛନ୍ତି, ସେ ବର୍ତ୍ତମାନ ଆମ ଭିତରେ ଅଛନ୍ତି। ଯେତେବେଳେ ଏହା ସେ ବିଷୟକୁ ଆସେ, ସେମାନେ ତାହା ବିଶ୍ୱାସ କରିପାରନ୍ତି ନାହିଁ। ତାହା ବହୁତ ଅଧିକ ଥିଲା, ଆପଣ ଦେଖନ୍ତୁ, ଏବଂ ସେମାନେ ଫେରି ଆସିଲେ ଏବଂ ସେମାନେ ପ୍ରତ୍ୟେକ ଜଣ ପ୍ରାନ୍ତରରେ ମୃତ୍ୟୁବରଣ କଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ମଧ୍ୟ ଆରପାରିକୁ ଗଲେ ନାହିଁ। ଏବଂ ଦେଖନ୍ତୁ, ଯଦି ଆମେମାନେ ଅବିଶ୍ୱାସ କରିବା, ଆମେ ମେଥଡିଷ୍ଟ, ବାପ୍ଟିଷ୍ଟ, ପ୍ରେସବିଟେରିଆନ, ମୁଁ ଆଶା କରେ ଯେ ମୋର ପୁରୁଣା ଶିକ୍ଷକ ଆଜି ଏଠାରେ ବସିଛନ୍ତି, ଡାକ୍ତର ରୟ ଇ ଡେଭିସ୍, ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ଜାଣନ୍ତି, ଠିକ ଏଠାରେ ଫୋର୍ଟ ବର୍ଥରେ ସେ ବୋଧହୁଏ ଏଠାରେ ବସିଛନ୍ତି। ମୋର ମନେ ଅଛି, ଅନେକ ଅନେକ ବର୍ଷ ପୂର୍ବେ ଆମେ ଏହି ବିଷୟଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲୁ। ସେ ମୋତେ ବିଶ୍ୱାସରେ ବାପ୍ତିସ୍ମ ଦେଇଥିଲେ ଏକ ମିଶନାରୀ ବାପ୍ଟିଷ୍ଟ ଗିର୍ଜାରେ। ଏବଂ ଦେଖନ୍ତୁ, ଏଠାରେ ବର୍ତ୍ତମାନ ଯଦି ଆମେ ସେ ସୀମାରେଖାକୁ ଆସିବା, କହିବା ଠିକ ଅଛି, ତେବେ ପରମେଶ୍ୱରଙ୍କ ଗୌରବ ହେଉ, ମୁଁ ପରଭାଷାରେ କଥା କହିଲି, ହାଲେଲୁୟା। ଏହା ତାହା ନୁହେଁ। ଯଦି ଆପଣ ଏହା କହିପାରନ୍ତି, ସେହି ବାକ୍ୟରୁ କୌଣସି ଟିକେ ଅବିଶ୍ୱାସ କରନ୍ତୁ, ତାହେଲେ ଆପଣଙ୍କ ଅନୁଭୂତିରେ କିଛି ଗୋଟାଏ ଭୁଲ ଅଛି। ବୁଝିଲେ, ଆପଣ ଠିକ ସେହି ଦେଶକୁ ଆସନ୍ତି ଏବଂ ଦେଖନ୍ତି ଯେ ତାହା ସେଠାରେ ଅଛି। ଆପଣ ଦେଖନ୍ତି ଯେ ଯୀଶୁ ଉତ୍ଥିତ ହୋଇଅଛନ୍ତି, ସେ ଆମମାନଙ୍କ ମଧ୍ୟରେ ଅଛନ୍ତି। ଆପଣ ସେହି ବାକ୍ୟକୁ ଶୁଣନ୍ତି ଯାହା ସେହି ବାର୍ତ୍ତାର ଅନୁବର୍ତ୍ତି ହୁଏ ଏବଂ ତଥାପି ଏହାକୁ ବିଶ୍ୱାସ କରନ୍ତି ନାହିଁ। କଣ ଆପଣ ଜାଣନ୍ତି ଯେ କଣ ଘଟିତ ହୁଏ? ତେବେ ସେମାନେ ଠିକ ସେହି ପ୍ରାନ୍ତରରେ ମରିଗଲେ। ଆମେ ସତ୍ୟର ଜ୍ଞାନ ଲାଭ କରିସାରିବା ପରେ ଯଦି ଜାଣିଶୁଣି ପାପ କରୁ, ତେବେ ପାପ ପାଇଁ ଆଉ କୌଣସି ବଳିଦାନ ବାକି ନଥାଏ। ତାହା ଅଟେ ଯାହାକି ଏଭ୍ରି ପୁସ୍ତକ ଆମକୁ ବ୍ୟକ୍ତ କରେ। ଏବଂ ବର୍ତ୍ତମାନ ଦେଖନ୍ତୁ, ଯେତେବେଳେ ଆମେ ପୃଥିବୀରେ ସେହି ମହାନ ଶେଷ ସମୟର ଚିହ୍ନ ଗୁଡ଼ିକୁ ଦେଖୁ ଯାହା ସେ ପ୍ରତିଜ୍ଞା କରିଥିଲେ, ତେବେ ଏହା କେତେ ଅଧିକ ଆମକୁ ଚେତାବନୀ ଦିଏ ଯେ ସମୟ ସନ୍ନିକଟ ଅଟେ। ଅବିଶ୍ୱାସ କରିବା ଛାଡ଼ି ଦିଅନ୍ତୁ, ଏକତ୍ର ଆସି ଯାଆନ୍ତୁ। ଆମେ ପରସ୍ପରକୁ ପ୍ରେମ କରିବା ଏବଂ ବିଶ୍ୱାସ କରିବା ଉଚିତ, ଆଉ ନିଜକୁ ଜଗତରୁ ପୃଥକ କରିବା ଉଚିତ। ଧ୍ୟାନ ଦିଅନ୍ତୁ, ସେମାନଙ୍କୁ କେବଳ ଏକାଠି ଆସି ସେ ବାର୍ତ୍ତା ବିଷୟରେ କଥାବାର୍ତ୍ତା କରିବାର ନଥିଲା, ସେମାନଙ୍କୁ ତ ଏଥିରେ ପ୍ରବେଶ କରିବାର ଥିଲା, ରକ୍ତ ତଳେ ଆସିଯିବାର ଥିଲା। ଏପରି ନୁହେଁ ଯେ ଆସି କହିବେ, ଆପଣ ଜାଣନ୍ତି ମୂଷା ଆମକୁ କହିଥିଲେ, ସେହି ବାର୍ତ୍ତା ବହ ସେ କହିଥିଲେ, ସେ ଆମକୁ କହିଥିଲେ ଯେ ଆମର ରକ୍ତ ରହିବା ଉଚିତ। ପିଲାମାନେ, ତୁମେ ଏହା ବିଷୟରେ କଣ ଭାବୁଛ? ଏହା ତାହା ନଥିଲା। ମେଷଶାବକକୁ ବଧ କର ଏବଂ ସେଠାରେ ଉପରେ ରକ୍ତ ଲଗାଅ। ଆମେ ମାନେ ଆସିପାରୁ ଏବଂ ବସିପାରୁ ଓ ବାକ୍ୟ ସହିତ ସହମତ ହୋଇପାରୁ ଏବଂ ସମସ୍ତ କିଛି କରିପାରୁ, କିନ୍ତୁ ଯଦି ସେହି ଚିହ୍ନକୁ ନ ରଖୁ, ତେବେ ଏହା ଆମର କଣ ଭଲ କରେ? କିଛି ଭଲ ନୁହେଁ। ଏହାର ତଳକୁ ଆସି ଯାଆନ୍ତୁ। ସେ ରକ୍ତ ତଳେ ନଥିବା କାହାରି ପାଇଁ ସେ ଦାୟୀ ନଥିଲେ, ଏବଂ ଆଜି ସେ ଚିହ୍ନ ତଳୁ ବାହାରି ଯାଇଥିବା କୌଣସି ବ୍ୟକ୍ତି ପାଇଁ ସେ ଦାୟୀ ନୁହନ୍ତି। ସମଗ୍ର ପରିବାରଟି କେବଳ ସେତେବେଳେ ସୁରକ୍ଷିତ ଥିଲେ ଯେତେବେଳେ ସେମାନେ ସେ ଚିହ୍ନ ତଳେ ଥିଲେ ଏବଂ ସେ ଚିହ୍ନଟି ପ୍ରଦର୍ଶିତ ହୋଇଥିଲା, ସମଗ୍ର ପରିବାରଟି। କଣ ଆପଣ ତାହା ବିଶ୍ୱାସ କରନ୍ତି? ଆଜି ଆମେ ତାହା ମନେ ରଖିବା ଉଚିତ। ଲୋକମାନେ, ଆମ ପିଲାମାନେ, ଆଉ ନିର୍ବୋଧ ଏବଂ ରକ୍ ଆଣ୍ଡ ରୋଲ୍ର ଏହି କିଶୋର ଅବସ୍ଥା ଓ ସେହି ବିଷୟମାନ ଯାହା ଦେଇ ଆମେ ଗତି କରୁଅଛୁ, ଏବଂ ଏହିସବୁ ଏଠାରେ ବିଟଲ୍ସ ଓ ପୋକମାନେ, ଆଉ କଣ ଆପଣ ଜାଣନ୍ତି କି ସମସ୍ତ କିଛି ଏଠାରେ ବାଇବଲ୍ର ପୁସ୍ତକରେ ଉପସ୍ଥାପିତ ହୋଇଅଛି। ଏହା ପ୍ରକାଶିତ ବାକ୍ୟରେ ତାହା କୁହେ, ନିଶ୍ଚିତ ଭାବରେ ଏହା କରେ। ଲୋକମାନେ କିପରି ସେମାନେ ଅଛନ୍ତି, ସେମାନେ ଦେଖନ୍ତୁ, ସେମାନେ ନୁହନ୍ତି, ସେମାନେ ମୃତ ଅଟନ୍ତି, ସେମାନେ ଉଠି ପାରନ୍ତି ନାହିଁ, ସେମାନେ କଦାପି ଅନନ୍ତ ନଥିଲେ, ଏପରିକି ସେମାନେ ଚିନ୍ତାଧାରାରେ ମଧ୍ୟ ନଥିଲେ। ତେଣୁ ସେମାନେ ବିନଷ୍ଟ ହେବେ, ସେମାନେ ସବୁଦିନ ପାଇଁ କରାଯିବେ, ସମ୍ପୂର୍ଣ୍ଣ ଭାବେ ବିନଷ୍ଟ ହେବେ। ସେମାନେ ଯାହା କରିଛନ୍ତି ସେଇଥିପାଇଁ ସେମାନେ ଅନେକ ଅନେକ ବର୍ଷ ଧରି ଦଣ୍ଡିତ କରାଯିବେ। ମାତ୍ର ଯେକୌଣସି ବିଷୟ ଯାହାର କି ଏକ ଆରମ୍ଭ ରହିଥିଲା, ତାହାର ଏକ ଶେଷ ରହିଛି। ଏହା ତ ତାହା ଅଟେ ଯାହାର କୌଣସି ଆରମ୍ଭ ନାହିଁ, କୌଣସି ଶେଷ ନାହିଁ। ଅନନ୍ତ ଜୀବନର କେବଳ ଗୋଟିଏ ରୂପ ଅଛି, ଅନନ୍ତ ଜୀବନର ଗୋଟିଏ ରୂପ ଅଛି, ଆମେ ତାହା ପାଇଁ ଚେଷ୍ଟା କରୁ। ଧ୍ୟାନ ଦିଅନ୍ତୁ, ଜିଓସୁଏଙ୍କ ଦ୍ୱିତୀୟ ପର୍ବ ସେହି ବିଶ୍ୱାସ କରୁଥିବା ବିଜାତି ବେଶ୍ୟା ଶୁଣିଥିଲା ଏବଂ ତାର ପରିବାର ଶୁଣିଥିଲେ, ଆଉ ସେମାନଙ୍କୁ ରକ୍ତବର୍ଣ୍ଣ ଡୋରି ତଳେ ନେଇକରି ଆସିଥିଲେ, ଯାହାକି ଜିଓସୁଏଙ୍କ ବାର୍ତ୍ତାବହମାନଙ୍କ ଠାରୁ ଏକ ଚିହ୍ନ ଥିଲା। ପରମେଶ୍ୱରଙ୍କ ସଂହାରକ ଦୂତ ସେହି ଚିହ୍ନକୁ ଏବଂ କେବଳ ତାହାକୁ ସେହି ନଗରରେ ସମ୍ମାନିତ କରିଥିଲେ। ତାହା ପରମେଶ୍ୱରଙ୍କର ନିଜର ସେବକମାନଙ୍କଠୁ ଆବଶ୍ୟକତା ଥିଲା ଯେ ପରମେଶ୍ୱର ଏହି ଚିହ୍ନକୁ ଆବଶ୍ୟକ କରିଥିଲେ, ଏବଂ ତାହା ହିଁ କେବଳ ଥିଲା। ମୋର ଏଥିରେ କିଛି ଫରକ ପଡ଼େ ନାହିଁ ଯେ ଏହା ନଗରର ମେୟର ଥିଲେ, ଯଦି ଏହା ନଗରର ସବୁଠାରୁ ପବିତ୍ର ବ୍ୟକ୍ତି ଥିଲେ, ଯଦି ସେମାନେ ନଗରର ସବୁଠାରୁ ବଡ଼ ମଣ୍ଡଳୀକୁ ଯାଆନ୍ତି, ସେହି ନଗରରେ ସବୁକିଛି ଧ୍ୱଂସ ହୋଇଯାଇଥିଲା, ମାତ୍ର କେବଳ ସେହି ଘର ରହିଲା। ପରମେଶ୍ୱର ଏକାକି ସେ ଚିହ୍ନକୁ ସମ୍ମାନିତ କଲେ। ଧ୍ୟାନ ଦିଅନ୍ତୁ, ଜିରିଓ ଶୁଣିଥିଲା ଯେ ପରମେଶ୍ୱର ମହାନ କାର୍ଯ୍ୟଗୁଡ଼ିକ କରୁଥିଲେ, ମାତ୍ର ସେମାନେ ଚେତାବନୀକୁ ଧ୍ୟାନ ସହକାରେ ଶୁଣିଲେ ନାହିଁ। ଠିକ ସେହିପରି ଆଜି ଲୋକମାନେ ଶୁଣୁଛନ୍ତି ଯାହା ପରମେଶ୍ୱର ଗତ କେତେକ ବର୍ଷ ଧରି କରିଆସୁଛନ୍ତି, ମାତ୍ର ସେମାନେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଅନୁଗ୍ରହ ଏବଂ ଚିହ୍ନମାନର ଏହି ମହାନ ସାମର୍ଥ୍ୟ ଯେପରି ସେ ପ୍ରତିଜ୍ଞା କରିଥିଲେ ସଦମର ଦିନମାନଙ୍କର ଯେପରି ଥିଲା, ତାହା ଠିକ ସେହିପରି ହେବ। କିପରି ସେ ପ୍ରତିଜ୍ଞା କରିଥିଲେ ଯେ ସେ ବିଷୟଟି ହେବ, ଦେଖନ୍ତୁ ଯେ ସଦମରେ କଣ ଘଟିଥିଲା। ମନେ ରଖନ୍ତୁ, ସେଠାରେ ସଦମର ସେହି ଚିହ୍ନ ଥିଲା, କିନ୍ତୁ ମଲାକି ଚାରର ସେହି ବାର୍ତ୍ତାବହର କାମ ହେଉଛି ଲୋକମାନଙ୍କ ହୃଦୟକୁ ପିତାଙ୍କ ନିକଟକୁ ଫେରାଇବା, ପେଣ୍ଟିକୋଷ୍ଟାଲ ପିତାମାନଙ୍କ ନିକଟକୁ ବାଇବଲ ନିକଟକୁ ଫେରାଇବା। ଆଉ ଅଧିକ କିଛି ବାଇବଲ, ଅନ୍ୟ କିଛି ହୋଇପାରେ ନାହିଁ। ଏହା ହିଁ ହେଉଛି ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ପ୍ରକାଶନ। ଆଉ କେହି ଜଣେ କୁହନ୍ତି, ତେବେ ମୁଁ ଏହି ଅଂଶକୁ ବିଶ୍ୱାସ କରେ, ମୁଁ ତାହା ବିଷୟରେ ଜାଣିନାହିଁ। ପରମେଶ୍ୱରଙ୍କ ପ୍ରକୃତ ବାର୍ତ୍ତାବହ ଆପଣଙ୍କୁ ସମ୍ପୂର୍ଣ୍ଣ ବିଷୟ ନିକଟକୁ ଫେରାଇ ନିଅନ୍ତି। ବୁଝିଲେ, ଧ୍ୟାନ ଦିଅନ୍ତୁ, ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମା କରିଥାନ୍ତି, ଆପଣଙ୍କୁ ପରମେଶ୍ୱରଙ୍କ ପ୍ରତ୍ୟେକ ବାକ୍ୟ ନିକଟକୁ ଫେରାଇ ଆଣନ୍ତି। ତାହାଙ୍କର ଅନୁଗ୍ରହ ପ୍ରଦର୍ଶିତ ହୋଇସାରିଥିଲା, ପରବର୍ତ୍ତୀ ବିଷୟ ତାହାଙ୍କର ବିଚାର ଥିଲା। ସେମାନେ ନିଶ୍ଚିତ ଭାବରେ ବିଶ୍ୱାସ କରିଥିବେ ଯେ ସେମାନେ ସେମାନଙ୍କର ସେହି ମହାନ ବଡ଼ ବଡ଼ ନାମଧାରୀ ଭବନ ଗୁଡ଼ିକରେ ସୁରକ୍ଷିତ ଥିଲେ, ଯାହାକି ସେମାନଙ୍କର ଜିରିଓରେ ରହିଥିଲା। ମାତ୍ର ସେମାନେ ଏହା ଜାଣିବାକୁ ପାଇଲେ ଯେ
ଏହା କାମ କଲା ନାହିଁ। ସେଠାରେ କେତେକ ନିଶ୍ଚୟ ରହିଥିବେ, ବୋଧହୁଏ ସେଠାରେ କୌଣସି ଉପାୟରେ ପହଞ୍ଚିଥିବେ। ସେଠାରେ କେତେଜଣ ବାଳକ ସେଠାରେ ପହଞ୍ଚି ଯାଇଥିଲେ ଏବଂ ସମସ୍ତ ପୂର୍ବ ନିରୂପିତ ବୀଜମାନଙ୍କୁ ଏକାଠି କରିବାକୁ କହିଥିଲେ ଏବଂ ରାହାବ ଆଣିଥିଲା ଆଉ ସେ ନିଜ ଘରକୁ ଏକ ମଣ୍ଡଳୀ ପାଇଁ ବ୍ୟବହାର କରିଥିଲା ଏବଂ ବାର୍ତ୍ତାବହମାନଙ୍କୁ ଗ୍ରହଣ କରିଥିଲା। ଆଉ ତାପରେ ତାର ସହରରେ ସମସ୍ତଙ୍କୁ ଯେଉଁମାନେ କି ବିଶ୍ୱାସ କରିଥିଲେ ସେ ଚିହ୍ନ ତଳେ ନେଇକରି ଆସିଲା। ସେହି ମହାନ ଅର୍ଥନୀତିରେ ଜଣେ ସ୍ତ୍ରୀ ଲୋକ, ଜଣେ ଛୋଟ ସ୍ତ୍ରୀ ଲୋକ ଏବଂ ତାହା ପୁଣି କୁଖ୍ୟାତି ସହ ବୋଧହୁଏ ସହରର ପ୍ରତ୍ୟେକ ମଣ୍ଡଳୀରୁ ବହିଷ୍କୃତ ହୋଇଥିଲା, କିନ୍ତୁ ସେ ସେହି ବାର୍ତ୍ତାବହକୁ ବିଶ୍ୱାସ କରିଥିଲା ଏବଂ ସେହି ବାର୍ତ୍ତାବହ ସେହି ଟୋକନ ସେହି ଚିହ୍ନକୁ ଛାଡ଼ି ଯାଇଥିଲେ ଆଉ ପରମେଶ୍ୱର ସେହି ଚିହ୍ନକୁ ସମ୍ମାନିତ କଲେ। ଆଜି ମଧ୍ୟ ସେହିପରି ଅଟେ। କେବଳ ମନେ ରଖନ୍ତୁ, ଯେତେବେଳେ ପରମେଶ୍ୱରଙ୍କର କ୍ରୋଧ ବିନାଶକାରୀମାନେ ଯାହାକି ଆସିଥିଲେ, ସେ ବଡ଼ ବ୍ୟବସ୍ଥା ପତିତ ହୋଇଯାଇଥିଲା, ସେତେବେଳେ ସେହି ଚିହ୍ନ ତାର ଘରକୁ ସୁରକ୍ଷିତ ରଖିଥିଲା। ଏଥିପାଇଁ ନୁହେଁ ଯେ ସେ ଜଣେ ଭଲ ସ୍ତ୍ରୀ ଲୋକ ଥିଲେ, ଏଇଥିପାଇଁ ଯେ ତାର ବିଶ୍ୱାସ ଥିଲା ଏବଂ ସେ ଚିହ୍ନକୁ ଲଗାଇଥିଲା। ତେବେ କଣ ହୋଇଥାନ୍ତା ଯଦି ସେ କୁହନ୍ତା, ହଁ ସେମାନେ ଭଲ ଲୋକ ଥିଲେ, ସେମାନେ ଦେଇଥିବା ବାର୍ତ୍ତାକୁ ମୁଁ ନିଶ୍ଚିତ ଉପଭୋଗ କଲି, ମାତ୍ର ସତ କହିବାକୁ ଗଲେ ମୁଁ ଝରକା ବାହାରେ ସେ ଡୋରିଟି ଝୁଲୁଥିବା ଏକ ପ୍ରକାର ମୂର୍ଖାମୀ ପରି ଶୁଭାଯାଏ, ମୁଁ ଏହାକୁ କେବଳ ଭିତରକୁ ଟାଣିନେବି, ଏହା ଭୁଷୁଡ଼ି ପଡ଼ିଥାନ୍ତା, ଏହା ପଡ଼ିଯାଇଥାନ୍ତା। ପରମେଶ୍ୱର କେବଳ ସେ ଚିହ୍ନକୁ ସମ୍ମାନିତ କଲେ, ଠିକ ଯେପରିକି ସମାନ ଭାବରେ ମିଶରରେ ଜୀବନ ଚିହ୍ନକୁ କରିଥିଲେ। ଜିଓସିଓ ଯୀଶୁଙ୍କର ଏକ ପ୍ରତିରୂପ ଥିଲେ, କାରଣ ଜିଓସିଓଙ୍କର ଅର୍ଥ ହେଲା ଜିହୋବା ତ୍ରାଣକର୍ତ୍ତା। ସେ ଯୀଶୁଙ୍କର ଏକ ପ୍ରତିରୂପ ଥିଲେ, ତାଙ୍କର ବାର୍ତ୍ତାବହ ପ୍ରଚାର କରିଥିବା ସେହି ଟୋକନ ଚିହ୍ନ ପ୍ରତି ସଚ୍ଚୋଟ ଥିଲେ। ଜିଓସିଓ ସେହି ଟୋକନ ଚିହ୍ନ ପ୍ରତି ସଚ୍ଚୋଟ ରହିଥିଲେ। ମିଶରରେ ଏହାର ତଳେ ଥିବା ସମସ୍ତେ ରକ୍ଷା ପ୍ରାପ୍ତ ହୋଇଥିଲେ। ଜିରିଓରେ ଏହା ତଳେ ସମସ୍ତେ ରକ୍ଷା ପ୍ରାପ୍ତ ହୋଇଥିଲେ। ମେଷଶାବକଙ୍କ ରକ୍ତ ଆଜି ସେହି ଚିହ୍ନର ଏକ ପ୍ରତିରୂପ ଅଟେ, ଯେ ପବିତ୍ରାତ୍ମା ଆଜିର ସେହି ଚିହ୍ନ ଅଟନ୍ତି। ଏହା ତଳେ ସମସ୍ତେ ସୁରକ୍ଷିତ ଅଟନ୍ତି, ଏହା ବାହାରେ ସମସ୍ତେ ସୁରକ୍ଷିତ ନୁହନ୍ତି। ଏବ୍ରି 13:10-20 ତାହାଙ୍କୁ ଡକାଯାଏ ଅନନ୍ତକାଳୀନ ନିୟମ। ସେ ପୁରୁଣା ନିୟମ ଗୋଟିଏ ବିଷୟ ଥିଲା, ଏହା ତ ନୂତନ ଅଟେ, ଏହା ହେଉଛି ଅନନ୍ତକାଳୀନ ନିୟମ। ପରମେଶ୍ୱରଙ୍କ ରକ୍ତବନ୍ଧିତ ପ୍ରତିଜ୍ଞାମାନ ଆମକୁ ପାପ ଏବଂ ଲଜ୍ଜାରୁ ମୁକ୍ତ କରେ ଏବଂ ଜଗତର ଅନ୍ୟମାନଙ୍କ ଠାରୁ ଭିନ୍ନ କରେ। ଆପଣଙ୍କୁ ଭିନ୍ନ ପୋଷାକ ପିନ୍ଧିବାର ଆବଶ୍ୟକ ନାହିଁ, ଯେ କେହି ଭିନ୍ନ ପୋଷାକ ପିନ୍ଧିପାରନ୍ତି। ଆପଣଙ୍କୁ ତ ଭିତରେ ଭିନ୍ନ ହେବା ଆବଶ୍ୟକ, ଜୀବନଟା ଭିତରରେ ଥାଏ, ପୋଷାକ ନୁହେଁ, ପିନ୍ଧିବା ନୁହେଁ। ପରମେଶ୍ୱରଙ୍କ ରାଜ୍ୟ ଭୋଜନ ଓ ପାନୀୟ ନୁହେଁ, କିମ୍ବା ପୋଷାକ ପିନ୍ଧିବା ନୁହେଁ, ମାତ୍ର ଏହା ପବିତ୍ର ଆତ୍ମାଙ୍କ ଠାରେ ଦୀର୍ଘ ସହିଷ୍ଣୁତା, ଉତ୍ତମତା, ଭଦ୍ରତା, ଧୈର୍ଯ୍ୟ ଅଟେ। ତେବେ ସେହି ପ୍ରତିଜ୍ଞାମାନ ପାପରୁ ମୁକ୍ତ କରେ, ଏହା ଦର୍ଶାଏ ଯେ ପରମେଶ୍ୱର ଆପଣଙ୍କ ପାପକୁ ଚିହ୍ନିତ କରିନାହାନ୍ତି। ଦାଉଦ କହିଲେ, ଯେଉଁ ଲୋକର ପାପ ପରମେଶ୍ୱର ଗଣନା କରନ୍ତି ନାହିଁ ସେ ଧନ୍ୟ, ଏବଂ ପରମେଶ୍ୱର କଦାପି ସେ ଚିହ୍ନ ଉପରେ ପାପକୁ ଗଣନା କରିବେ ନାହିଁ, କାରଣ ସେ ଚିହ୍ନ ହେଉଛି ପରିଶୋଧ କରାଯାଇଥିବା ମୂଲ୍ୟର ସଂକେତ ଯେ ପରମେଶ୍ୱର ଏହାକୁ ଗ୍ରହଣ କରିସାରିଛନ୍ତି। ଏବଂ ଆପଣଙ୍କ ଠାରେ ଏହା ପାଇଁ ଚିହ୍ନ ଅଛି, ସେହି ମୂଲ୍ୟ ଆପଣଙ୍କ ବିଶ୍ୱାସ ଏହାକୁ କ୍ରୟ କରିଅଛି, ଏବଂ ଆପଣ ନିଜ ଶରୀରରେ ଆପଣଙ୍କର ମୁକ୍ତିର କ୍ରୟ ମୂଲ୍ୟ ପାଇଛନ୍ତି, ଯେପରିକି ତାହାଙ୍କୁ ଉପାସନା କରନ୍ତି ଏବଂ ତାହାଙ୍କର ପ୍ରତିଜ୍ଞାମାନ ଏବଂ ଶକ୍ତିକୁ ପ୍ରଦର୍ଶନ କରନ୍ତି। ସେ ନୂତନ ନିୟମର ଅର୍ଥ ହେଉଛି ନୂତନ ଚୁକ୍ତି, ସେ ରକ୍ତର ଅର୍ଥ ହେଉଛି ଜୀବନ, ସେ ନୂତନ ନିୟମ ହେଉଛି ପବିତ୍ର ଆତ୍ମା ନିୟମ। ପବିତ୍ର ଆତ୍ମା ଏହାର ସାକ୍ଷ୍ୟ ପ୍ରଦାନ କରନ୍ତି ଯେ ଯୀଶୁଖ୍ରୀଷ୍ଟ କେଉଁ ବିଷୟକୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି, ଏହା ଦର୍ଶାଏ ଯେ ଯୀଶୁ ଆମ ପାଇଁ ସମସ୍ତ ଆବଶ୍ୟକତାକୁ ପୂରଣ କରିଛନ୍ତି ଏବଂ ଆଜି ଜୀବିତ ଅଟନ୍ତି। ସେ ଚିହ୍ନ ଏହା ପ୍ରମାଣ କରେ ଯେ ତାଙ୍କର ପ୍ରତିଜ୍ଞା ଅନୁଯାୟୀ ଆମ ସହିତ ନିଜକୁ ଚିହ୍ନିତ କରିବା ପାଇଁ ସେ ଜୀବିତ ଅଟନ୍ତି। ତେବେ କିପରି ଜଣେ ବ୍ୟକ୍ତି ବାଇବେଲ ପାଠ କରିପାରେ ଏବଂ ଦେଖିପାରେ ଯେ ସେ ଏହା ପ୍ରତିଜ୍ଞା କରିଛନ୍ତି ଏବଂ ଖ୍ରୀଷ୍ଟଙ୍କୁ ଏହି ଶେଷ ଦିନରେ ପବିତ୍ର ଆତ୍ମା ରୂପରେ ଫେରି ଆସୁଥିବାର ଦେଖନ୍ତି ଓ ନିଜକୁ ଜୀବନ୍ତ ରୂପେ ପରିଚିତ କରାନ୍ତି? ତାହା ହେଉଛି ସେହି ଟୋକନ, ତାହା ହେଉଛି ସେହି ଚିହ୍ନ, ତାହା ହେଉଛି ସେହି ପରିଶୋଧ କରାଯାଇଥିବା ମୂଲ୍ୟ। କଦାପି କୌଣସି ସମ୍ବେଦନା ଉପରେ ନିର୍ଭର କରନ୍ତୁ ନାହିଁ। ମୋ ପିଠି ଉପରେ ଥଣ୍ଡା ଚାଲିଗଲା ଭଳିଆ ମୁଁ ଅନୁଭବ କଲି ଏବଂ ମୁଁ କିଛି ଗନ୍ଧ ପାଇଲି, ମୋ ହାତରେ କିଛି ରକ୍ତ ଦେଖିଲି, କିମ୍ବା କିଛି ତେଲ, କିମ୍ବା ମୁଁ ମୋର ସ୍ନାତକ ଉପାଧି ହାସଲ କଲି, କିମ୍ବା ମୁଁ ଆତ୍ମାରେ ନାଚିଲି, ମୁଁ ଚିତ୍କାର କଲି, ମୁଁ ପରଭାଷାରେ କଥା କହିଲି, ସେହି ବିଷୟଗୁଡ଼ିକ ସବୁ ଠିକ୍ ହୋଇଥାଇପାରେ। ସେମାନଙ୍କ ବିରୁଦ୍ଧରେ ମୋର କିଛି ହେଲେ ନାହିଁ, ମାତ୍ର ଏହା ତାହା ନୁହେଁ ଯାହା ବିଷୟରେ ମୁଁ କହୁଅଛି। ମୁଁ ତ ସେହି ଚିହ୍ନ ଯୀଶୁଖ୍ରୀଷ୍ଟଙ୍କ ପରିଚୟ ବିଷୟରେ କହୁଅଛି, ଯିଏକି ଉତ୍ଥିତ ହେଲେ ଏବଂ ବର୍ତ୍ତମାନ ଆମ ଭିତରେ ରହି ଏହି ଦିନର ତାହାଙ୍କର ପ୍ରତିଜ୍ଞାତ ବାକ୍ୟକୁ ପୁନଃ ସୁପ୍ରମାଣିତ କରିବାକୁ ନିଜକୁ ଚିହ୍ନିତ କରୁଅଛନ୍ତି। ଆମେନ୍। ତେବେ ଆପଣ ଖ୍ରୀଷ୍ଟ ଏକ ଅଟନ୍ତି, ପରମେଶ୍ୱର ଏବଂ ଖ୍ରୀଷ୍ଟ ଏକ ଅଟନ୍ତି। ସେ ଦିନ ତୁମେ ଜାଣିବ ଯେ ମୁଁ ପିତାଙ୍କ ଠାରେ, ପିତା ମୋ ଠାରେ, ମୁଁ ତୁମ ଠାରେ ଏବଂ ତୁମେ ମୋ ଠାରେ ଅଛ। ସେଠାରେ ପରମେଶ୍ୱର 2000 ବର୍ଷ ପରେ ମନୁଷ୍ୟ ଶରୀରରେ ପ୍ରକଟିତ ହୋଇ ନିଜକୁ ଜୀବନ୍ତ ଦେଖାଉଅଛନ୍ତି, ତାହା ହେଉଛି ସେହି ଚିହ୍ନ। ଯଦି ଆପଣ ଭିତରେ ନାହାନ୍ତି ବନ୍ଧୁଗଣ, ପ୍ରକୃତରେ ଶୀଘ୍ର ପ୍ରବେଶ କରିଯାଆନ୍ତୁ, ଅନନ୍ତ କାଳ ବିଳମ୍ବ ହୋଇପାରେ। ଆମେ ଜାଣିନାହୁଁ। ତାଙ୍କର ଉପସ୍ଥିତି ନୂତନ ନିୟମ ସେହି ରକ୍ତକୁ ଦେଖାନ୍ତୁ ଏବଂ ଏହା ବର୍ତ୍ତମାନ ଜୀବନ୍ତ ହୋଇ ସୁପ୍ରମାଣମାନ ପ୍ରସ୍ତୁତ କରୁଅଛି ଏବଂ ଯେହେତୁ ସେ ଅଛନ୍ତି ସେ ଆମ ପାଇଁ କ୍ରୟ କରିଥିବା ସମସ୍ତ ବିଷୟ ଉପରେ ଆମର ଅଧିକାର ଅଛି। ଜଣେ ପୁରୁଷ ଯିଏକି ପବିତ୍ରାତ୍ମାଙ୍କ ବାପ୍ତିସ୍ମ ପାଇଛନ୍ତି କିମ୍ବା ଜଣେ ସ୍ତ୍ରୀ ଲୋକ ଯିଏ ପବିତ୍ରାତ୍ମାଙ୍କ ବାପ୍ତିସ୍ମ ପାଇଛନ୍ତି ସେ ସମସ୍ତ ବିଷୟ ଉପରେ ଅଧିକାର ରଖନ୍ତି ଯାହା ଯୀଶୁ ଆମ ପାଇଁ କ୍ରୟ କରିଛନ୍ତି, କାରଣ ତାହା ହେଉଛି ସେହି ଚିହ୍ନ ଯାହାକି ଆମ ପାଖରେ ଅଛି, ତାହା ହେଉଛି ସେହି କ୍ରୟ କରିବାର ଶକ୍ତି। ଉଦାହରଣ ସ୍ୱରୂପ ଆପଣ କୁହନ୍ତି, ତେବେ ଭାଇ ବ୍ରାଣ୍ଡହମ୍ ଆପଣଙ୍କ କହିବାର ଅର୍ଥ କ'ଣ? ଏଠାରେ ଏହାକୁ ବର୍ତ୍ତମାନ ସରଳ କରୁଅଛି ଏବଂ ମୁଁ ଚାହେଁ ଯେ ଆପଣ ଅସୁସ୍ଥ ଲୋକମାନେ ଏହାକୁ ଧରନ୍ତୁ। ଦେଖନ୍ତୁ, ଯଦି ମୁଁ ଭୋକରେ ମରୁଥାଏ ଏବଂ ମୁଁ ଜାଣେ ଯେ ଗୋଟିଏ ରୁଟି ଖଣ୍ଡକ କୁହନ୍ତୁ ଚାରିଅଣ ତାର ମୂଲ୍ୟ, ଏବଂ ସେଠାରେ ଜଣେ ଭାଇ ଆସି କୁହନ୍ତି ଭାଇ ବ୍ରାଣ୍ଡହମ୍ ଏଠାରେ ଏକ ଚାରିଅଣ ଅଟେ, ଆପଣ ଭୋକିଲା ଅଛନ୍ତି, ଏହି ଚାରିଅଣ ନିଅନ୍ତୁ, ତେବେ ଆପଣ ଜାଣନ୍ତି ମୁଁ ମୋ ହାତରେ ସେହି ଚାରିଅଣକୁ ଧରି ସେତିକି ଖୁସି ହୋଇପାରେ ଯେତିକି ଖୁସି କି ମୁଁ ମୋ ହାତରେ ରୁଟି ଧରି ହୋଇପାରେ, କାରଣ ମୋ ପାଖରେ କ୍ରୟ କରିବାର ମୂଲ୍ୟ ଅଛି, ମୋ ପାଖରେ ସେହି ଚିହ୍ନ ଅଛି ଯାହା ସେହି ରୁଟିକୁ କିଣିପାରେ, ଆଉ ଠିକ ସେଇଠାରେ ରୁଟି ଅଛି ଏବଂ ଏକମାତ୍ର ବିଷୟ ହେଲା ମୁଁ ସେହି ଚିହ୍ନକୁ ଧରିଅଛି, ସେହି ଚାରିଅଣ ଯାହା ସେହି ରୁଟିକୁ କିଣିଥାଏ, ତାହେଲେ ମୁଁ ସେହି ଚିହ୍ନ ସହିତ ସେତିକି ଖୁସି ହୋଇପାରେ ଯେତିକି ଖୁସି ମୁଁ ସେହି ରୁଟି ସହିତ ହୋଇପାରେ। ତେବେ ଯଦି ଆପଣ ପବିତ୍ରାତ୍ମାଙ୍କ ବାପ୍ତିସ୍ମ ପାଇଛନ୍ତି ତାହା ସେହି ଚିହ୍ନ ଅଟେ ଯାହାକି ଆପଣଙ୍କ ପାଖରେ ସେହି ପ୍ରତ୍ୟେକ ମୁକ୍ତିପ୍ରାପ୍ତ ବିଷୟ ନିମନ୍ତେ ରହିଥାଏ ଯାହା ପାଇଁ ଯୀଶୁ ମୃତ୍ୟୁବରଣ କରିଥିଲେ, ତାହା ଆପଣଙ୍କର ଅଟେ, ଏହା ଆପଣଙ୍କ ହାତରେ ଅଛି। କଣ ଆପଣ ଏହାକୁ ଦାବି କରିବାକୁ ଭୟ କରୁଛନ୍ତି କି? ଯଦି ମୁଁ ଏହାକୁ ମୋ ପକେଟରେ ରଖେ ଓ କୁହେ ତେବେ ମୁଁ ଜାଣିନାହିଁ ଯେ ମୁଁ ସେହି ରୁଟି କିଣିପାରିବି କି ନାହିଁ, ମୁଁ ଭୋକରେ ମରିଯିବି। କିନ୍ତୁ ମନେ ରଖନ୍ତୁ, ସେ ବେପାରୀ କୁହେ ମୋର ଗୋଟିଏ ଆବଶ୍ୟକତା ଅଛି ଶ୍ରୀମାନ ବ୍ରାନା, ଗୋଟିଏ 25 ପଇସା, ଆପଣ ରୁଟି ନେଇଯାଇ ପାରନ୍ତି, ମୋ ପାଖରେ ତ ତାହା ଅଛି। ଆମିନ୍, ତାହା ଏହାକୁ ସମାଧାନ କରିଦିଏ। ସେହି କାରଣ ଯେଉଁଥି ଯୋଗୁଁ ଆମେ ଆଜି ଅନେକ ଗୁଡ଼ିଏ କାର୍ଯ୍ୟମାନ କରାଯାଉଥିବାର ଦେଖୁନାହୁଁ ତାହା ହେଲା ସେ ଚିହ୍ନ ପ୍ରଦର୍ଶିତ ହେଉନାହିଁ, ସେହି ପ୍ରକୃତ ଚିହ୍ନ। ଓହ, ଆମ ପାଖରେ ସବୁ ପ୍ରକାରର ଭଣ୍ଡ ବିଷୟମାନ ଅଛି, କିନ୍ତୁ ମୋର କହିବାର ଅର୍ଥ ହେଉଛି ପ୍ରକୃତ ଚିହ୍ନ। ଦେଖନ୍ତୁ, ତାପରେ ଯେତେବେଳେ ଆମେ ସେ ଚିହ୍ନକୁ ହୃଦୟଙ୍ଗମ କରୁ ଏବଂ ତାହାକୁ ଉପସ୍ଥାପନ କରୁ, ସେ ଚିହ୍ନ ନିମନ୍ତେ ଦିଆଯାଇଥିବା ସେ ଜୀବନଟି, ସେ ରକ୍ତ ଆମ ପାଇଁ କଥା କହିଥାଏ। ମନେ ରଖନ୍ତୁ, ସେହି ନିୟମ ରକ୍ତ ସେ ଚିହ୍ନ ସହିତ ଚିହ୍ନିତ ହୋଇଥିଲା ଏବଂ ସେହି ବାକ୍ୟ ଆମକୁ ପ୍ରତିଜ୍ଞା ବିଷୟରେ ଆଶ୍ୱାସନା ଦେଇଥାଏ। ସେହି ଟୋକନ୍ ହିଁ ଆମ ପାଇଁ ଚିହ୍ନ ଅଟେ ଯେ ସେହି କ୍ରୟ ଆମ ପାଇଁ କରାଯାଇଅଛି। ବର୍ତ୍ତମାନ ଯଦି ଆପଣ ସେଥିରେ ଅନ୍ତର୍ଭୁକ୍ତ ନାହାନ୍ତି ତେବେ ଅବଶ୍ୟ ଆପଣ କଦାପି କିଛି ପାଇବେ ନାହିଁ, ଆପଣ କେବଳ ଏକ ପ୍ରାର୍ଥନା ପଙ୍କ୍ତି ଦେଇ ଯାଉଥାନ୍ତି, ବାହାରକୁ ପଛକୁ ଯାଉଥାନ୍ତି, ଯଜ୍ଞବେଦୀ ନିକଟକୁ ଯାଉଥାନ୍ତି ଏବଂ ପରକୁ ଚାହୁଁଥାନ୍ତି, ବାହାରକୁ ପଛକୁ ଯାଉଥାନ୍ତି ମାତ୍ର। ଓ ଭାଇ, ଯେତେବେଳେ ସେହି ଚିହ୍ନ ଥରେ ଆପଣଙ୍କ ହୃଦୟରେ ସ୍ଥାପିତ ହୋଇଯାଏ ଏବଂ ଆପଣ ଜାଣନ୍ତି ଯେ ଏହା ଆପଣଙ୍କ ଭିତରେ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଅଟେ, ସେତେବେଳେ କିଛି ଗୋଟାଏ ଘଟୁଥାଏ। ଏପରି କିଛି ନାହିଁ ଯାହାକି ଆପଣଙ୍କୁ ଘୁରାଇ ଦେବାକୁ ଯାଉଅଛି, ଆପଣ ଜାଣନ୍ତି ଯେ ଆପଣ କେଉଁଠାରେ ଅଛନ୍ତି। ପରମେଶ୍ୱରଙ୍କ ସମଗ୍ର ବାକ୍ୟ ପ୍ରତି ସମ୍ପୂର୍ଣ୍ଣ ଆଜ୍ଞାବହତା ଆପଣଙ୍କୁ ସେ ଚିହ୍ନ ପାଇଁ ଅଧିକାର ଦିଏ ଏବଂ ଅନ୍ୟ କିଛି ନୁହେଁ। ସେ ଧନ୍ୟ ଯିଏ ତାହାଙ୍କର ସମସ୍ତ ଆଜ୍ଞାଗୁଡ଼ିକୁ ପାଳନ କରେ, ସେ ଜୀବନ ବୃକ୍ଷର ଅଧିକାରୀ ହୋଇପାରେ। ତାପରେ ଯେତେବେଳେ ଆମେମାନେ ପ୍ରାର୍ଥନା କରୁ ତେବେ ଆମ ପାଖରେ ପ୍ରାର୍ଥନା ସହିତ ଉପସ୍ଥାପନ କରିବାକୁ ସେ ଚିହ୍ନ ରହିବା ଆବଶ୍ୟକ, ତେବେ ତାହା ବୁଝିବାରେ ବିଫଳ ହୁଅନ୍ତୁ ନାହିଁ। ଯେତେବେଳେ ଆପଣ ପ୍ରାର୍ଥନା କରନ୍ତି ଆପଣଙ୍କ ପାଖରେ ଆପଣଙ୍କର ପ୍ରାର୍ଥନାକୁ ଧରି ରଖିବା ପାଇଁ ସେହି ଚିହ୍ନ ରହିବା ଜରୁରୀ ଅଟେ। ଯଦି ଆପଣଙ୍କ ସେପରି ନୁହଁ ତେବେ ସେହି ଚିହ୍ନ ଆସିବା ପର୍ଯ୍ୟନ୍ତ ପ୍ରାର୍ଥନା ଜାରି ରଖନ୍ତୁ, କାରଣ ଆପଣ ତାହା ପାଇବେ ବୋଲି ଆପଣଙ୍କୁ ପ୍ରତିଜ୍ଞା କରାଯାଇ ନାହିଁ। ଦେଖନ୍ତୁ, ଆପଣଙ୍କୁ ପ୍ରଥମେ ଏହି ଚିହ୍ନକୁ ପାଇବାକୁ ଅଛି, ତାହା ହେଉଛି ଦେୟମୂଲ୍ୟ, ଏହାକୁ ପ୍ରତ୍ୟୟ କରିବା ପାଇଁ ଆପଣଙ୍କର ବିଶ୍ୱାସ। ବର୍ତ୍ତମାନ ସମ୍ପୂର୍ଣ୍ଣ ଆଜ୍ଞାବହତାର ଚିହ୍ନ, ଭୟ ଦୂର ହୋଇଅଛି। ପାଉଲ ଆମକୁ ଏହା କହିଛନ୍ତି, ରକ୍ତ ଉତ୍ତମ ଉତ୍ତମ କଥା କହିଥାଏ। ଆପଣ କୁହନ୍ତି ରକ୍ତ କଥା କୁହେ, ହଁ ରକ୍ତ କଥା କୁହେ। ଆଦି ପୁସ୍ତକ 4:10 ଆମେ ପାଉ ଯେ ପରମେଶ୍ୱର କହିଥିଲେ ଯେ କୈନର କିମ୍ବା ହେବଲଙ୍କ ରକ୍ତ ପୃଥିବୀରୁ ଡାକ ଛାଡ଼ିଲା। ଆମେ ଏବ୍ରି 12 ପାଉ ଯେ ଖ୍ରୀଷ୍ଟଙ୍କ ନିୟମର ରକ୍ତ ହେବଲର ରକ୍ତ ଅପେକ୍ଷା ଉତ୍କୃଷ୍ଟତର କଥା କହିଥାଏ। ଦେଖନ୍ତୁ, ଆମେ ପାଉ ଯେ ରକ୍ତ କଥା କୁହେ, ଏହା ଆପଣଙ୍କ ତରଫରୁ କଥା କୁହେ, ଆପଣଙ୍କ ଭିତରେ ଥିବା ସେହି ଜୀବନ ପାତିତ ରକ୍ତରୁ କଥା କହିଥାଏ। ଆମେନ୍। ଓ ଭାଇ, ମୋର ଇଚ୍ଛା ସମସ୍ତେ ତାହା ଦେଖିପାରନ୍ତୁ, ବୁଝିଲେ? ଯଦି ଆପଣ ଏହା ଦେଖିପାରିବେ ଯେ ତାହା କଣ ଅଟେ, ଏହା ତ ଆପଣଙ୍କ ଭିତରେ ଥିବା ସେହି ଜୀବନ ଅଟେ। ଦେଖନ୍ତୁ, ସେହି ରକ୍ତ ଆପଣଙ୍କୁ ଏହା ସହିତ ଚିହ୍ନିତ କରୁଅଛି, ଏହା ସେହି ଚିହ୍ନ ଅଟେ। ସେହି ଏହା କଣ ଅଟେ? ସେହି ରକ୍ତ ଆପଣଙ୍କ ପାଇଁ ପାତିତ ହୋଇଥିଲା, ଆପଣ ଗ୍ରହଣ କରିଛନ୍ତି ଏବଂ ସେହି ଜୀବନ ଆପଣଙ୍କ ଭିତରକୁ ଆସିଅଛି। ଆପଣଙ୍କ ପାଖରେ ସେହି ଚିହ୍ନ ଅଛି, ତାହା ହେଉଛି ପବିତ୍ର ଆତ୍ମା। ତାପରେ ଯେତେବେଳେ ଆମେମାନେ ପ୍ରାର୍ଥନା କରୁ, ଆମ ପାଖରେ ଆମର ପ୍ରାର୍ଥନା ଗୁଡ଼ିକ ସହିତ ଉପସ୍ଥାପନ କରିବା ପାଇଁ ଚିହ୍ନ ରହିବା ଆବଶ୍ୟକ, ଯେପରି ମୁଁ କହିଥିଲି। ଏବଂ ବର୍ତ୍ତମାନ ନିଜ ପାଇଁ ବିଶ୍ୱାସ କରନ୍ତୁ ଏବଂ ସେ ଚିହ୍ନକୁ ସମଗ୍ର ପରିବାରରେ ପ୍ରୟୋଗ କରନ୍ତୁ, ଯେପରିକି ମିଶରରେ, ଜିରିହରେ,
କିମ୍ବା ପ୍ରେରିତ 16:31 ହୋଇଥିଲା। ଆମେ ପାଉ ଯେ ପାଉଲ ରୋମିଓ ସତସେନାପତିଙ୍କୁ କହିଲେ ତୁମେ ବିଶ୍ୱାସ କର ଏବଂ ତୁମର ସମସ୍ତ ଗୃହ ଉଦ୍ଧାର ପାଇବ। ଏହାକୁ ନିଜ ପରିବାରରେ ବ୍ୟବହାର କରନ୍ତୁ। ଯଦି ଆପଣଙ୍କର ଏକ ଉଦ୍ଧାର ପାଇନଥିବା ସନ୍ତାନଟିଏ ଅଛି, ସେ ଚିହ୍ନକୁ ଠିକ୍ ତାହାର ଉପରେ ରଖନ୍ତୁ। କୁହନ୍ତୁ, ପ୍ରଭୁ ପରମେଶ୍ୱର, ମୁଁ ତାକୁ ଦାବି କରେ। ଠିକ୍ ସେଇଟାରେ ରୁହନ୍ତୁ। ଯଦି ଆପଣଙ୍କର ଏକ ମା ଅଛନ୍ତି କିମ୍ବା ଜଣେ ପ୍ରିୟଜନ ଅଛନ୍ତି ଯିଏକି ଉଦ୍ଧାର ପାଇନାହାନ୍ତି, ସେହି ଚିହ୍ନକୁ ସେମାନଙ୍କ ଉପରେ ରଖନ୍ତୁ ଆଉ କୁହନ୍ତୁ, ପ୍ରଭୁ ପରମେଶ୍ୱର, ମୁଁ ଏହା ଦାବି କରେ। ନିଜ ଘରରୁ, ସମସ୍ତ ସାଂସାରିକ ଆବର୍ଜନା ମଧ୍ୟରୁ ବାହାରି ଯାଆନ୍ତୁ। ଏହା ପାଇଁ ପ୍ରସ୍ତୁତ ହୁଅନ୍ତୁ। ନିଜର ଛୋଟ ପ୍ୟାଣ୍ଟ ଗୁଡ଼ିକୁ ପୋଡ଼ି ଦିଅନ୍ତୁ। ନିଜର ତାସପତ୍ତା ଖେଳ ମେଜ ଗୁଡ଼ିକୁ ଫୋପାଡ଼ି ଦିଅନ୍ତୁ। ନିଜର ସିଗାରେଟ୍ରୁ ମୁକ୍ତି ପାଆନ୍ତୁ। ନିଜର ଅବିଶ୍ୱାସ ଏବଂ ନିଜର ମଣ୍ଡଳୀ କାଗଜ ପତ୍ରକୁ ଆବର୍ଜନା ପାତ୍ରରେ ପକାଇ ଦିଅନ୍ତୁ ଯେଉଁଠାରେ ସେମାନଙ୍କ ସ୍ଥାନ ଅଛି। ଆମେନ୍। ତାପରେ ଆପଣ ପ୍ରସ୍ତୁତ ହେଉଥାନ୍ତି। ତେବେ କଣ କରିବେ? ତାପରେ ପ୍ରକୃତ ପ୍ରମାଣ, ପ୍ରକୃତ ବିଶ୍ୱାସ ସହିତରେ ପ୍ରାର୍ଥନାରେ ସେହି ଚିହ୍ନକୁ ପ୍ରୟୋଗ କରନ୍ତୁ। ଏହାକୁ ପ୍ରୟୋଗ କରନ୍ତୁ, ଆତ୍ମବିଶ୍ୱାସରେ ଏହାକୁ ପ୍ରୟୋଗ କରନ୍ତୁ। ଯେତେବେଳେ ଆପଣ ସେ ଚିହ୍ନକୁ ପ୍ରୟୋଗ କରିବେ, ଏହା ଜାଣି ରଖନ୍ତୁ ଯେ ଆପଣ ସଫା ହୋଇଛନ୍ତି। ଯଦି ଆମର ହୃଦୟ ଆମକୁ ଦୋଷ ନ ଦିଏ, ତେବେ ଆମର ଅନୁରୋଧ ଶୁଣାଯାଏ। ଯେପର୍ଯ୍ୟନ୍ତ ଆପଣ ଲୋକମାନେ ସେହି କାର୍ଯ୍ୟଗୁଡ଼ିକ କରୁଛନ୍ତି ଯାହାକି ଭୁଲ ଅଟେ, ତେବେ ଆପଣ କିପରି ଭାବରେ ପରମେଶ୍ୱରଙ୍କୁ ଆପଣଙ୍କ ପାଇଁ କିଛି କରିବାକୁ କହିପାରନ୍ତି? ଯେତେବେଳେ କି ଆପଣ ଜାଣନ୍ତି ଯେ ଆପଣ ଭୁଲ ଅଛନ୍ତି, ସେହି କାରଣରୁ ହିଁ ଆମେ କେବଳ ଆଗକୁ ଝୁଣ୍ଟି ପଡ଼ିଥାଉ ଓ ପଛକୁ ଝୁଣ୍ଟି ପଡ଼ିଥାଉ। ମୁଁ ଏହାକୁ ଆଘାତ କରିବା ପାଇଁ କହୁନାହିଁ, ମୁଁ ଏହି ବିଷୟଗୁଡ଼ିକୁ ସଠିକ୍ କରିବାକୁ, ସଳଖ କରିବାକୁ କହୁଅଛି। ଆପଣ ଏହାକୁ କିପରି ସଦମ ଏବଂ ଗମରାର ପାଉଁଶ ଉପରେ ନିର୍ମାଣ କରିବାକୁ ଯାଉଛନ୍ତି? ଫେରି ଆସନ୍ତୁ। ସଂଗଠନ ଏବଂ ସେବକମାନେ ଲୋକମାନଙ୍କୁ କିଛି ବି କରିବାକୁ ଅନୁମତି ଦେଇଅଛନ୍ତି ଏବଂ ରକ୍ଷା ପାଇଯିବାକୁ ଦେଇଅଛନ୍ତି, ଏବଂ କେବଳ ସେମାନଙ୍କର ନାମକୁ ଏକ ପୁସ୍ତକରେ ରଖିବାକୁ ଦେଇଥାନ୍ତି ଏବଂ ସେଗୁଡ଼ିକୁ ଏହା, ତାହା ଏବଂ ଅନ୍ୟ କିଛି ଡାକିବାକୁ ଦେଇଥାନ୍ତି, ଯେତେବେଳେ କି ଏହା ଏକ ଅପମାନଜନକ ବିଷୟ ଅଟେ। ଏବଂ ଏହା ଏମନ୍ତ ହୋଇଯାଇଅଛି ଯେ ବିଶ୍ୱାସ ଏପରି କିଛି ବିଷୟ ଅଟେ ଯାହାକି ଏପରି ସୁଦ୍ଧା ନୁହେଁ, ଏପରିକି ବହୁତ ଅଳ୍ପ ହିଁ ସୁଦ୍ଧା କଦାଚିତ ତାହା ଜାଣନ୍ତି ଯେ ଏହା କଣ। ସେମାନେ ସେମାନଙ୍କର ଏକ ଭରସା ଅଛି କିନ୍ତୁ ବିଶ୍ୱାସ ନାହିଁ। ଆପଣଙ୍କୁ ଫେରିବାକୁ ଅଛି ସେହି ବିଷୟକୁ ଯେଉଁଠାରେ ସବୁକିଛି ପରିଷ୍କାର କରାଯାଇ ସଫା ହେବ। ତାପରେ ନିଜର ଚିହ୍ନକୁ ନିଅନ୍ତୁ, ଯେପରିକି ଆପଣ ଜାଣନ୍ତି ଯେ ଆପଣଙ୍କ ଭିତରେ ଯୀଶୁଖ୍ରୀଷ୍ଟ ଅଛନ୍ତି। ତାପରେ ଏହାକୁ ପ୍ରୟୋଗ କରନ୍ତୁ। ଯଦି କିଛି ଗୋଟାଏ ଘଟିତ ହୁଏ ନାହିଁ, ତେବେ ସେଠାରେ କିଛି ଗୋଟାଏ ଭୁଲ ଅଛି। ପୁନର୍ବାର ଫେରି ଯାଆନ୍ତୁ। ଆପଣ ନିଜ ହାତରେ ଭୁଲ ବିଷୟ ରଖିଛନ୍ତି। ସେ ଏହାର ପ୍ରତିଜ୍ଞା କରିଥିଲେ, ସେହି ସେହି ଜଣକା ଯିଏକି ପ୍ରତିଜ୍ଞା କରିଥିଲେ। ଏହାକୁ ଲଗାନ୍ତୁ। ଏଫିସିଅ 2:12 ପାଠ କରନ୍ତୁ। କୌଣସି ସମୟରେ ଯଦି ଆପଣ ଚାହିଁବେ ଏବଂ ଆପଣ ସେଠାରେ ତାହା ପାଇବେ। ଏଭ୍ରି 9:11 ମଧ୍ୟ ଧ୍ୟାନ ଦିଅନ୍ତୁ। ପାଉଲ କହିଲେ, ଜୀବନ୍ତ ବାକ୍ୟ ସହିତ ଜୀବନ୍ତ ପରମେଶ୍ୱରଙ୍କ ସେବା କରିବା। କେବଳ ଏହା କହୁନାହିଁ ଯେ ମୁଁ ଜଣେ ଏଭ୍ରି କରୁଥିବା ପରି ଉପରକୁ ଯିବି, ଯେମିତି ସେ ତାର ବଳିଦାନକୁ ନେଇଥାଏ ଏବଂ ମାର୍ଗରେ ଯାଉଥାଏ ଏକ ବଡ ହୃଷ୍ଟପୃଷ୍ଟ ବଳଦ ସହିତ, ଏବଂ ତା ଉପରେ ନିଜର ହାତକୁ ରଖି ଆପଣଙ୍କୁ ଚିହ୍ନିତ କରିଥାଏ ଏବଂ ରକ୍ତପାତିତ ହୋଇଥାଏ, ଧାର୍ମିକ ଅନୁଭବ କରି ଫେରି ଯାଇଥାଏ। ଝିଅବା ତା ଆବଶ୍ୟକ କରିଥିଲେ, ସେ ତାହା କଲେ। ତାପରେ ପରବର୍ତ୍ତୀ ପିଢି, ବୋଧହୁଏ ସେମାନେ ଟିକେ ଥଣ୍ଡା ହୋଇଗଲେ, ଅନ୍ୟ କେହି ଜଣେ ଟିକେ ଅଧିକ ଥଣ୍ଡା ହୋଇଗଲେ। ପ୍ରଥମ ବିଶ୍ୱ ଆପଣ ଜାଣନ୍ତି, ଏହା ଏକ ପାରିବାରିକ ପରମ୍ପରାରେ ପରିଣତ ହୋଇଗଲା। ତାହା ହିଁ ଅଟେ ଯାହା ପେଣ୍ଟିକସ୍ର ଆମ ପାଇଁ ହୋଇଯାଇଅଛି, ଏକ ପାରିବାରିକ ପରମ୍ପରା। ଆମେ ତଳକୁ ଆସୁ, କହୁ, ଆଜି ରାତିରେ ସେ ଟେଲିଭିଜନ କାର୍ଯ୍ୟକ୍ରମ କଣ ବହୁତ ଭଲ ନଥିଲା କି? ଆଶ୍ଚର୍ଯ୍ୟ କରେ ଯେ ସେମାନେ ଗିର୍ଜାରେ କଣ କଲେ। ପ୍ରଭୁ ଯୀଶୁ ସୁସ୍ଥ କର, ଓ ଦୟା ହେଉ, ବୁଝିଲେ? ଏହା ଏକ ପାରିବାରିକ ପର। ଆପଣ ଜାଣନ୍ତି, ମୁଁ ଅନ୍ୟ ଦିନ ପରଭାଷାରେ କଥା କହିଥିଲି, ମୁଁ ଏହା କିମ୍ବା ତାହା ସହିତ ଅଟେ। ଆପଣ ଜାଣନ୍ତି, ଓ ଏହା ଏକ ପାରିବାରିକ ପରମ୍ପରା ଅଟେ। କଣ ଆପଣ ଜାଣିଛନ୍ତି ଯେ ପରମେଶ୍ୱର କଣ କହିଲେ? ପରମେଶ୍ୱର କହିଲେ, ତୁମର ଚର୍ବି ଏବଂ ମେଷ ମୋ ନାକରେ ଦୁର୍ଗନ୍ଧ ସଦୃଶ। ଠିକ୍, ତୁମର ବଳିଦାନ ଦୁର୍ଗନ୍ଧ ସଦୃଶ ହୋଇଯାଇଅଛି। ଏବଂ ସେହିପରି ପେଣ୍ଟିକୋଷ୍ଟାଲ ବଳିଦାନ ମାନ ଏବଂ ଆମର ସମସ୍ତ ନାମଧାରୀ ଗର୍ଭମାନ ଏବଂ ବାଦାନୁବାଦ ମାନ ଏବଂ ଆମର ସ୍ତ୍ରୀ ଲୋକମାନେ ଏବଂ ପୁରୁଷମାନେ ଯେପରି ଭାବରେ କରନ୍ତି, ଭକ୍ତିର ଏକ ରୂପ ଧାରଣ କରନ୍ତି, ସଙ୍ଗୀତର ଲୟରେ କାମ କରନ୍ତି, ଏବଂ କେହି କେହି କିଛି ସମୟ ଉପର ଓ ତଳକୁ ଡିଆଁ ମାରନ୍ତି ଏବଂ ଏହା ଶେଷ ହୋଇଯାଏ, ଯେପରିକି ଗୋଟିଏ ବାଲ୍ଟି ପାଣି ଏହା ଉପରେ ଢାଳି ଦିଆଯାଇଅଛି। ଯଦି ପରମେଶ୍ୱରଙ୍କ ବାକ୍ୟ ଆସେ ଓ କିଛି କୁହେ, ମାମଲାଟି କଣ ଅଟେ? ଆପଣଙ୍କର ବଳିଦାନ ଗୁଡ଼ିକ ଜିହୋବାଙ୍କ ଆଗରେ ଦୁର୍ଗନ୍ଧ ହେବାକୁ ଲାଗିଲା। ଏବଂ ଏହା ସେହି ସମୟରେ ହୋଇଥିଲା ଯେ ଯିଶାୟା ଦୃଶ୍ୟକୁ ଆସିଥିଲେ ଓ ସେମାନଙ୍କୁ କହିଥିଲେ, ମୁଁ ତୁମକୁ ଏକ ଅନନ୍ତକାଳୀନ ଚିହ୍ନ ଦେବି, ଜଣେ କୁମାରୀ ଗର୍ଭବତୀ ହେବ। ଦେଖନ୍ତୁ, ଆପଣ ସେଠାରେ ଅଛନ୍ତି ମୃତ ରୂପମାନ ଏବଂ ମତମାନ ନୁହେଁ, ନା, ମାତ୍ର ଏକ ଜୀବନ୍ତ ବାକ୍ୟ, ଜଣେ ଜୀବନ୍ତ ପରମେଶ୍ୱର ଯିଏକି ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି ଏବଂ ଆମ ମଧ୍ୟରେ ଜୀବିତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଏହି ମଣ୍ଡଳୀ ଗୁଡ଼ିକ ସେହିପରି, ଯେଉଁମାନେ କି ଏହିସବୁକୁ ବିଶ୍ୱାସ କରନ୍ତି, ସେମାନେ ଅସ୍ୱୀକାର କରନ୍ତି ଯେ ସେହି ଟୋକେନ୍ ବା ଚିହ୍ନ ଭଳି କୌଣସି ବିଷୟ ଅଛି। ତେବେ ଜଣେ ବ୍ୟକ୍ତି ମୋତେ କହିବାକୁ ଚେଷ୍ଟା କଲେ, କେବଳ 12 ଜଣ ପ୍ରେରିତ ହିଁ ପବିତ୍ର ଆତ୍ମାକୁ ଗ୍ରହଣ କରିଥିଲେ, ସେଇଠାରେ ତାହା ହିଁ ସବୁକିଛି ଥିଲା। ହଁ, ଓ କିନ୍ତୁ ଆମେ ଯେଉଁମାନେ କି ବାକ୍ୟକୁ ବିଶ୍ୱାସ କରୁ, ଭିନ୍ନ ଜାଣୁ,
ଆମେ ଜାଣୁ ଯେ ଏହା ଜୀବନ୍ତ ଉପସ୍ଥିତି ଅଟେ, କାରଣ ଆମେ କିପରି ଜାଣିବା ଯେ ଏହା ଖ୍ରୀଷ୍ଟଙ୍କ ଜୀବନ୍ତ ଉପସ୍ଥିତି ଅଟେ? ସେହି ଆତ୍ମା ଯାହା ଆମମାନଙ୍କ ମଧ୍ୟରେ ଅଛନ୍ତି, ଏହା ଠିକ ସେ ସମାନ କାର୍ଯ୍ୟକୁ କରେ ଯାହା ସେ କରନ୍ତି।
ତାହା ହିଁ ହେଉଛି ଏହାର ପ୍ରମାଣ। ଗୋଟିଏ ଦ୍ରାକ୍ଷାଲତା ଏହା ଧାରଣ କରିଥିବା ଫଳ ଦ୍ୱାରା ଜଣାଯାଇଥାଏ, ଏବଂ ତାପରେ ଯଦି ସେହି ପ୍ରଥମ ଦ୍ରାକ୍ଷାଲତା ଆସିଲା ଏବଂ ସେମାନେ ଏହା ପଛରେ ପୀଡ଼ିତମାନଙ୍କର ଏକ ପୁସ୍ତକ ଲେଖିଲେ ଆଉ ସେହି ସମାନ ବିଷୟ ଯାହା ଯୀଶୁ କରିଥିଲେ ସେହି ପୀଡ଼ିତମାନେ ତାହା କଲେ, ତାହେଲେ ଯେତେବେଳେ ସେହି ଦ୍ରାକ୍ଷାଲତା ପୁନର୍ବାର ଆସିବ ଏହା ଠିକ ସେ ସମାନ କାର୍ଯ୍ୟକୁ ସାଧନ କରିବ।
ଦେଖନ୍ତୁ ଏବ୍ରି 13:8 କୁହେ ଯେ ସେ ସମାନ ଅଟନ୍ତି ଓ ମୋ ପ୍ରଭୁ, ପ୍ରମାଣ କରେ ଯେ ପରମେଶ୍ୱର ତାଙ୍କୁ ଆମ ପାଇଁ ଉଠାଇ ଅଛନ୍ତି ତାଙ୍କର ପ୍ରତିଜ୍ଞାତ ବାକ୍ୟ ଅନୁସାରେ। ପ୍ରତିଜ୍ଞାର ଏକ ମୁଦ୍ରା। ଏଫିସିଓ 4:30 କୁହେ, ପରମେଶ୍ୱରଙ୍କ ପବିତ୍ର ଆତ୍ମାକୁ ଶୋକିତ କର ନାହିଁ, ଯେଉଁଥିରେ ତୁମେ ମୁକ୍ତିର ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ପରବର୍ତ୍ତୀ ଉଦ୍ଦୀପନା ପର୍ଯ୍ୟନ୍ତ ନୁହେଁ, ତୁମର ମୁକ୍ତି ଦିବସ ପର୍ଯ୍ୟନ୍ତ। ପ୍ରଥମ କରନ୍ଥୀୟ 12 ଅନୁଯାୟୀ ଏଥିରେ ବାପ୍ତିଜିତ ହୋଇଅଛ ଏବଂ ତାହାଙ୍କଠାରେ ସମ୍ପୂର୍ଣ୍ଣତା ଅଛି ଏବଂ ତାହାଙ୍କଠାରେ କୌଣସି ପାପ ଚିହ୍ନା ଯାଏ ନାହିଁ।
ଯିଏ ପରମେଶ୍ୱରଙ୍କ ଠାରୁ ଜନ୍ମ ହୋଇଅଛି ସେ ପାପ କରେ ନାହିଁ, ପରମେଶ୍ୱରଙ୍କ ବୀଜ ତାହାଠାରେ ରହିଥାଏ ଏବଂ ସେ ପାପ କରିପାରେ ନାହିଁ। ସେହି ଚିହ୍ନ ସେଠାରେ ରହିଥିବା ବେଳେ ସେ କିପରି କରିପାରେ? ଟୋକନ ହିଁ ହେଉଛି ସେ ଚିହ୍ନ ଯେ ସେ ଗ୍ରହଣ କରାଯାଇଅଛି।
ଏବଂ ତେବେ ଆପଣ କୁହନ୍ତି ମୁଁ ପାପ କରେ, ତେବେ ତ ତାହେଲେ ଆପଣ ସେ ଚିହ୍ନ କେବେ ହେଁ ପାଇନଥିଲେ, ବୁଝିଲେ?
ଟୋକନ ହିଁ ହେଉଛି ସେହି ପ୍ରତିବନ୍ଧକ ଯାହା ଦର୍ଶାଏ ଯେ ମୂଲ୍ୟ ପ୍ରଦାନ କରାଯାଇଅଛି। ଯଦି ଶୈତାନ ଏହାକୁ ଆପଣଙ୍କୁ ଦେବାକୁ ଚେଷ୍ଟା କରେ, କେବଳ ଏ ବିଷୟରେ ଚିନ୍ତା କରନ୍ତୁ, ଯଦି ଶୈତାନ ଆପଣଙ୍କୁ କିଛି ଅସୁସ୍ଥତା ଦେବାକୁ ଚେଷ୍ଟା କରେ କିମ୍ବା ଆପଣଙ୍କୁ କିଛି ଦେବାକୁ ଚେଷ୍ଟା କରେ, ତେବେ ଆପଣ ଜାଣିଛନ୍ତି ଯେ କଣ କରିବାକୁ ଅଛି, ତାକୁ ନିଜର ଚିହ୍ନ ଦେଖାନ୍ତୁ।
ନିଶ୍ଚିତରେ ଅସୁସ୍ଥତା ଖ୍ରୀଷ୍ଟିଆନକୁ ଆଘାତ କରେ, ତାକୁ ଆପଣଙ୍କର ଚିହ୍ନ ଦେଖାନ୍ତୁ ଏବଂ ତାକୁ ପ୍ରମାଣ କରନ୍ତୁ ଯେ ଆପଣ ପରମେଶ୍ୱରଙ୍କର ଏକ କ୍ରୟ କରାଯାଇଥିବା ଉତ୍ପାଦ ଅଟନ୍ତି। ଶୈତାନକୁ ପ୍ରତିରୋଧ କର ଏବଂ ସେ ତୁମଠାରୁ ପଳାୟନ କରିବ। ତାହାଙ୍କର ପ୍ରତିଜ୍ଞାତ ବାକ୍ୟରେ ଆପଣଙ୍କର ଅଟଳ ବିଶ୍ୱାସ ଉପରେ ସେ ଚିହ୍ନକୁ ଧରି ରଖନ୍ତୁ। ପରମେଶ୍ୱର ଥରେ ଏକ ଟୋକନ ପାଇଁ ଏକ ମେଘଧନୁ ଚିହ୍ନ ଦେଇଥିଲେ। ମୁଁ ଶେଷ କରୁଛି, ଏକ ଟୋକନ ପାଇଁ ମେଘଧନୁ ଚିହ୍ନ ଦେଇଥିଲେ। ମୋ ପାଖରେ ପ୍ରାୟ 10 ମିନିଟ୍ ଅଛି ଏବଂ ତାପରେ ଏକ ପ୍ରାର୍ଥନା ପଙ୍କ୍ତି ନେବା। ସେ ସଦାକାଳ ସେ ଚିହ୍ନ ପ୍ରତି ସତ୍ୟ ରହିଥିଲେ। କଣ ସେ ରହିଥିଲେ? ସେ ଏବେ ମଧ୍ୟ କରନ୍ତି। ଏ ସମସ୍ତ ହଜାରେ ବର୍ଷ ମଧ୍ୟରେ ସେ କେବେ ବି ଥରେ ଗୋଟିଏ ଥର ଏହାକୁ ପ୍ରଦର୍ଶନ କରିବାରେ ବିଫଳ ହୋଇନାହାନ୍ତି। ସେ ଚିହ୍ନ ପ୍ରତି ସତ୍ୟ ରହିଥିଲେ। ଆମକୁ ଏହା ଦର୍ଶାଏ ଯେ ସେ ସର୍ବଦା ଏବଂ କେବେ ବି ତାହାଙ୍କର ଚିହ୍ନ ଗୁଡିକୁ ସମ୍ମାନ କରିବାରେ ବିଫଳ ହେବେ ନାହିଁ। ମୋର ଫରକ ପଡେ ନାହିଁ ଯେ ଏହା ଯଦି ଯୀଶୁ 10,000 ବର୍ଷ ପାଇଁ ଆସନ୍ତି ନାହିଁ, ଆପଣ ଚିହ୍ନ ରଖିଥାନ୍ତୁ, ତଥାପି ତାହାଙ୍କୁ ଏହାକୁ ସମ୍ମାନ କରିବାକୁ ପଡିବ। ଏଥିରେ ଯାଏସେ ନାହିଁ ଯେ କେତେ ଜିନିଷ ବଦଳେ, ଆଉ ଯାହା କିଛି ବି ହେଉ ତାହାଙ୍କୁ ତ ସେ ଚିହ୍ନକୁ ସମ୍ମାନ କରିବାକୁ ହିଁ ଅଛି। ସେ କହିଛନ୍ତି ଯେ ସେ କରିବେ, ଠିକ ଅଛି। ସେ ଆଶା କରନ୍ତି ଯେ ଆମେ ବର୍ତ୍ତମାନ ଆମର ପରମେଶ୍ୱର ଦତ୍ତ ବିଶ୍ୱାସ ଉପରେ ତାହାଙ୍କର ଚିହ୍ନକୁ ପ୍ରଦର୍ଶନ କରୁ ରାଷ୍ଟ୍ରର ଏବଂ ଜଗତରେ ଥିବା ପ୍ରତ୍ୟେକ ଅବିଶ୍ୱାସୀ ପନ୍ଥ ପ୍ରତି, ଯେଉଁମାନେ କି ବିଶ୍ୱାସ କରନ୍ତି ଯେ ଚିହ୍ନ ଏବଂ ଚମତ୍କାରମାନ ବିଶ୍ୱାସୀଙ୍କୁ ଅନୁସରଣ କରେ ନାହିଁ। ଏବଂ ଏହି ଚିହ୍ନ ପ୍ରତି ସଚ୍ଚୋଟ ରୁହନ୍ତୁ ଏବଂ ଏହା ଦର୍ଶାଏ ଯେ ଯାତ୍ରାର ମୂଲ୍ୟ ପ୍ରଦାନ କରାଯାଇଅଛି ଏବଂ ଆମ ଭିତରେ ଚିହ୍ନର ଜୀବନ ରଖି ପୁନରୁତ୍ଥାନ ପାଇଁ ଆମେ ଗ୍ରହଣ କରାଯାଇଅଛୁ। ତାହା ଏକ କଷ୍ଟକର ବାର୍ତ୍ତା, କିନ୍ତୁ ଏହା ସତ୍ୟ ଅଟେ। ତାହା ହିଁ ଅଟେ ଯାହା ଆମର ଆବଶ୍ୟକତା ଅଛି। ତାହା ହେଉଛି ସତ୍ୟ। ପରମେଶ୍ୱର ଆମକୁ ସତ୍ୟ ଜାଣିବାରେ ସାହାଯ୍ୟ କରନ୍ତୁ। ତୁମେ ସତ୍ୟ ଜାଣିବ ଏବଂ ସତ୍ୟ ତୁମକୁ ମୁକ୍ତ କରିବ। ମୁଁ ଦାବି କରେ ଯେ ଯୀଶୁଖ୍ରୀଷ୍ଟ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ମୁଁ ବିଶ୍ୱାସ କରେ ଯେ ପରମେଶ୍ୱର ଠିକ ବର୍ତ୍ତମାନ ପବିତ୍ର ଆତ୍ମାକୁ ଚିହ୍ନ ସ୍ୱରୂପ ଦିଅନ୍ତି, ପ୍ରସ୍ଥାନ କରିବା ଠିକ ପୂର୍ବରୁ, କନ୍ୟାର ଠିକ ମଣ୍ଡଳୀରୁ ବାହାରିଯିବା ପୂର୍ବରୁ। ମୁଁ ବିଶ୍ୱାସ କରେ ଯେ ସେଠାରେ ଏତେ ଅଧିକ ନିରର୍ଥକ କଥା ଅଛି ଏବଂ ଲୋକମାନେ କହୁଛନ୍ତି ଯେ ସେମାନେ ପାଟି କରିଥିଲେ, ସେମାନେ ପରଭାଷାରେ କଥା କହିଥିଲେ। ମୁଁ ସେହି ବିଷୟଗୁଡ଼ିକର ବିଶ୍ୱାସ କରେ, ମାତ୍ର ଆପଣ ତାହା ଉପରେ ନିର୍ଭର କରିପାରନ୍ତି ନାହିଁ। ଆପଣ ଏହା ଉପରେ କିପରି ନିର୍ଭର କରିପାରନ୍ତି ଏବଂ ତାପରେ ବାକ୍ୟକୁ ଅସ୍ୱୀକାର କରିପାରନ୍ତି? ବୁଝିଲେ, ସେହି ଚିହ୍ନ ହେଉଛି ଆପଣଙ୍କ ଭିତରେ ବାକ୍ୟ ଚିହ୍ନିତ ହୋଇ ନିଜେ ବଞ୍ଚି ରହୁଥିବା। ତାହା ହେଉଛି ପରମେଶ୍ୱର ତାହାଙ୍କ ନିଜର ଅନୁବାଦକ ହେବା। ଆପଣଙ୍କୁ କହିବାକୁ ପଡେ ନାହିଁ, ଆଚ୍ଛା ତୁମେ ମୋ କଥାକୁ ବ୍ୟାଖ୍ୟା କର। ତାହା ଏହା ନୁହେଁ, ସେ ଆପଣଙ୍କର ଜୀବନକୁ ବାକ୍ୟ ଦ୍ୱାରା ବ୍ୟାଖ୍ୟା କରନ୍ତି। ଯେତେବେଳେ ସେ ଆପଣଙ୍କର ଶବ୍ଦକୁ ନିଅନ୍ତି ଯାହା ଆପଣ ଅଟନ୍ତି ଏବଂ ସେଥିଦ୍ୱାରା ତାହାଙ୍କର ବାକ୍ୟକୁ ଚିହ୍ନଟ କରନ୍ତି, ସେଠାରେ କୌଣସି ବ୍ୟାଖ୍ୟାର ଆବଶ୍ୟକତା ନାହିଁ, ଏହା ତ ସେଠାରେ ପୂର୍ବରୁ ଥାଏ। ପରମେଶ୍ୱର ତାହାଙ୍କର ନିଜର ବ୍ୟାଖ୍ୟା କରନ୍ତି ଏବଂ ଆମ ପାଖରେ ଏହି ଦିନ ପାଇଁ ଏହି ପ୍ରତିଜ୍ଞାମାନ ରହିଛି। ହେ ଡାଲାସ, ଆପଣମାନେ ଖ୍ରୀଷ୍ଟିଆନ ମାନଙ୍କର ସୁନ୍ଦର ସମୂହ, ଆଜିର ଏହି ବିଷୟଗୁଡ଼ିକ ସହିତ ବହି ଚାଲିଯାଉ ନାହିଁ ଯାହାକି ଆପଣ ଚାରିଆଡ଼େ ହେଉଥିବାର ଦେଖନ୍ତି, କାରଣ ଏହା ନଷ୍ଟ ହେବାକୁ ଯାଉଅଛି। ସେ ଚିହ୍ନକୁ ସବୁବେଳେ ଦେଖାନ୍ତୁ, ସେ ଚିହ୍ନକୁ ପ୍ରଦର୍ଶିତ କରନ୍ତୁ, ବାଇବେଲ ପାଠ କରନ୍ତୁ,
ସବୁକିଛି ବିଷୟ ନିକଟକୁ ଆସନ୍ତୁ। ଏବଂ ଯଦି ଆପଣଙ୍କ ଭିତରେ ଥିବା ଆପଣଙ୍କର ଆତ୍ମା ତାହାକୁ ଆମେନ୍ କହୁନାହିଁ, ତାହେଲେ ଉତ୍ତମ ହେବ ଯେ ଆପଣ ଫେରିଯାଆନ୍ତୁ ଚିହ୍ନ ପାଇଁ। ଆପଣ ଯାହା ପାଇଛନ୍ତି ତାହାକୁ ବଦଳାଇ ଦିଅନ୍ତୁ। ଆପଣ ତାହା ପାଇନାହାନ୍ତି। ମୁଁ ଜାଣେ ଯେ ତାହା ଗୋଟିଏ ଅପରାହ୍ନରେ କହିବା ହେତୁ ବହୁତ ଅଧିକ ଅଟେ ଏବଂ ଏହା ବର୍ତ୍ତମାନ 4:30 ହେଉଅଛି। ଏହା ବର୍ତ୍ତମାନ ସମୟ ହେଲାଣି ଏବଂ ଯଦି ଆମେ ପ୍ରାର୍ଥନା ପଙ୍କ୍ତି ସହିତ 5 ସୁଦ୍ଧା ବାହାରକୁ ଯାଇପାରିବା। କଣ ଆପଣ ବିଶ୍ୱାସ କରନ୍ତି ଯେ ଯୀଶୁଖ୍ରୀଷ୍ଟ ଆଜି ଜୀବିତ ଅଛନ୍ତି ଏବଂ ରାଜତ୍ୱ କରୁଛନ୍ତି? କଣ ଆପଣ ବିଶ୍ୱାସ କରନ୍ତି ଯେ ମୁଁ ଆପଣଙ୍କୁ ଯାହା କହିଛି ତାହା ସତ୍ୟ ଅଟେ? ଏହା ତ ସେହି ଚିହ୍ନ ଅଟେ, ସେହି ଆବଶ୍ୟକତା ଅଟେ। ମୁଁ କେବଳ ତାହା କହିପାରେ ଯାହା ସତ୍ୟ ଅଟେ। ମୁଁ କେବଳ ତାହା କୁହେ ଯାହା ମୁଁ ଦେଖେ, ଯାହା ମୁଁ ଶୁଣେ, ଯାହା ମୋଠାରେ ପ୍ରକଟିତ ହୁଏ। ଏବଂ ମୁଁ ଏହା କାହିଁକି କହୁଅଛି, ହଜାର ଗୁଣର ହଜାର ଥର ଥରୁଟି ହେଲେ ଏପରି ହୋଇନାହିଁ ଯେ ଏହା ସତ୍ୟ ହେବାରେ ବିଫଳ ହୋଇଥାଏ। ତେବେ ତାହାକୁ ପରମେଶ୍ୱର ହିଁ ହେବାକୁ ଅଛି, ତେବେ ତାହା ପରମେଶ୍ୱର ହେବା ଆବଶ୍ୟକ। ତେବେ କଣ ପରମେଶ୍ୱର ଏପରି ଏକ ସେବା କାର୍ଯ୍ୟ କାହାରିକୁ ଦେବେ କି ଯିଏକି ଏହା ଜାଣିନଥାଏ ଯେ ସେମାନେ କେଉଁ ବିଷୟରେ କଥା ହେଉଛନ୍ତି? କଣ ସେ ନିଜକୁ ସେହି ଦର୍ଶୀ ଭାବରେ ସେଠାରେ ପରିଚିତ କରାଇବେ କି ଏବଂ ତାପରେ ବୁଲି ପଡ଼ି ତାଙ୍କୁ ଏକ ମିଶ୍ରିତ ବାକ୍ୟ ପ୍ରଦାନ କରିବେ କି? ସେହି ବ୍ୟକ୍ତି ଯିଏକି ଏହାକୁ ଅସ୍ୱୀକାର କରେ ସେହି ମିଶ୍ରିତ ଜଣକ ଅଟେ ଏବଂ ପରମେଶ୍ୱର ମିଶ୍ରିତ ନୁହନ୍ତି। ପରମେଶ୍ୱର ତାଙ୍କର ନିଜର ଅନୁବାଦକ ଅଟନ୍ତି। ସେ ଚିହ୍ନକୁ ଗ୍ରହଣ କରନ୍ତୁ, କୌଣସି ମଣ୍ଡଳୀ କିମ୍ବା କୌଣସି ରୂପକ ନୁହେଁ, କିମ୍ବା କୌଣସି ବିଷୟରେ ଯୋଗ ଦେବା ଉପରେ ବିଶ୍ରାମ କରନ୍ତୁ ନାହିଁ। ଚିହ୍ନକୁ ନେଇ ନିଅନ୍ତୁ, ଏହାକୁ ଧରିଥାନ୍ତୁ। ଏହା ହିଁ କେବଳ ଏକମାତ୍ର ବିଷୟ ଯାହା ପରମେଶ୍ୱର ଚିହ୍ନିବେ। ଯେତେବେଳେ ଆପଣ ସେହି ଘଟିକାକୁ ଆସିବେ, ଯେତେବେଳେ ଏହା ଆପଣଙ୍କର ମୃତ୍ୟୁର ସମୟ ଆସେ, ଉତ୍ତମ ହେବ ଯେ ଆପଣ ସେ ଚିହ୍ନକୁ ନିଜ ଉପରେ ଧରି ରଖିଥାନ୍ତୁ। ଏହା ଜାଣି ଯେ ତାହାଙ୍କର ଆସିବାର ଦିନରେ ସେହି ପୁନରୁତ୍ଥାନରେ ମୁଁ ସେହି ଚିହ୍ନକୁ ଉପସ୍ଥାପନ କରିପାରିବି। ଏହା ଏହି ଶରୀରରେ ହେବ ନାହିଁ, ଏହା ତ ସଢିଯାଇଛି, କିନ୍ତୁ ଏହି ଆତ୍ମାରେ ଯାହାକି ମରିପାରେ ନାହିଁ ଏହା ଅନନ୍ତ ଜୀବନ ଅଟେ। ସେ ଚିହ୍ନ ସେଠାରେ ବିଶ୍ରାମ କରେ ଆଉ ସେ ପ୍ରତିଜ୍ଞା କରିଥିଲେ, ମୁଁ ତାକୁ ଶେଷ ଦିନରେ ପୁନର୍ବାର ଉଠାଇବି। ସେ ସମାନ ଯୀଶୁଖ୍ରୀଷ୍ଟ ଏଠାରେ ଅଛନ୍ତି, ସେ ହେଉଛନ୍ତି ବାର୍ତ୍ତାବହ, ସେ ଅଟନ୍ତି। ଏଠାରେ ବାର୍ତ୍ତା ଅଛି ଏବଂ ସେ ତାହାଙ୍କର ବାର୍ତ୍ତାକୁ ଚିହ୍ନିବା ପାଇଁ ଏଠାରେ ବାର୍ତ୍ତାବହ ଅଟନ୍ତି। ମୁଁ ବାର୍ତ୍ତାବହ ନୁହେଁ, ସେ ହେଉଛନ୍ତି ବାର୍ତ୍ତାବହ ଏବଂ ଏହା ହେଉଛି ସେହି ବାର୍ତ୍ତା। ଏବଂ ଯଦି ଆପଣଙ୍କ ପାଖରେ ଏପରି ଏକ ଆତ୍ମା ଅଛି ଯାହାକି ତା ସହିତ ସହମତ ନୁହେଁ, ତେବେ ଏହା କିପରି ଭାବରେ ସେହି ବାର୍ତ୍ତାର ବାର୍ତ୍ତାବହ ହୋଇପାରେ? କେବଳ ସେହି ଚିହ୍ନ ହିଁ ଏହାକୁ ଚିହ୍ନଟ କରିବ। ଆମିନ୍। ମୁଁ ଧାର୍ମିକ ଅନୁଭବ କରୁଅଛି, ମୁଁ ପ୍ରକୃତରେ କରୁଅଛି। ମୋତେ ଲାଗୁଛି ଯେ ମୁଁ ବର୍ତ୍ତମାନ ଉଡ଼ିପାରେ, କାରଣ ମୁଁ ଜାଣେ ଯେ ମୁଁ କାହାକୁ ବିଶ୍ୱାସ କରିଛି ଏବଂ ମୁଁ ମୋର ଜୀବନକୁ ତାହାଙ୍କ ସହିତ ତାହାଙ୍କର ପୁନରୁତ୍ଥାନରେ ଚିହ୍ନିତ ହୋଇଥିବାର ଦେଖିଛି। ତାଙ୍କର ଉପସ୍ଥିତି ଏଠାରେ ଅଛି। ବନ୍ଧୁଗଣ, ଏହାକୁ ଗ୍ରହଣ କରନ୍ତୁ, ଦୟାକରି ନିଜ ହୃଦୟରେ ଗଭୀରତାରେ କରନ୍ତୁ। ମୁଁ ଜାଣେ ଆମେ ସମସ୍ତେ ବେଦୀ ଚାରିପାଖରେ ଆସି ପ୍ରାର୍ଥନା କରିଥାଉ, ତାହା ଏକ ପୁରୁଣା ମେଥଡିଷ୍ଟ ଧାରଣା ଅଟେ। ସେମାନେ ତାହା କେବେ ହେଲେ ବାଇବଲରେ କରିନାହାନ୍ତି। ବାଇବେଲ କୁହେ ଯେତେ ଲୋକ ବିଶ୍ୱାସ କଲେ ବାପ୍ତିଜିତ ହେଲେ, ତାହା ଠିକ। ବାଇବଲରେ ବେଦୀ ଡାକରା ଭଳି କୌଣସି ବିଷୟ ନାହିଁ, ତାହା ତ ଏପରି କିଛି ଅଟେ ଯାହା ଆମେ ଯୋଗ କରିଅଛୁ, ଯାହା ଠିକ ଅଟେ। ଯାହା କିଛି ପରମେଶ୍ୱର ଆଶୀର୍ବାଦ କରନ୍ତି ତା ଠିକ ଅଟେ, ଯେପରିକି ସେମାନେ କପଡ଼ା ଅଭିଷେକ କରନ୍ତି। ବାଇବଲରେ ସେପରି ଏକ ବିଷୟ କେବେ ହେଲେ ନଥିଲା। ସେମାନେ ପାଉଲଙ୍କ ଶରୀର ରୁମାଲ ଏବଂ ଅଙ୍ଗରକ୍ଷା ମାନ ନେଇଥିଲେ, କିନ୍ତୁ ଯେକୌଣସି ଉପାୟରେ ଆପଣ ଏହା କରିବାକୁ ଚାହାନ୍ତି, ଆପଣଙ୍କ ଆସନରେ, ବେଦୀରେ, ଯେଉଁଠାରେ ବି ତାହା ଅଟେ, ଏହା ଠିକ ଅଛି। ଗୋଟିଏ ମାତ୍ର ବିଷୟ ହେଲା ଆପଣଙ୍କ ପ୍ରତି ଏକ ଚିହ୍ନ ଭାବରେ ତାହାକୁ ପ୍ରୟୋଗ କରନ୍ତୁ। ତାପରେ ନିଜକୁ ଦେଖନ୍ତୁ ଏବଂ ଦେଖନ୍ତୁ ଯେ କେଉଁ ପ୍ରକାର ଜୀବନଯାପନ କରୁଛନ୍ତି। ଦେଖନ୍ତୁ ଯେ ଏହା ପ୍ରୟୋଗ ହୋଇଅଛି କି ନାହିଁ। ଯଦି ଏହା ହୋଇନାହିଁ, ତାହେଲେ ଆପଣଙ୍କ ପାଖରେ ଯାହା ଅଛି ତାହାକୁ ଗୋଟିଏ ପଟରେ ରଖି ଫେରି ଆସନ୍ତୁ, ଯେପର୍ଯ୍ୟନ୍ତ କି ସେ ଚିହ୍ନ ପ୍ରୟୋଗ ନ ହୋଇଯାଏ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ବୋଧହୁଏ ମୁଁ ଅତି ବେପୁର ଭାବରେ କହିଲି, ମାତ୍ର ପ୍ରଭୁ, ଯେପର୍ଯ୍ୟନ୍ତ ଆପଣ ଗୋଟିଏ କଣ୍ଟାକୁ ଜୋରରେ ବାଡ଼େଇବେ ନାହିଁ, ତା କିପରି ଧରିବାକୁ ଯିବ? ପିତା, ମୁଁ ପ୍ରାର୍ଥନା କରୁଛି ଯେ ଏହା ଲୋକମାନଙ୍କ ହୃଦୟରେ ଧରିବାକୁ ଯାଏ, ଯେ ସେମାନେ ଦେଖିବେ ଯେ ଏହା କୌଣସି ସାମାନ୍ୟ ବିଷୟ ନୁହେଁ। ଏହା ଏପରି କିଛି ବିଷୟ ନୁହେଁ ଯେ ମୁଁ କିଛି ସଂଗଠନ, କିଛି ଗୋଷ୍ଠୀ, କିଛି ପନ୍ଥ, କିଛି ବ୍ୟକ୍ତି କିମ୍ବା ନିଜକୁ କିମ୍ବା ଅନ୍ୟ କାହାରିକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଅଛି। ଏହା ତ ଯୀଶୁଖ୍ରୀଷ୍ଟ ଅଟନ୍ତି। ମୁଁ ସେହି ସମସ୍ତ ସଂଗଠନକୁ ଏକାଠି ଫିଙ୍ଗି ପକାଇବି। ସେମାନେ ତ ତୁମର ବାକ୍ୟ ଅନୁଯାୟୀ ଗୋଟିକର 6 ଏବଂ ଅନ୍ୟଟିର ଅଧା ଡଜନ ଅଟନ୍ତି। ପୁରୁଣା ମାତା ବେଶ୍ୟା, ପ୍ରକାଶିତ ବାକ୍ୟ 17 ବାଇବେଲ ପ୍ରତ୍ୟେକ ବେଶ୍ୟାର ମାତା ଥିଲା ଏବଂ ସେମାନେ ପୁରୁଷ ହୋଇପାରନ୍ତି ନାହିଁ। ସେମାନେ ବେଶ୍ୟା ଥିଲେ ଏବଂ ସମସ୍ତେ ସାଂସାରିକ ଶଯ୍ୟାକୁ ଚାଲିଗଲେ ଏବଂ ଆମେ ଦେଖୁ ଯେ ଏହା ତାହା କରିଅଛି, ପେଣ୍ଟିକୋଷ୍ଟାଲ ଏବଂ ସମସ୍ତ। ମାତ୍ର ଯୀଶୁ, ତୁମେ ଏବେ ବି ଯୀଶୁ ରହିଛ। ସେମାନେ ଏକ ମଣ୍ଡଳୀର ବାର୍ତ୍ତା ନ ଶୁଣନ୍ତୁ, କିନ୍ତୁ ଖ୍ରୀଷ୍ଟଙ୍କ ବାର୍ତ୍ତା, ସେ ବାକ୍ୟକୁ ଶୁଣନ୍ତୁ। ପ୍ରଭୁ, ଆଜି ତୁମେ ବିଶ୍ୱାସୀମାନଙ୍କ ସହିତ ନିଜକୁ ପରିଚିତ କର, ସମସ୍ତ ରୋଗୀମାନଙ୍କୁ ସୁସ୍ଥ କର। ହେ ପ୍ରଭୁ, ଆମର ପାପଗୁଡ଼ିକୁ କ୍ଷମା କର। ମୁଁ ପ୍ରାର୍ଥନା କରୁଛି ତୁମର ଜଣେ ସେବକ ଭାବରେ, ଦୟାକରି ମୋର ପାପଗୁଡ଼ିକୁ କ୍ଷମା କର ଏବଂ ଏହି ଲୋକମାନଙ୍କର ପାପଗୁଡ଼ିକୁ କ୍ଷମା କର। ପ୍ରଭୁ, ମୁଁ ବିଶ୍ୱାସ କରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଶ୍ଚିତ ଭାବରେ ନୈବେଦ୍ୟରେ ସାହାଯ୍ୟ କରିଛନ୍ତି, ଯାହାକି ସେହି ଭବନ ପାଇଁ ଦେୟ ଦେବା ନିମନ୍ତେ ଅଟେ, ଏବଂ ସେମାନେ ସେମାନଙ୍କ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସେମାନେ ସବୁକିଛି କରିଛନ୍ତି। ପ୍ରଭୁ, ହେ ପରମେଶ୍ୱର, ମୁଁ ପ୍ରାର୍ଥନା କରେ ଯେ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଏଥିରୁ ବଞ୍ଚିତ ହୁଅନ୍ତୁ ନାହିଁ। ପ୍ରଭୁ, ଏହା ହେଉ ଯେ ସମସ୍ତେ ଆସନ୍ତୁ, ମୁଁ ନିଷ୍ଠାପର ଭାବରେ ତାହା କରେ, ଆଉ ତଥାପି ପ୍ରଭୁ, ତୁମକୁ ନିଶ୍ଚିତ କଠୋର ହେବାକୁ ଅଛି। ଆମେ ଜାଣୁ ଯେ ସଂଶୋଧନ କରିବା ହେଉଛି ପ୍ରେମ। ପ୍ରେମ ସଂଶୋଧନାତ୍ମକ ଅଟେ ଏବଂ ମୁଁ ପ୍ରାର୍ଥନା କରେ ଯେହେତୁ ସେହି କାରଣରୁ ତୁମେ ତୁମର ଲୋକମାନଙ୍କୁ ସଂଶୋଧନ କରିଥାଅ କାରଣ ତୁମେ ସେମାନଙ୍କୁ ଭଲ ପାଅ ଆଉ ପ୍ରତ୍ୟେକ ପାପ ନିମନ୍ତେ ଉତ୍ତର ଦେବାକୁ ଅଛି। ଏବଂ ପିତା ମୁଁ ପ୍ରାର୍ଥନା କରୁଛି ଯେ ତୁମେ ବର୍ତ୍ତମାନ ଆମର ପାପ ଗୁଡ଼ିକୁ କ୍ଷମା କରିବ ଯେତେବେଳେ ଆମେ ସେଗୁଡ଼ିକୁ ସ୍ୱୀକାର କରୁ। ହେ ପ୍ରଭୁ ଆମେ ଆଶ୍ଚର୍ଯ୍ୟ କରି ବହୁତ ଦୂରକୁ ଚାଲି ଯାଇଛୁ। ପ୍ରଭୁ ମୁଁ ଏହି ପେଣ୍ଟିକୋଷ୍ଟାଲ ଲୋକମାନଙ୍କ ସହିତ ପରିଚିତ ଅଟେ, ମୁଁ ସେମାନଙ୍କ ମଧ୍ୟରୁ ଜଣେ ଅଟେ ଆଉ ମୁଁ ପ୍ରାର୍ଥନା କରୁଛି ହେ ପରମେଶ୍ୱର ଯେ ତୁମେ ଆମ ସମସ୍ତଙ୍କୁ କ୍ଷମା କରିବ ଏବଂ ଏହି ନେତାମାନଙ୍କ ମଧ୍ୟରୁ କେତେକଙ୍କୁ ନିଅ ଓ ସେମାନଙ୍କୁ ଘୁରାଇ ଦିଅ ଏବଂ ସେମାନଙ୍କୁ ଥରେ କାଲବରୀ ଆଡ଼କୁ ଦେଖିବାକୁ ଦିଅ ଆଉ ତାପରେ ସେମାନେ ଭୁଲିଯିବେ ଯେ ସେମାନଙ୍କୁ କ'ଣ ହେବାକୁ ଥିଲା। ଜଣେ ପ୍ରେସବାଇଟର କିମ୍ବା ଜଣେ ବିଶପ କିଏ ବା ଏହା ଯାହା କିଛି ବି ହୋଇପାରେ ଏବଂ ଏହା ଜାଣିବେ ଯେ ଏହି ରାଜ୍ୟରେ ଆମେ ବଡ଼ ନୁହଁ, ଆମେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଠୁ। ମୁଁ ପ୍ରାର୍ଥନା କରୁଛି ଯେ ତୁମେ ବର୍ତ୍ତମାନ ଆମକୁ ସାହାଯ୍ୟ କରିବ, ଆଜି ଆମ ମଧ୍ୟରେ ନିଜକୁ ପରିଚିତ କରା। ଆମେ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ। ବର୍ତ୍ତମାନ ଆମେ ପ୍ରାର୍ଥନା ଧାଡି ଆରମ୍ଭ କରିବା ପୂର୍ବରୁ ହୁଏତ ଏଠାରେ ଏପରି କେହି ଥିବେ ଯିଏକି ଏଠାରେ ଆଗରୁ କେବେ ଆସିନଥିବେ। ମୁଁ ଜାଣେ ନାହିଁ ଯେ ଆପଣ କିଏ ଅଟନ୍ତି, କିନ୍ତୁ ପରମେଶ୍ୱର ଆପଣଙ୍କୁ ଜାଣନ୍ତି। ଯଦି ମୁଁ ସତ୍ୟ କହିଅଛି ତେବେ ପରମେଶ୍ୱର ଏହାକୁ ଚିହ୍ନଟ କରନ୍ତୁ ଯେ ଏହା ସତ୍ୟ କି ନୁହେଁ, ତାହା ହିଁ ହେଉଛି ଏହାର ପ୍ରମାଣ। ଯଦି ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି ତେବେ ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ସେ ଯୋହନ 14:12 କହିଲେ ଯିଏ ବିଶ୍ୱାସ କରେ, ଏହା ନୁହେଁ ଯିଏକି ବିଶ୍ୱାସ କରିବାର ଛଳନା କରେ, ଯିଏ ମୋଠାରେ ବିଶ୍ୱାସ କରେ ମୁଁ ଯେଉଁ କାର୍ଯ୍ୟ କରେ ସେ ମଧ୍ୟ ତାହା କରିବ। ଏହା ଠିକ କି? କେହି ଜଣେ କହିଲେ ତାହାଠାରୁ ବଡ଼ ତୁମେ କରିବ, ତା ଠିକ। କହିଲେ ତେବେ ଆମେ ତ ସେହି ସୁସମାଚାରକୁ ପ୍ରଚାର କରୁ ଯାହାକି ଅଧିକ ବଡ଼ ଅଟେ। ସେ କରିଥିବା କାର୍ଯ୍ୟଗୁଡ଼ିକ କେବଳ କରନ୍ତୁ ଯାହାକି ମୋତେ ଏହା ପ୍ରମାଣ କରିଦେବ। ଦେଖନ୍ତୁ ତାପରେ ଆମେ ଅଧିକ ବଡ଼ ବିଷୟରେ ଆଲୋଚନା କରିବା। ମୁଁ ଆପଣମାନଙ୍କୁ ସେ ପୃଥିବୀରେ ରହିଥିବା ବେଳେ କରିଥିବା କାର୍ଯ୍ୟଗୁଡ଼ିକ ଅପେକ୍ଷା ଅଧିକ ମହତ୍ କାର୍ଯ୍ୟମାନ ଦେଖାଇପାରେ ଯାହାକି ସେ ବର୍ତ୍ତମାନ କରୁଅଛନ୍ତି। ଆଉ ତାହା କେବଳ ସୁସମାଚାର ପ୍ରଚାର କରିବା ନୁହେଁ, କି ଅବା ତା ଚିହ୍ନ ଏବଂ ଚମତ୍କାରରେ ନୁହେଁ, ଏହା ପାଇଁ ସମୟ ନାହିଁ। କେବଳ ବିଶ୍ୱାସ କରନ୍ତୁ ଏବଂ ସ୍ୱର୍ଗର ପରମେଶ୍ୱର ଯିଏକି ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ ଏବଂ ତାହାଙ୍କୁ ଏଠାରେ ଜୀବନ୍ତ ଭାବରେ ଉପସ୍ଥାପନ କଲେ, ଆମମାନଙ୍କ ପାଖରେ 2000 ବର୍ଷ ପରେ ଏହି ବାର୍ତ୍ତାକୁ ଚିହ୍ନଟ କରନ୍ତୁ ଯେ ଏହା ଠିକ ଅଟେ। ସେ ଚିହ୍ନକୁ ତ ପ୍ରୟୋଗ କରିବାକୁ ଅଛି। ବର୍ତ୍ତମାନ ଆପଣମାନେ ଯେଉଁମାନଙ୍କର କି ରୋଗ ଏବଂ ଅସୁବିଧାମାନ ଅଛି ପ୍ରାର୍ଥନା କରନ୍ତୁ, ନିଷ୍ଠାପର ଭାବରେ କେବଳ କୁହନ୍ତୁ, ପ୍ରଭୁ ମୁଁ ବିଶ୍ୱାସ କରେ ଆପଣ ଜଣେ ଏପରି ମହାଯାଜକ ଅଟନ୍ତି ଯାହାଙ୍କୁ ଆମର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ। ଏବଂ ଏଠାରେ ଏହି ସେବକଙ୍କ ଦ୍ୱାରା ଆମକୁ କୁହାଯାଇଅଛି ଯେ ତୁମେ ଆମ ସହିତରେ ଅଛ, ଉପସ୍ଥିତ ଅଟ, ତାହେଲେ ମୁଁ ଚାହେଁ ତୁମେ ଆମ ସହିତରେ ଉପସ୍ଥିତ ରହି ନିଜକୁ ପରିଚିତ କରାଅ। ବର୍ତ୍ତମାନ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରାର୍ଥନା କରନ୍ତୁ। ତେବେ ଏହା ପରମେଶ୍ୱରଙ୍କ ଉପରେ ନିର୍ଭର କରେ ଯେ କିଛି କୁହନ୍ତୁ, ଏହା କି ଏକ ସମୟ ଅଟେ। ଓ ମୋର ପ୍ରଭୁ, ମୁଁ ଇଚ୍ଛା କରେ ଯେ ଆପଣ ଯଦି କେବଳ କିଛି ଜାଣିପାରନ୍ତେ ଯେତେବେଳେ ତାହା ଆସେ ସେତେବେଳେ ଆପଣ କିପରି ଅନୁଭବ କରନ୍ତି, ସମଗ୍ର ବିଶ୍ୱ ଆପଣଙ୍କର ହୋଇଯାଏ, ଆମେନ୍। କୌଣସି ସୈତାନ କିଛି କରିବାକୁ ଯାଉନାହିଁ, ସେ ତ ଜଣେ ପରାଜିତ ପ୍ରାଣୀ। ମୋର ପ୍ରଭୁ ଉପସ୍ଥିତ ଅଛନ୍ତି, ଏହା ସବୁକିଛି ଆମ ହାତରେ ଅଛି, ଆମେନ୍। ଦୟାକରି ପ୍ରକୃତରେ ନିରବ ରୁହନ୍ତୁ, ଚଲାବୁଲା କରନ୍ତୁ ନାହିଁ, ନିରବ କରି ବସିଥାନ୍ତୁ। ଆପଣ ଯେଉଁମାନେ କି ଚକଲଗା ଚୌକିରେ ଅଛନ୍ତି ଏବଂ ଜିନିଷଗୁଡ଼ିକରେ ଅଛନ୍ତି, ଆପଣ ନିଜକୁ ଅସହାୟ ବୋଲି ଭାବନ୍ତୁ ନାହିଁ, ବିଶ୍ୱାସ କରନ୍ତୁ। ଆପଣ ପ୍ରାର୍ଥନା ପଙ୍କ୍ତି ଦେଇ ଗଲେ ଏବଂ ବିଫଳ ଓ ବିଫଳ ହେଲେ, ଏହା ତ ସେହି ସେବକ ନୁହେଁ ଯିଏକି ଆପଣଙ୍କ ପାଇଁ ପ୍ରାର୍ଥନା କରିଥିଲେ ବିଫଳ ହେଲେ, ଏହା ତ ଆପଣଙ୍କର ବିଶ୍ୱାସ ଅଟେ ଏବଂ ଆପଣ ଭାବିବାକୁ ଆରମ୍ଭ କଲେଣି ଯେ ଆପଣ କିଛି କରିବାକୁ ଯାଉନାହାନ୍ତି। ଆପଣ ବିଶ୍ୱାସ କରନ୍ତୁ, ଏଠାରେ ଏହି ଆଲୋକ ଅଛି ଜଣେ ଅଶ୍ୱେତ ମହିଳାଙ୍କ ଉପରେ ଯିଏକି ଏଠାରେ ପଛରେ ବସିଛନ୍ତି, ଏହିପରି ତାଙ୍କର ହାତକୁ ଉଠାଇ ଠିଆ ହୋଇଛନ୍ତି। ହଁ, ଆପଣ ପ୍ରାର୍ଥନା କରୁଥିଲେ, ହଁ, ଆପଣ ମୋତେ ତାହାଙ୍କର ଭବିଷ୍ୟତ ବକ୍ତା କିମ୍ବା ତାହାଙ୍କର ସେବକ ବୋଲି ବିଶ୍ୱାସ କରନ୍ତି କି? ମୋର ତାହା କହିବା ଉଚିତ ନୁହେଁ, କାରଣ ଏହା ଲୋକମାନଙ୍କୁ ବହୁତ ଅଧିକ ଝୁଣ୍ଟେଇ ପକାଇଥାଏ। ଆପଣଙ୍କର ଏକ ବହୁତ ଉତ୍ତମ, ଏଠାରେ ଜଣେ ଶ୍ୱେତ ପୁରୁଷ ଏବଂ ଅଶ୍ୱେତ ମହିଳା ଅଛନ୍ତି, ଠିକ ଯେପରିକି ଏହା ଆମର ପ୍ରଭୁ ଏବଂ କୂଅରେ ଥିବା ସେ ସ୍ତ୍ରୀ ଲୋକ ପରି ଦୁଇଟି ଭିନ୍ନ ଜାତି। ସେମାନଙ୍କୁ ଏହା ଜଣାଇଲେ ଯେ ଜାତିରେ କୌଣସି ପାର୍ଥକ୍ୟତା ନାହିଁ, ଆମ ବର୍ଣ୍ଣର ଏହା ସହିତ କୌଣସି ସମ୍ପର୍କ ନାହିଁ। ଆମେମାନେ ସମସ୍ତେ ଆମେ ପରସ୍ପର ଜଣେ ଅନ୍ୟକୁ ରକ୍ତଦାନ କରିପାରିବା। ପରମେଶ୍ୱର ଗୋଟିଏ ରକ୍ତରୁ ସମସ୍ତ ଜାତିକୁ ସୃଷ୍ଟି କଲେ। ଆପଣଙ୍କର ମୁଣ୍ଡବିନ୍ଧା, ଅତ୍ୟଧିକ ମୁଣ୍ଡବିନ୍ଧା ହେଉଅଛି। ତାପରେ ଆପଣ ନିଜ ହୃଦୟରେ ଏକ ବୋଝ ରଖିଛନ୍ତି, ତାହା ସେ ପିଲା ପାଇଁ ଅଟେ, ଆଉ ଆପଣ ଏହା ପୀଡିତ ଅଟେ। ତା ଅବିକଳ ଠିକ ଅଟେ। କଣ ଏହା ସତ କି? ତାହା ଠିକ। ସେଠାରେ ଆପଣଙ୍କ ଠାରେ ବସିଥିବା ଏହି ମହିଳା, ସେ ଆପଣଙ୍କ ସହିତ ପରିଚିତ ଥିବା ପରି ମନେ ହୁଏ, ଯାହାକି ଆପଣଙ୍କର ମା ଅଟନ୍ତି, ତାହା ଠିକ। ଏବଂ ତାଙ୍କ ସହିତ କିଛି ଗୋଟାଏ ସମସ୍ୟା ଅଛି। ହେ ମହିଳା, କଣ ଆପଣ ମୋତେ ବିଶ୍ୱାସ କରନ୍ତି? କଣ ଆପଣ କରନ୍ତି କି? ଆପଣଙ୍କର ସମସ୍ୟାଟି ଆପଣଙ୍କ ପାର୍ଶ୍ୱରେ ଯନ୍ତ୍ରଣାଦାୟକ ଅଟେ, ତା ଠିକ। ଏହା ଆପଣଙ୍କର ଡାହାଣ ପାର୍ଶ୍ୱ ଅଟେ, ଯାହାକି ଯନ୍ତ୍ରଣା ଦେଉଅଛି। କଣ ଏହା ଠିକ? ଯଦି ତାହା ଠିକ ଅଟେ, ତେବେ ନିଜର ହାତ ଉଠାନ୍ତୁ। ଏ ଆପଣଙ୍କୁ ଆଉ କଷ୍ଟ ଦେବାକୁ ଯାଉ ନାହିଁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ମୋତେ କହିପାରିବେ ଯେ ଆପଣ କିଏ ଅଟନ୍ତି? ଶ୍ରୀମତୀ ଲୋବେଲ, ସଠିକ ଅଟେ, ଠିକ ଅଛି। ନିଜର ମାର୍ଗରେ ଯାଆନ୍ତୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆପଣଙ୍କର ଅନୁରୋଧ ଦିଅନ୍ତି। ଠିକ ସେଠାରେ ତାହାର ଶେଷରେ ଆଉ ଜଣେ ସାନ ଅଶ୍ୱେତ ମହିଳା ବସିଛନ୍ତି, ଦେଖୁଛନ୍ତି, ତାହା ଠିକ ତାହାଙ୍କୁ ଖଣ୍ଡ ଖଣ୍ଡ କରିଦେବା ଭଳି ହେଉଅଛି। ସେ ମୋ ଆଡ଼କୁ ଚାହିଁ ବସିଛନ୍ତି, ସେ ଆକୁ ବିଶ୍ୱାସ କରନ୍ତି। ତାହା କଣ ଆପଣ ସେ ବିଷୟକୁ ଠିକ ତାଙ୍କ ପାଖରେ ଥିବା ଦେଖୁନାହାନ୍ତି? ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଅଟନ୍ତି। ତାହା ଠିକ, ଏହା ବର୍ତ୍ତମାନ ସମାପ୍ତ ହୋଇଯାଇଛି। ସେ ଆପଣଙ୍କୁ ସୁସ୍ଥ କରିଛନ୍ତି। ଆମେନ୍। ଆପଣ କାହିଁକି ବିଶ୍ୱାସ କରୁନାହାନ୍ତି? ଯଦି ତୁମେ ବିଶ୍ୱାସ କରିପାର, ସମସ୍ତ ବିଷୟ ସମ୍ଭବ। କଣ ଆପଣ ଏହା ବିଶ୍ୱାସ କରନ୍ତି? ଏଠାରେ ଅଛି ଅଶ୍ୱେତ ଲୋକମାନଙ୍କୁ ଦେଖନ୍ତୁ। ଶ୍ୱେତ ବନ୍ଧୁଗଣ, ଆପଣଙ୍କର ବିଶ୍ୱାସ କାହିଁରେ ଅଛି? ଠିକ ଏଠାରେ ଜଣେ ଅଶ୍ୱେତ ମହିଳା ବସିଛନ୍ତି, ମୋତେ ଠିକ ଦେଖୁଛନ୍ତି, ଜଣେ ବିଶାଳକାୟ ମହିଳା। ସେ ଆଣ୍ଠୁରେ ଅସୁବିଧା ଭୋଗୁଛନ୍ତି, ସେ ଆହୁରି ଏକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କର ହୃଦୟ ଜନିତ ସମସ୍ୟା ଅଛି, ହଁ, ଏବଂ ତାଙ୍କର ଦୁର୍ବଳତା, ଧଡ଼ଧଡ଼ କରିବା ଏବଂ ସେପରି ବିଷୟମାନ ରହିଛି। ବିଶେଷତଃ ଯେତେବେଳେ ଆପଣ ଶୋଇବାକୁ ଚେଷ୍ଟା କରୁଛନ୍ତି, ଖାବରା ହେଲା ଭଳିଆ ଲାଗେ, ବୁଝିଲେ? ଗତକାଲି ରାତିରେ ଏହା ଘଟିଅଛି। ମନେ ରଖନ୍ତୁ, ମୁଁ ଆପଣଙ୍କର ମସ୍ତିଷ୍କ ପଢ଼ୁ ନାହିଁ, କିନ୍ତୁ ମୁଁ ଜାଣେ ଯେ ଆପଣ କେଉଁ ବିଷୟରେ ପ୍ରାର୍ଥନା କରିଥିଲେ। ଆପଣ ଆଜି ହିଁ ତାହା ଚାଲିଯାଉ ବୋଲି ଚାହାନ୍ତି, ଏବଂ ସେ ଆପଣଙ୍କ ପାଇଁ ଉତ୍ତର ଦେଇଅଛନ୍ତି। ବର୍ତ୍ତମାନ ଆପଣ ବଡ଼ କଷ୍ଟରେ ଉଠି ସୁଦ୍ଧା ପାରୁନାହାନ୍ତି, କାରଣ ଆପଣଙ୍କର ଆର୍ଥ୍ରାଇଟିସ୍ ଅଛି, ତାହା ଠିକ ଅଟେ। ଏବଂ ତାପରେ ଅନ୍ୟ ଏକ ବିଷୟ, ଆପଣଙ୍କର ଏକ ପେଟ ସମସ୍ୟା ଅଛି, ଯାହାକି ପେଟ ଭିତରେ ଏକ ବୃଦ୍ଧି ଅଟେ, ତାହା ସତ୍ୟ ଅଟେ। ବର୍ତ୍ତମାନ କଣ ଆପଣ ମୋତେ ତାହାଙ୍କର ଭବିଷ୍ୟତତା ବୋଲି ବିଶ୍ୱାସ କରନ୍ତି କି? ଯାହା ବି ହେଉ, ମୁଁ ଏହାକୁ କହିବି, ବିଶ୍ୱାସ କରନ୍ତୁ ଏବଂ ଆପଣ ଭଲ ହୋଇଯିବେ। ଆପଣଙ୍କର ପେଟ ସମସ୍ୟା ବିଷୟରେ କଣ? କଣ ଆପଣ ବିଶ୍ୱାସ କରନ୍ତି କି ପରମେଶ୍ୱର ଆପଣଙ୍କର ପେଟ ସମସ୍ୟାକୁ ସେଠାରେ ବସିଥିବା ଅବସ୍ଥାରେ ମଧ୍ୟ ସୁସ୍ଥ କରିଦେବେ? ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଠିକ ଅଛି, ତାହେଲେ ଆପଣ ନିଜର ପେଟର ଆରୋଗ୍ୟତାକୁ ପାଇପାରନ୍ତି। ଆମିନ୍। ହେ ମହିଳା, କଣ ଆପଣ ଧୂମ୍ରପାନ ଛାଡ଼ିବାକୁ ଚାହୁଁଛନ୍ତି? କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ଧୂମ୍ରପାନ ତ୍ୟାଗ କରାଇବେ? ଦୀର୍ଘ ସମୟ ଧରି ଚେଷ୍ଟା କରିଅଛନ୍ତି, ଆପଣଙ୍କ ପେଟ ସମସ୍ୟା ମଧ୍ୟ ଅଛି, ସିଗାରେଟ୍ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି, ତାହା ହିଁ ଆପଣଙ୍କୁ ପେଟ ସମସ୍ୟାରେ ପକାଉଅଛି। କଣ ଆପଣ ସେଗୁଡ଼ିକୁ ଛାଡ଼ିବେ କି? ଯୀଶୁଖ୍ରୀଷ୍ଟଙ୍କ ନାମରେ ତାହାଙ୍କୁ ଛୁଇଁବାର ଆପଣଙ୍କ ବିଶ୍ୱାସ ହେତୁ ମୁଁ ଆପଣଙ୍କୁ ସେଗୁଡ଼ିକ ଠାରୁ କ୍ଷାନ୍ତ କରୁଅଛି। ମୁଁ ଆପଣଙ୍କୁ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ହେତୁ ଆହ୍ୱାନ କରୁଛି। ଏଠାରେ ଜଣେ ସାନ ମହିଳା ସେଠାରେ ବସି ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, କର୍କଟ ରୋଗରେ ପୀଡିତ ଡାକ୍ତରଖାନାରେ ଜଣେ ପ୍ରିୟଜନଙ୍କ ନିମନ୍ତେ। ଠିକ, ଏହା ଜଣେ ପ୍ରିୟଜନ ଅଟନ୍ତି, ତା ଠିକ। ଆପଣ ମଧ୍ୟ, ଆପଣ ଜଣେ ସେବକର ପତ୍ନୀ ଅଟନ୍ତି। ଆପଣ ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ, ସେହି ବ୍ୟକ୍ତି ଭଲ ହୋଇଯିବେ। ମୁଁ ଆପଣଙ୍କୁ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବାକୁ ଆହ୍ୱାନ କରୁଅଛି। ତାହା କଣ ଅଟେ? ଖ୍ରୀଷ୍ଟଙ୍କ ପରିଚୟ ଆପଣ କୁହନ୍ତି, ଖ୍ରୀଷ୍ଟ କଣ ଅଟନ୍ତି? ସେ ହେଉଛନ୍ତି ବାକ୍ୟ। ଆଦ୍ୟରେ ବାକ୍ୟ ଥିଲା, ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲା, ଏବଂ ବାକ୍ୟ ଶରୀର ରୂପ ଧାରଣ କଲେ ଏବଂ ଆମ ମଧ୍ୟରେ ବାସ କଲେ। ବାକ୍ୟ ଦୁଇଧାର ଖଡ଼ଗଠାରୁ ତୀକ୍ଷ୍ଣତର, ହୃଦୟର ଚିନ୍ତା ଏବଂ ଉଦ୍ଦେଶ୍ୟର ସୂକ୍ଷ୍ମ ବିଚାରକ ଅଟେ। କଣ ଆପଣ ଦେଖିପାରୁନାହାନ୍ତି ଯେ ଶେଷ ଦିନରେ ବାକ୍ୟ ଆମମାନଙ୍କ ମଧ୍ୟରେ ଆସିଅଛନ୍ତି? ଏହା ତ ପବିତ୍ରାତ୍ମା ଅଟନ୍ତି, ଯିଏକି ପରମେଶ୍ୱରଙ୍କ ବାକ୍ୟକୁ ନିଅନ୍ତି ଏବଂ ଯୀଶୁଖ୍ରୀଷ୍ଟଙ୍କୁ ଚିହ୍ନିତ କରାନ୍ତି, ଯାହାକି ସେ ଚିହ୍ନ ଅଟେ। ଆମେନ୍। କଣ ଆପଣ ବିଶ୍ୱାସ କରନ୍ତି? କେତେଜଣ ପ୍ରାର୍ଥନା କାର୍ଡ ପାଇଛନ୍ତି? ଏହି ପାର୍ଶ୍ୱରେ ଥିବା ସମସ୍ତେ ଯେଉଁମାନେ କି ପ୍ରାର୍ଥନା କାର୍ଡ ପାଇଛନ୍ତି, ଏଠାରେ ଏହି ଧାଡିରେ ଛିଡ଼ା ହୁଅନ୍ତୁ। ସେହି ପାର୍ଶ୍ୱରେ ଥିବା ସମସ୍ତେ କେବଳ ଛିଡ଼ା ହୁଅନ୍ତୁ, କେବଳ ସେହି ପାର୍ଶ୍ୱ ଏଠାରେ ଏହି ଗଳିରେ ଛିଡ଼ା ହୁଅନ୍ତୁ, ନା କେବଳ ଡାହାଣ ହାତର ଗଳିରେ, ଦୟାକରି ଠିକ ସେଠାରେ। ସାହାଯ୍ୟକାରୀମାନେ ଆପଣଙ୍କର ସ୍ଥାନକୁ ଯାଆନ୍ତୁ, ତେବେ ଯେତେବେଳେ ସେମାନଙ୍କର ହୋଇଯିବ, ଅନ୍ୟମାନେ ଠିଆ ହୋଇଯିବେ। ସେମାନେ ଆସିବା ପରେ ତାପରେ ଅନ୍ୟ ପାର୍ଶ୍ୱ ସହିତ ଅଦଳ ବଦଳ କରିବେ। ବର୍ତ୍ତମାନ ସମସ୍ତେ ଭକ୍ତି ସହକାରେ ରୁହନ୍ତୁ। ପବିତ୍ର ଆତ୍ମା ସଭାକୁ ଅଧିକାର କରିନେଲେ, ତେଣୁ ପ୍ରମାଣ କରିବା ହେତୁ ଯଥେଷ୍ଟ କୁହାଗଲା ଏବଂ କରାଗଲା। କେତେ ଲୋକ ବିଶ୍ୱାସ କରନ୍ତି ଯେ ସେଠାରେ ଅଛନ୍ତି? କେତେ ଲୋକ ବିଶ୍ୱାସ କରନ୍ତି ଯେ ତାହା ସେହି ଚିହ୍ନ ଅଟେ? କେତେ ଲୋକ ବିଶ୍ୱାସ କରନ୍ତି ଯେ ଏହା ବାକ୍ୟ ଅଟେ? ଦେଖନ୍ତୁ, କେତେ ଜଣ ଜାଣନ୍ତି ଯେ ଏଭ୍ରି ପୁସ୍ତକ କୁହେ ଯେ ପରମେଶ୍ୱରଙ୍କ ବାକ୍ୟ ହୃଦୟରେ ଥିବା ଚିନ୍ତାଧାରା ଗୁଡ଼ିକୁ ବିଚାର କରେ? କେତେ ଜଣ ତାହା ଜାଣନ୍ତି? କେତେ ଜଣ ଜାଣନ୍ତି ଯେ ସେହି କାରଣରୁ ହିଁ ଯୀଶୁ ସେମାନଙ୍କ ହୃଦୟରେ ଥିବା ଚିନ୍ତାଧାରା ଗୁଡ଼ିକୁ ଜାଣିପାରିଥିଲେ, ଯେହେତୁ ସେ ବାକ୍ୟ ଥିଲେ? କେତେ ଲୋକ ଏହା ବିଶ୍ୱାସ କରନ୍ତି? କେତେ ଲୋକ ବିଶ୍ୱାସ କରନ୍ତି ଯେ ଭବିଷ୍ୟତ ବକ୍ତାମାନଙ୍କ ସହିତ ତାହା ହିଁ ଥିଲା? ସେମାନେ ହିଁ ସେହି ଲୋକ ଥିଲେ ଯାହାଙ୍କ ପାଖକୁ ବାକ୍ୟ ଆସିଥିଲା। ତେବେ ଯଦି ବାକ୍ୟ ଆମ ପାଖକୁ ଫେରି ଆସେ, କଣ ତା ସେ ସମାନ କାର୍ଯ୍ୟ କରିବ ନାହିଁ କି? ତେବେ କିପରି ଭାବରେ ସେହି ବାକ୍ୟ ଯାହାକି ବାକ୍ୟକୁ ଚିହ୍ନଟ କରେ ସେ ବାକ୍ୟ ଦ୍ୱାରା ଭୁଲ ହୋଇପାରେ? ଓହ ଦୟାକର ଭକ୍ତି ସହକାରେ ରୁହନ୍ତୁ।
ଆରେ
ଏଠାରେ ବସିଥିବା ଏହି ମହିଳା ଜଣକ, ତାଙ୍କ ହୃଦୟରେ ମଧ୍ୟ କିଛି ଗୋଟାଏ ଅଛି। ମୁଁ ବୁଲୁ ବୁଲୁ ଏହାକୁ ଧରି ପକାଇଲି। କଣ ଆପଣ ଶ୍ରୀମତୀ ଗ୍ରାଣ୍ଟ ନୁହନ୍ତି କି? ମୁଁ ଏହା କେବେ ଜାଣିନଥିଲି, କିନ୍ତୁ ଆପଣ ଶ୍ରୀମତୀ ଗ୍ରାଣ୍ଟ ଅଟନ୍ତି, କାରଣ ମୁଁ ଆପଣଙ୍କୁ ଏହା ସହିତ ଦେଖୁଅଛି। ଆପଣ ଅଧୀର ହୋଇଯାଆନ୍ତି ଯାହା ଆପଣଙ୍କୁ ବ୍ୟଥିତ କରୁଅଛି। ଆପଣଙ୍କର ଅଛି, ଆପଣଙ୍କର ପୁଅର ଆଉ କିଛି ଗୋଟାଏ ଅଛି, ତାର ରକ୍ତ ଏପରିକି ଝରୁଅଛି। ମୁଁ ଏହାକୁ ବିଶ୍ୱାସ କରିବା ନିମନ୍ତେ ଆପଣଙ୍କୁ ଆହ୍ୱାନ କରେ। ଆମେନ। ସେ ପରିସ୍ଥିତିର ସ୍ୱାମୀ ଅଟନ୍ତି, ସେ ମୃତ୍ୟୁର ସ୍ୱାମୀ ଅଟନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଯେତେବେଳେ କି ତୁମର ଉପସ୍ଥିତି ଆମକୁ ଅଭିଷେକ କରୁଅଛି ଏଠାରେ ଏହି ଭବନରେ, ଏବଂ ଆମେ ଜାଣୁ ଯେ ଏହା ପବିତ୍ର ଆତ୍ମା ଅଟନ୍ତି, ହେ ପ୍ରଭୁ ମୁଁ ପ୍ରାର୍ଥନା କରେ ଯେ ତୁମେ ପ୍ରତ୍ୟେକ ସେହି ବ୍ୟକ୍ତିଙ୍କୁ ସୁସ୍ଥ କରିବ ଯିଏକି ଏହି ରୁମାଲ ଗୁଡ଼ିକୁ ପିନ୍ଧେ। ଥରେ ଆମେ ବାଇବଲରେ ଶିକ୍ଷା ପାଇଅଛୁ ଯେ ତୁମର ଲୋକମାନେ ଠିକ କର୍ତ୍ତବ୍ୟ ନିର୍ବାହର ପଥରେ ସୁପସାଗରକୁ ପାର କରୁଥିଲେ, ଏବଂ ସେହି ସମୁଦ୍ର ପ୍ରତିଜ୍ଞାତ ଦେଶକୁ ଯିବା ସେମାନଙ୍କ ବାଟରେ ଛିଡ଼ା ହୋଇଗଲା। ପରମେଶ୍ୱର କ୍ରୋଧିତ ଆଖିରେ ସେହି ଅଗ୍ନିସ୍ତମ୍ଭ ଦେଇ ତଳକୁ ଚାହିଁଲେ, ଏବଂ ସେହି ସମୁଦ୍ର ଭୟଭୀତ ହୋଇଗଲା ଓ ପଛକୁ ଫେରିଗଲା, ଏବଂ ଇସ୍ରାଏଲ ଠିକ କର୍ତ୍ତବ୍ୟ ପଥରେ ପ୍ରତିଜ୍ଞାତ ଦେଶକୁ ଚାଲିଗଲେ। ହେ ପ୍ରଭୁ ପରମେଶ୍ୱର, ହେବାକୁ ଦିଅ ଯେ ତୁମର ଆଖି ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦେଇ ଏଠାରେ ଥିବା ଏହି ଚିହ୍ନକୁ ଦେଖୁ, ଯାହାକି ଆମେ ଆଜି ଏହି ରୁମାଲ ଗୁଡ଼ିକ ଉପରେ ଧରିଅଛୁ, ଏବଂ ହେବାକୁ ଦିଅ ଯେ ସମସ୍ତେ ଏହାକୁ ପିନ୍ଧିବେ, ଅସୁସ୍ଥତା ଭୟଭୀତ ହୋଇଯାଉ, ତାହା ପଛକୁ ଫେରିଯାଉ, ଏବଂ ତୁମର ଲୋକମାନେ ଅତିକ୍ରମ କରି ଉତ୍ତମ ସ୍ୱାସ୍ଥ୍ୟର ପ୍ରତିଜ୍ଞାକୁ ଚାଲିଯାଆନ୍ତୁ। ବିଶ୍ୱାସର ପ୍ରାର୍ଥନା ରୋଗୀଙ୍କୁ ଉଦ୍ଧାର କରିବ ଯୀଶୁଖ୍ରୀଷ୍ଟଙ୍କ ନାମରେ, ତାହା ସେହିପରି ହେଉ। ଆମେନ। ଏଠାରେ କେତେଜଣ ବିଶ୍ୱାସ କରୁଥିବା ମେଥଡିଷ୍ଟ ପ୍ରଚାରକ, ବାପ୍ଟିଷ୍ଟ ପ୍ରଚାରକ, ପ୍ରେସବିଟେରିଆନ ପ୍ରଚାରକ ଗଣ, ବାପ୍ଟିଷ୍ଟ ପ୍ରଚାରକ ଗଣ, ଲୁଥରାନ କିମ୍ବା ପେଣ୍ଟିକଷ୍ଟଲ ଅଛନ୍ତି, ଆପଣମାନଙ୍କ ମଧ୍ୟରୁ କେତେଜଣ ଏହା ସତ୍ୟ ବୋଲି ବିଶ୍ୱାସ କରନ୍ତି? ତେବେ ଆମେ ଅସୁସ୍ଥମାନଙ୍କ ପାଇଁ ପ୍ରାର୍ଥନା କରୁଥିବା ବେଳେ ଏଠାକୁ ଆସନ୍ତୁ, ଏବଂ ମୋ ପାଖରେ ଛିଡ଼ା ହୁଅନ୍ତୁ। ହେ ସମସ୍ତ ପ୍ରଚାରକ ଗଣ, ଯେଉଁମାନେ କି ବିଶ୍ୱାସ କରନ୍ତି, ଏଠାକୁ ଆସନ୍ତୁ। ଏହା ଠିକ ଅଟେ, କଣ ନୁହେଁ କି ଭାଇ ଗ୍ରାଣ୍ଡ? କଣ ଠିକ ଅଟେ? ଭାଇ ଏଠାକୁ ତଳକୁ ଆସନ୍ତୁ। ଭାଇ ଗ୍ରାଣ୍ଡଙ୍କର ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାର ଏକ ସେବା କାର୍ଯ୍ୟ ଅଛି। ଜଣେ ସାହସିକ ବ୍ୟକ୍ତି, ଜଣେ ଉତ୍ତମ ମଣିଷ, ଏପରି ଜଣେ ବ୍ୟକ୍ତି ଯାହାଙ୍କର ପରମେଶ୍ୱର ଶୁଣନ୍ତି ଏବଂ ପ୍ରାର୍ଥନାର ଉତ୍ତର ଦିଅନ୍ତି। ଭାଇ ଗ୍ରାଣ୍ଡ, ମୁଁ ଆଜି ତାଙ୍କ ଚାରିପାଖରେ ମୋ ବାହୁକୁ ଦେବା ପାଇଁ ଆଉ ତାହା କହିବା ପାଇଁ ଖୁସି ଅଟେ, ଏବଂ ମୋର ଭାଇ ବର୍ତ୍ତମାନ ସେ ମୋ ସହିତ ପ୍ରାର୍ଥନା କରିବାକୁ ଏଠାରେ ତଳକୁ ଓହ୍ଲାଇବାକୁ ଯାଉଛନ୍ତି। ଯେତେବେଳେ ଆପଣ ଏହି ଧାଡ଼ି ଦେଇ ଆସିବେ, ଠିକ ଯେପରିକି ଆପଣ କୁଶ ତଳେ ଆସିଥାନ୍ତି, ଭାଇମାନେ ଠିକ ଏଠାରେ ଦୁଇଟି ଧାଡ଼ି କରନ୍ତୁ। ଠିକ ଏଠାରେ ଦୁଇଟି ଧାଡ଼ି ତିଆରି କରନ୍ତୁ, କିଛି ଏଠାରେ ଉପରେ, କିଛି ସେଠାରେ ତଳେ। ଭାଇ ରୟ ବର୍ଡର୍ସ, ଆପଣ କେଉଁଠାରେ ଅଛନ୍ତି? ଭାଇ ରୟ ବର୍ଡର୍ସ, ମୁଁ ଭାବିଲି ଯେ ସେଠାରେ ଅଛନ୍ତି। ଏଠାରେ ଏହି ସେବକମାନଙ୍କୁ ଦେଖନ୍ତୁ, କଣ ଦେଖିବେ କି? ସେଠାରେ ଦେଖନ୍ତୁ ଭାଇମାନେ, ମତେ ତା ଭଲ ଅନୁଭବ କରାଏ। କୃଷର ସେବକ ସେହି ବ୍ୟକ୍ତି ଯେଉଁମାନେ କି ଏଠାରେ ନିଜକୁ ବାର୍ତ୍ତା ସହିତ ଚିହ୍ନଟ କରାଇବା ପାଇଁ ଠିଆ ହୋଇଛନ୍ତି, କଣ ଘଟିତ ହୋଇପାରେ? ତେବେ ଦେଖନ୍ତୁ, ଏହାକୁ ବର୍ତ୍ତମାନ ସେବକମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ, ସେମାନେ ନିଜକୁ ଚିହ୍ନଟ କରିବା ପାଇଁ ଆସିଛନ୍ତି। ଯେତେବେଳେ ଆପଣ ଏଠାରୁ ଦେଇ ଅତିକ୍ରମ କରନ୍ତି, ପରିଚୟ ନିଜ ଆଗରେ ସେହି ଚିହ୍ନକୁ ଧରି ରଖନ୍ତୁ। ପ୍ରଭୁ ଯୀଶୁ, ମୁଁ ମୋର ପାପ ଗୁଡ଼ିକୁ ସ୍ୱୀକାର କରିଅଛି, ଏଠାରେ ପ୍ରତି ବଦଳରେ ତୁମେ ମୋତେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦେଇଅଛ, ମୁଁ ଏକ କ୍ରୟ କରାଯାଇଥିବା ବସ୍ତୁ ଅଟେ, ପାପ ଅସୁସ୍ଥତା କିମ୍ବା ଅନ୍ୟ କିଛି ମୋତେ ଏଠାରୁ ଧରି ରଖିପାରିବ ନାହିଁ, ମୁଁ ଠିକ ଗତି କରୁଅଛି। ଏହାକୁ ଓହ ନିଜ ଆଗରେ ଧରି ରଖନ୍ତୁ, ଏବଂ ଏଠାରୁ ଅତିକ୍ରମ କରନ୍ତୁ, ଏବଂ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିବେ, ଏବଂ ଆପଣ ଏଠାରୁ ଆନନ୍ଦରେ ବାହାରକୁ ଯିବେ, ଖୁସି ହୋଇ ଏବଂ ସୁସ୍ଥ ହୋଇ। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ବର୍ତ୍ତମାନ ଏଠାରେ ଥିବା ପ୍ରତ୍ୟେକ ବ୍ୟକ୍ତି ଆସନ୍ତୁ, ମୁଣ୍ଡ ନୁଆଇବା। ଯେତେବେଳେ କି ଏକ ସଙ୍ଗରେ ଅଛୁ, କଣ ଘଟିବ ଆମେ ଜାଣିନାହୁଁ, ଆମେ କେବଳ ଜାଣି ହିଁ ନାହୁଁ। ଆଜି ଅପରାହ୍ନରେ କୌଣସି ଅସୁସ୍ଥ ବ୍ୟକ୍ତିଙ୍କୁ ଏହି ଭବନ ଛାଡ଼ିକି ଯିବାର କୌଣସି କାରଣ ହିଁ ନାହିଁ। ସେହି ଚିହ୍ନକୁ ନିଜ ହୃଦୟରେ ଧରି ରଖି ଠିକ ଏହି ପ୍ରାର୍ଥନା ଧାଡ଼ି ଦେଇ ଚାଲି ଯାଆନ୍ତୁ, ଯେଉଁଠାରେ କି ସେବକମାନେ, ଯେଉଁମାନେ କି ସେମାନଙ୍କର ଜୀବନକୁ ସେବା ପ୍ରତି ଉତ୍ସର୍ଗ କରିଛନ୍ତି, ଏଠାରେ ଛିଡ଼ା ହେବାକୁ ଯାଉଛନ୍ତି, ଏବଂ ଆପଣମାନେ ଯାଉଥିବା ବେଳେ ଆପଣମାନଙ୍କ ଉପରେ ହାତ ରଖିବାକୁ ଯାଉଛନ୍ତି। ଆପଣ କୁହନ୍ତି, ଭାଇ ବ୍ରାନମ୍ ଆପଣ ତାହା କଣ ପାଇଁ କଲେ? ମୁଁ ଚାହେଁ ଆପଣମାନେ ସମସ୍ତେ ଏହା ଠିକ ଜାଣନ୍ତୁ ଯେ ମୁଁ ଆରୋଗ୍ୟଦାତା ନୁହେଁ। ଏହି ବ୍ୟକ୍ତିମାନଙ୍କ ପାଖରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାର ଠିକ ସେତିକି ଅଧିକାର ଅଛି
ଯେତିକି ଅନ୍ୟ କାହାରି ପାଖରେ ଅଛି। ସତ କହିବାକୁ ଗଲେ ମୁଁ ବିଶ୍ୱାସ କରେ ଯେ ପରମେଶ୍ୱର ମୋ ପ୍ରାର୍ଥନା ଉତ୍ତର ଦେବା ପୂର୍ବରୁ ସେମାନଙ୍କର ପ୍ରାର୍ଥନାକୁ ଉତ୍ତର ଦେବେ। ମୁଁ କ୍ଲାନ୍ତ ହୋଇଯାଇଅଛି ଓ ଥକିଯାଇଅଛି ଏବଂ ସବୁକିଛି। ମୁଁ ବିଶ୍ୱାସ କରେ ଯେ ସେ ସେମାନଙ୍କର ପ୍ରାର୍ଥନା ଗୁଡ଼ିକୁ ଉତ୍ତର ଦେବେ ଏବଂ ଏଠାରେ ସେମାନେ ନିଜକୁ ଚିହ୍ନଟ କରାଇବା ପାଇଁ ଠିକ୍ ଏହାର ମଧ୍ୟରେ ଛିଡ଼ା ହୋଇଛନ୍ତି ଏବଂ ସେମାନଙ୍କର ସ୍ଥାନ ନେବାକୁ ଲଜ୍ଜିତ ନୁହନ୍ତି। ମୁଁ ସେହିପରି ବ୍ୟକ୍ତିଙ୍କୁ ପ୍ରଶଂସା କରେ। ତେବେ ଭାଇମାନେ, ମୁଁ ଆପଣଙ୍କର ଅନୁଭୂତିକୁ ଜାଣେ। ମୁଁ ଆପଣଙ୍କ ସହିତ ଜଣେ ଅଟେ। ମୁଁ ହିଁ ସେହି ଜଣକ ଅଟେ ଯିଏକି ଆପଣମାନଙ୍କ ସହିତ ମୋ ଜାଲକୁ ବୁଣିଛି ଏଠାରେ ଟେକ୍ସାସ ଠାରେ, ଯେପରିକି ସେହି ମାଛମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ଧରିବାକୁ ଚେଷ୍ଟା କରେ ଯାହାକୁ ସେଠାରେ ବାହାରେ ପରମେଶ୍ୱର ଜୀବନ ପାଇଁ ନିରୂପଣ କରିଛନ୍ତି। ମୁଁ ମୋର ସବୁଠୁ ସର୍ବୋତ୍ତମ କାମ କରୁଛି। ମୁଁ ଆପଣମାନଙ୍କ ସହିତ ଶତ ପ୍ରତିଶତ ଅଛି। ବେଳେବେଳେ ମୁଁ ସଂଗଠନ ଏବଂ ବିଷୟ ପ୍ରଭୃତିରେ ଜୋରରେ ପାଟି କରେ ଓ ତିରସ୍କୃତ କରେ। ଏହାର ଅର୍ଥ ନୁହେଁ ଯେ ମୋର ଭାଇ ମୁଁ ଆପଣଙ୍କ ବିରୁଦ୍ଧରେ ଅଛି। ମୋର ଅଭିପ୍ରାୟ ହେଉଛି ମୁଁ ସେହି ବ୍ୟବସ୍ଥା ବିରୁଦ୍ଧରେ ଅଟେ ଯାହାକି କୌଣସି ଧାର୍ମିକ ଶିକ୍ଷା ହେତୁ ଆମକୁ ଭାଇ ହେବାଠାରୁ ପୃଥକ କରେ। ଆମେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଭାଇ ଅଟୁ। ଆମେ ସେହି ସମାନ ଚିହ୍ନ ଧରିଅଛୁ, ଆମେ ସେହି ସମାନ ରକ୍ତ ପାଇଅଛୁ। ତେଣୁ ଆସନ୍ତୁ ଏହାକୁ ବିଶ୍ୱାସ କରିବା। ଭାଇମାନେ, ଆମେ ସମସ୍ତେ ସେ ରକ୍ତ ତଳେ ଆମେ ସେଠାରେ ସାକ୍ଷାତ କରିପାରୁ। କଣ ଆମେ କରିପାରିବା ନାହିଁ? ତେବେ ମୁଁ ଜଣେ ବ୍ୟାପ୍ଟିଷ୍ଟ ଭାବରେ ନିଯୁକ୍ତ ହୋଇଥିଲି। ବୋଧହୁଏ ଆପଣ ଜଣେ ମେଥଡିଷ୍ଟ କିମ୍ବା ଲୁଥରାନ୍ କିମ୍ବା ପ୍ରେସବିଟେରିଆନ୍, ପେଣ୍ଟିକୋଷ୍ଟାଲ, ଏକତ୍ୱବାଦ, ଦ୍ୱିତ୍ୱବାଦ, ତ୍ରିତ୍ୱବାଦ କିମ୍ବା ଆପଣଙ୍କର ଯାହା ଅଛି ଚର୍ଚ୍ଚ ଅଫ୍ ଗଡ୍ ୟା ଯାହା କିଛି ବି ହେଉ, ତାହା କୌଣସି ପାର୍ଥକ୍ୟ ଆଣେ ନାହିଁ। ଆମେ ସେମାନଙ୍କ ସହିତ ଛୋଟ ଛୋଟ ବିଷୟ ଉପରେ ସହମତ ହୋଇପାରୁନାହୁଁ, ତାହେଲେ ଆସନ୍ତୁ ସେଗୁଡ଼ିକ ଭୁଲିଯିବା। ଏପରି କିଛି ଯାହା ଉପରେ ଆମେ ସହମତ ହୋଇପାରିବା ଯେ ଆମର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ ଆମର ପାପଗୁଡ଼ିକ ପାଇଁ ମରିଥିଲେ, ପୁନରୁତ୍ଥିତ ହୋଇଥିଲେ ଓ ଆମକୁ ଚିହ୍ନ ଦେଲେ। ଏହି ଧାଡ଼ି ଦେଇ ଯାଉଥିବା ଏହି ଅସୁସ୍ଥ ଭାଇ ଓ ଭଉଣୀମାନଙ୍କୁ ଧରି ରଖିବା ପାଇଁ ଆମେ ଆମର ପ୍ରାର୍ଥନାଗୁଡ଼ିକ ସହିତ ଏଠାରେ ଛିଡ଼ା ହୋଇଅଛୁ। ମୁଁ ମୋର ସମସ୍ତ ହୃଦୟ ସହିତ ଏହାକୁ ବିଶ୍ୱାସ କରିବାକୁ ଯାଉଅଛି। ମୁଁ ଦେଖିଲି ଯେ କିଛି ଗୋଟାଏ ଠିକ୍ ସେହି ସମୟରେ ଘଟିତ ହେଲା। ଆମେନ୍। ମୁଁ ଜାଣେ ଯେ ଆପଣମାନେ ଭାବୁଛନ୍ତି ଯେ ମୁଁ ପାଗଳ ଅଟେ, ମାତ୍ର ମୁଁ ଉତ୍ତମ ପାଗଳ ଅନୁଭବ କରୁଅଛି। ମୁଁ କେବଳ ଆଶା କରେ ଯେ ମୁଁ ଠିକ୍ ଏହିପରି ଭାବରେ ରହିପାରେ। ହଁ ଆଜ୍ଞା, ମୁଁ କେବଳ ଏହିପରି ଭାବରେ ଚମତ୍କାର ଅନୁଭବ କରେ। ଶୁଣନ୍ତୁ, ଆମେମାନେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ମୁଁ ଏହି ମଞ୍ଚରୁ ତଳକୁ ଓହ୍ଲାଇ ଯାଉଅଛି ଯେ ଏହି ଭାଇମାନଙ୍କ ସହିତ ନିଜକୁ ଚିହ୍ନିତ କରାଇପାରେ। ମୁଁ ସେମାନଙ୍କ ସହିତ ନିଜକୁ ଚିହ୍ନଟ କରୁଅଛି। ତାହା ସହିତ ଆମେ ସମସ୍ତେ ଆମର ଚିହ୍ନକୁ ନିଜ ହାତରେ ଏବଂ ହୃଦୟରେ ଧରିଅଛୁ। ଯେତେବେଳେ ଆମେ ତୁମର ଆଦେଶକୁ ପାଳନ କରୁ, ଯଥା ରୋଗୀମାନଙ୍କ ଉପରେ ହାତ ରଖ ଆଉ ସେମାନେ ସୁସ୍ଥ ହେବେ, ଏଠାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଚିହ୍ନକୁ ଉପସ୍ଥାପନ କରନ୍ତୁ ଯେ ସେମାନେ ପବିତ୍ର ଆତ୍ମାକୁ ପାଇଛନ୍ତି, ଯେ ସେମାନେ ପରମେଶ୍ୱରଙ୍କ ଜଣେ ନୂତନ ଜନ୍ମ ପାଇଥିବା ସନ୍ତାନ ଅଟନ୍ତି, ଯେ ସେମାନେ ଏହାକୁ ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରନ୍ତି ଏବଂ ସେମାନେ ତାହା ଦେଇ ଗଲା ବେଳକୁ ଏହା ହେଉ ଯେ ସେମାନେ ସେହି ରୋଗକୁ ଏବଂ ସେମାନଙ୍କ ଶରୀରରେ ଦୁଃଖକୁ ଅଭିଶାପ ଦିଅନ୍ତୁ ଏବଂ ସେମାନେ ଏହା ଜାଣି ଆନନ୍ଦରେ ଏଠାରୁ ବାହାରକୁ ଯାଆନ୍ତୁ ଯେ ସେମାନଙ୍କର ବିଶ୍ୱାସ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ କରିଅଛି। ଏବଂ ପ୍ରଭୁ ପରମେଶ୍ୱର, ଯେତେବେଳେ ଆମେ ପୁରାତନ ନିୟମକୁ ରଖିଲୁ, ବଳିଦାନ ଉପରେ ଆମର ହାତକୁ ରଖିଲୁ, ଯେପରିକି ବଳିଦାନ ସହିତ ନିଜକୁ ଚିହ୍ନିତ କରୁ, ଆମେ ଯୀଶୁଙ୍କ ଉପରେ ନିଜର ହାତକୁ ରଖୁଅଛୁ ଏବଂ ତାହାଙ୍କ ସହିତ ନିଜକୁ ଚିହ୍ନିତ କରୁଅଛୁ। ସେ ବର୍ତ୍ତମାନ ସେବା କାର୍ଯ୍ୟରେ ଆମ ଉପରେ ହାତ ରଖି ଚିହ୍ନ ଓ ଚମତ୍କାରମାନ ଦ୍ୱାରା ନିଜକୁ ଆମ ସହିତ ପରିଚିତ କରାଉଅଛନ୍ତି ଏବଂ ଆମେ ରୋଗୀମାନଙ୍କ ଉପରେ ନିଜର ହାତକୁ ରଖୁଅଛୁ, ଯେପରିକି ଆମର ବିଶ୍ୱାସକୁ ସେମାନଙ୍କ ସହିତ ଜଡ଼ିତ କରି ସେମାନଙ୍କ ସହିତ ନିଜକୁ ଚିହ୍ନିତ କରୁ। ଅସୁସ୍ଥତାକୁ ଯିବାକୁ ହିଁ ଅଛି ଏବଂ ଏହା ହେଉ ଯେ ତାହା ଯୀଶୁଖ୍ରୀଷ୍ଟଙ୍କ ନାମରେ ହେଉ, ଯେତେବେଳେ କି ଆମେ ଏହାକୁ ଗ୍ରହଣ କରିବା ନିମନ୍ତେ ଏଠାକୁ ଯାଉଅଛୁ। ସମସ୍ତ ମଣ୍ଡଳୀ ପ୍ରାର୍ଥନା କରନ୍ତୁ। ରୟ କିମ୍ବା କେହି ଜଣେ ଏଠାକୁ ଆସନ୍ତୁ ଏବଂ ଏହି ମାଇକ୍ରୋଫୋନ୍ ପାଖରେ ଛିଡ଼ା ହୁଅନ୍ତୁ ଏବଂ ଧାଡ଼ିଗୁଡ଼ିକୁ ସିଧା କରନ୍ତୁ। ଦେଖନ୍ତୁ, ଆପଣ ବର୍ତ୍ତମାନ ଏଠାରୁ ଯିବାବେଳେ ବିଶ୍ୱାସ କରି ଆସନ୍ତୁ, ପ୍ରାର୍ଥନା କରି ଆସନ୍ତୁ। ଆମେ କେବଳ ରୋଗୀମାନଙ୍କ ଉପରେ ହାତ ରଖିବାକୁ ଯାଉଅଛୁ, ଠିକ୍ ତାହା ଦେଇ ଆସନ୍ତୁ, ପ୍ରାର୍ଥନା କରନ୍ତୁ। ଯେତେବେଳେ ଆପଣ ଏହି ସେବକମାନଙ୍କ ଧାଡ଼ି ଦେଇ ଯାଆନ୍ତି, ଯଦି ଆପଣ ସାହାରା ବାଡ଼ି ଉପରେ ଚାଲୁଛନ୍ତି ସେଗୁଡ଼ିକୁ ତଳେ ରଖିଦିଅନ୍ତୁ ଏବଂ ଚାଲି ଯାଆନ୍ତୁ। ଯଦି ଆପଣଙ୍କୁ କର୍କଟ ରୋଗ ଅସୁସ୍ଥତା ଅଛି କୁହନ୍ତୁ, ଡାକ୍ତର ଯାହା କରିପାରିଥାନ୍ତା ତାହା ସବୁକିଛି କରିଛି, ସେ ଯାହା କରିପାରିଥାନ୍ତା ତାହା କରିଛି ଏବଂ ସେ କହୁଛନ୍ତି ଯେ ମୋତେ ମରିବାକୁ ପଡିବ, ମୁଁ ମରିବାକୁ ଯାଉନାହିଁ, ଏଠାରେ ମୋର ଚିହ୍ନ ଅଛି, ତୁମେ ମୋତେ 70 ବର୍ଷ ପ୍ରତିଜ୍ଞା କରିଛ, ମୁଁ ଏହା କରି ଠିକ୍ ଏହା ଦେଇ ଯାଉଅଛି। ଦେଖନ୍ତୁ, ତାହା କରନ୍ତୁ। ଆପଣ ଏହା କରିବେ କି? ଯୀଶୁଙ୍କ ନାମରେ ଏହା ସେହିପରି ହେଉ, ଆମେନ୍। ଠିକ୍ ଅଛି, ଧାଡ଼ିକୁ ଆଗକୁ ବଢିବାକୁ ଦିଅନ୍ତୁ। ଆପଣ ଏହାକୁ ବିଶ୍ୱାସ କରନ୍ତି? ଆମେନ୍। ଓ କଣ ସେ ଚମତ୍କାର ନୁହନ୍ତି କି? ସେମାନଙ୍କ ମଧ୍ୟରୁ କେତେକ ସେହି ଖଟ ଏବଂ ଷ୍ଟ୍ରେଚରରେ ଥିଲେ ଠିକ୍ ଉଠି ପଡିଲେ ଓ ଚାଲିଗଲେ, ସେଗୁଡ଼ିକୁ ଠିକ୍ ସେଠାରେ ପଡି ରହିବା ପାଇଁ ଛାଡ଼ିଦେଲେ ଓ ଚାଲିଗଲେ। ଓ ବର୍ତ୍ତମାନ ଏହା ସମସ୍ତେ ସୁସ୍ଥ ହୋଇପାରିବେ ଯେଉଁମାନେ କି ଏହାକୁ ବିଶ୍ୱାସ କରିବେ। କଣ ଆପଣ ବିଶ୍ୱାସ କରନ୍ତି କି? ଆସନ୍ତୁ, ଆମକୁ ଗୀତର କର୍ଡ ଦିଅନ୍ତୁ। ମୁଁ ତାହାଙ୍କୁ ପ୍ରେମ କରେ, କଣ ଦେବେ କି ଭଉଣୀ ସେ ପୁରୁଣା ଗୀତଟି? ମୁଁ ତାହାଙ୍କୁ ପ୍ରେମ କରେ, ମୁଁ ତାହାଙ୍କୁ ପ୍ରେମ କରେ। କାରଣ ଆସନ୍ତୁ ଆମେ ସମସ୍ତେ କେବଳ ନିଜର ସ୍ୱର ଏବଂ ଆମର ହାତ ହୃଦୟ ପରମେଶ୍ୱରଙ୍କ ନିକଟରେ ଉତ୍ତୋଳନ କରିବା ଏବଂ ଏହି ଗୀତକୁ ଗାଇବା।
ମୁଁ ତାହାଙ୍କୁ ପ୍ରେମ କରେ, ମୁଁ ତାହାଙ୍କୁ ପ୍ରେମ କରେ କାରଣ ସେ ପ୍ରଥମେ ମୋତେ ପ୍ରେମ କଲେ। ସମସ୍ତେ ବର୍ତ୍ତମାନ ଜଣେ ମହିଳା ଚକଚେୟାରରୁ ଉଠି ଦୁଇ ଜଣଙ୍କ ସହଯୋଗରେ ଏଠାରେ ଚଲାବୁଲା କରୁଛନ୍ତି। ମୁଁ ଆସନ୍ତୁ ପରମେଶ୍ୱରଙ୍କ ନିକଟରେ ଆମ ହାତ ଗୁଡ଼ିକୁ ହଲାଇବା। ମୁଁ ତାହାଙ୍କୁ ପ୍ରେମ କରେ। ଆସନ୍ତୁ ବର୍ତ୍ତମାନ ସମସ୍ତେ ତାହାଙ୍କୁ କେବଳ ପ୍ରଶଂସା କରିବା। ପରମେଶ୍ୱରଙ୍କ ଗୌରବ ହେଉ। ପ୍ରଭୁ ଯୀଶୁ, ତୁମର ଉତ୍ତମତା, ତୁମର ଉପସ୍ଥିତି ପାଇଁ ଆମେ ତୁମକୁ କିପରି ଧନ୍ୟବାଦ ଦେଉଅଛୁ। ଓହ ପ୍ରଭୁ, ସେ ଚିହ୍ନ ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆମେମାନେ ପରିତ୍ରାଣ ପାଇଅଛୁ ଏବଂ ଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇଅଛୁ। ପବିତ୍ର ଆତ୍ମା ବର୍ତ୍ତମାନ ଆମ ଶରୀର ଗୁଡ଼ିକୁ ବର୍ଦ୍ଧିଷ୍ଣୁ କରୁଛନ୍ତି। ପିତା, ଏଇଥିପାଇଁ ଆମେ ତୁମକୁ କିପରି ଧନ୍ୟବାଦ ଦେଉଅଛୁ। ଓହ ଯୀଶୁଙ୍କ ନାମରେ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆମେନ୍, ଆମେନ୍। ସମସ୍ତେ ହାତ ମିଶାନ୍ତୁ, କୁହନ୍ତୁ ପରମେଶ୍ୱରଙ୍କ ପ୍ରଶଂସା ହେଉ। ପରସ୍ପର ସହିତ ହାତ ମିଶାନ୍ତୁ, କୁହନ୍ତୁ ପରମେଶ୍ୱରଙ୍କ ପ୍ରଶଂସା ହେଉ, ପରମେଶ୍ୱରଙ୍କ ପ୍ରଶଂସା ହେଉ। ଠିକ ଅଛି, ବର୍ତ୍ତମାନ ସମସ୍ତେ ଏକାଠି ହାତ ଉଠାନ୍ତୁ, ହୃଦୟ ଉତ୍ତୋଳନ କରନ୍ତୁ, ନିଜ ହୃଦୟରୁ କେବଳ ପ୍ରକାଶ କରନ୍ତୁ। ତେବେ ଆସନ୍ତୁ ପ୍ରକୃତ ଭକ୍ତି ସହକାରେ ମସ୍ତକ ଗୁଡ଼ିକୁ ନତ କରିବା। ଯେତେବେଳେ କି ମୁଁ ବର୍ତ୍ତମାନ ସଭାକୁ ବରଖାସ୍ତ କରିବା ପାଇଁ ଭାଇ ଗ୍ରାଣ୍ଡକୁ ଦେଉଅଛି, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ଧନ୍ୟବାଦ ଦେଉଅଛି। ପ୍ରଥମେ ପ୍ରଭୁଙ୍କୁ ତାହାଙ୍କର ଉତ୍ତମତା, ତାହାଙ୍କର ଦୟା ଏବଂ ଆଶ୍ୱାସନା ପାଇଁ ଧନ୍ୟବାଦ ଦେଉଅଛି। ଯେ ମୁଁ ଆଶା କରେ ଯେ ଯାହା ଆମେ ଆପଣଙ୍କ ହୃଦୟରେ ଛାଡ଼ିଅଛୁ, ଯେ ଆମେ ଏଠାରେ ଏକୁଟିଆ ନାହୁଁ, ଆମର ମହାନ ମୁଖ୍ୟ ଅଧିନାୟକ ଆମ ମଧ୍ୟରେ ଅଛନ୍ତି। ମହାରାଜାଙ୍କର ଚିତ୍କାର ଶିବିରରେ ଅଛି ଏବଂ ତାହାଙ୍କର ମହାନ ଶକ୍ତି ଓ ତାହାଙ୍କର ମହାନ ଦୟା ଦେଖିବା ପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛୁ। ଏବଂ ବର୍ତ୍ତମାନ ଆସନ୍ତୁ ଭକ୍ତି ସହକାରେ ଆମର ମସ୍ତକ ଗୁଡ଼ିକୁ ଉନ୍ନତ କରିବା। ଭାଇ ଗ୍ରାଣ୍ଟ,